श्रीमद् भागवतम दसम स्कंद 26तम अध्याय गतकाली मन श्रवण करथले किभली सुखदेव गोस्वामी परीक्षित महाराज को वर्णन दौंती किभली समस्त ब्रजवासी मान मन भितर सन्देह आसेहर समाधान पर दूरीकरण से नंद महाराज निकट को जाती। नंद महाराज अत्यंत गंभीर ज्ञानी पुरुष जो मैंने भगवान को प्राप्त हूँ प्राप्त हार आकांक्षा रही चपल स्वभाव रही इंग्लिश जो फ्रिकल नेचर कह जाए चपल स्वभाव हस खुशी मौज मजलिस ये गोटे प्रकार आनंद ये भौतिक आनंद आध्यात्मिक जीवन जो आनंद ज्ञानी जोगी मान जो कृत्रिम गंभीरता से नुह भक्त भक्तर आम चैतन्य महाप्रभु पथर सब चैतन्य महाप्रभु पथर महाप्रभु से भक्त मान सहित नृत्य कीर्तन करुले बहुत आनंद थिला। आमर आनंद भगवान सेवारे भगवान कीर्तन रे भगवान सहित युक्त हो ग्रामीण बार्ता आलोचना समालोचना एथर कि आनंद आमको मिल जीवन नुहे। आमर जो मैंने भगवान को प्राप्त हाँ जो मान इच्छा से मैंने अत्यंत गंभीर परायण प्रभुपद महाराज सब कहते कृष्ण कॉन्शियसनेस इज ओनली फॉर सीरियस स्टूडेंट्स ओनली फॉर सीरियस स्टूडेंट्स ये कृष्ण चेतना केवल केवल गंभीर छात्र मानी जो मैंने केवल चाहते जीवन में भगवान मोर केवल लक्ष्य हूँ प्रभु विभिन्न स्थिति जो जीव रही जन गृहस्थ हो पारे जन ब्रह्मचारी हो पारे कि लक्ष्य यदि भगवत प्राप्ति रहा भगवान केमती मुझे प्राप्त होगी केमती भक्ति प्राप्त होगी तो भगवान व्यवस्था करदे भगवान बुद्धि देवे लक्ष्यटा दे स्थिर होनी पथभ्रष्ट आम हवा कृष्ण आम साधु पाखु शुणवार कौन आवश्यक अच्छे आमर स्थिति हिसाब से आम लक्ष्यटा कौन हवा आवश्यक शास्त्र में बहु उपदेश दिया शास्त्र में सब अधिकारी मान उपदेश अच्छे जन स्वभावटा कौन भगवान जो गीतार अर्जुन को उपदेश दौले अर्जुन जो प्रश्न था अर्जुन स्वभाव किए जानते भगवान कृष्ण जानते अर्जुन स्वभाव नहीं भगवान उत्तर दौले आम समस्ते गोटे मंदिर रोचान गोटे गुरु शिष्य होती गोटे संस्थार लोक होती स्वभाव देखते कते प्रकार खाइबार स्वभाव अलग चलार स्वभाव अलग वस्त्रभूषण स्वभाव अलग रुचि सब जहाँ कहुए केवल रुचि अलग रुने स्वभाव जो रही स्वभाव हिसाब से आप जीवनशैली भी रही जमी जार स्वभाव भोजन स्वभाव ये बड़े विचित्र लक्ष्य स्थिर नईपाले पार नंद महाराज वसुदेव जो भगवान सब पाई ना से केवल कृष्ण लक्ष्य स्थिर करते जमी लक्ष्य स्थिर हो गला जीवन पथर आम चलुचे मान आम लक्ष्य है कल आम जा पुरी मन कर नुआ वर्ष अच्छे मुझे पुरी जी लक्ष्य कौन रहा पुरी में पहुंचा ता भर क्योंकि गाड़ी जाम हेले क्योंकि गाड़ी जाम हम क्योंकि पेट्रोल टांगी बंद हम से आडजस्टमेंट ताकूक पड़ो तार लक्ष्य पथटा रोज कौटी मुझे पुरी में पहुंची ता भितर जीवा बेले जो रास्तार असुविधा हम सेटा कौन सेटा सी टॉलरेट करिया पड़ो आमर जीवन टा कौन आम जीवन टा गोटे जीवन पथटा से आमर तो लक्ष्य स्थिर रही पारुनी आम सब जिन कष्ट लगुच गोटे साधु को भी भक्ति भक्ति जीवन टा कष्ट लगुच गोटे गृहस्थ लोक भी घर घर संसार जीवन टा भी कष्ट लगुच समस्त सब जीवन टा कष्ट लगुच लक्ष्य स्थिर करिया पड़ो आमर जो सहन शक्ति रोचे जो इम्पेडिमेंट्स इंग्लिश रे कहा जाए बाधा जमी गोपी मैंने कहीं जीवन किसी केयर कर लक्ष्य फिक्स हो जाता आम कृष्ण को पाइबार अच्छी भल पाइबार अच्छी कृष्ण को जीवन टा दबार अच्छी फिक्स ଫିକ୍ସ ହେଇଗଲା ନା, ତାଙ୍କର ଭାବନାଟା ଫିକ୍ସ ହେଇଗଲା। ଆଉ ତା ଭିତରେ ଯେତେ ଇମ୍ପଡିମେଣ୍ଟସ, ଯେତେ ହର୍ଡଲ୍ସ ଯାକୁ ଇଂଲିଶରେ କହୁଛୁ, ସବୁ ବାଧା ବା ବିଘ୍ନ ଯାହା ବି ଆସିକି ପହଞ୍ଚି, ସେ କିଛି କେୟାର କରୁନା। ଲକ୍ଷ୍ୟଟା ସ୍ଥିର ନ ହେଇପାରିଲେ ସବୁ ଅସୁବିଧା। ସେଥିପାଇଁ ଗୋଟେ ଗୃହସ୍ଥ ବି ତା ଘର ଚଳାଇବା ପାଇଁ ସେ ବି ତାକୁ କଷ୍ଟ ଲାଗୁଛି, ଜଣେ ସାଧୁ ବି ତାକୁ ମଠ ମନ୍ଦିର ରହି ବାସ କରିବା ପାଇଁ ତାକୁ ବି କଷ୍ଟ ଲାଗୁଛି, କାରଣ ଲକ୍ଷ୍ୟଟା ସ୍ଥିର ହେଇପାରୁନି। ନନ୍ଦ ମହାରାଜ, ଯଶୋଦା, ଭଗବାନଙ୍କ ଜଣେ ଶୁଦ୍ଧ ଭକ୍ତଙ୍କର ଲକ୍ଷ୍ୟ ସ୍ଥିର। ଆମେ ବହୁତ କିଛି ପରିଶ୍ରମ କରୁନେ, ଆମେ ଯେତିକି କରୁଛେ ବହୁତ କିଛି କରୁନେ, ଆମ ପାଇଁ ସବୁ ବେସମେଣ୍ଟ ଥୁଆ ହେଇଛି, ଆମେ କରୁଛେ। ଇସ୍କନରେ ସବୁ ପ୍ରଭୁପାତ କରିଦେଇଯାଇଛନ୍ତି, ଗୁରୁଦେବ ସବୁ କରିଦେଇଯାଇଛନ୍ତି, ଆମେ ତାଙ୍କର ନାମ ନେଇକି ଗୋଟେ ଦୀକ୍ଷା ପାଇଛେ, ନାଲି କପଡ଼ା ପିନ୍ଧିଦେଇଛେ, ସବୁ ଆମର ଯାହା କୁହନ୍ତି ବେସମେଣ୍ଟ ଯେମିତି ରହିଲେ ବିଲ୍ଡିଂଟା ହେଇଯାଏ, ଆମର ସବୁ ରହିଛି। ସେମାନେ ଯେତେବେଳେ ଜୀବନ ଆରମ୍ଭ କରିଦେଲେ, ପ୍ରଭୁପାତ ଜୀବନ ଆରମ୍ଭ କରିଥିଲେ, କିଛି ନଥିଲା, ସଂସ୍ଥା ବି ନଥିଲା, ତାଙ୍କର ବ୍ୟକ୍ତିତ୍ୱ, ତାଙ୍କର ସମର୍ପଣ ହେଉଛି ତାଙ୍କର ପରିଚୟ। ଆମେ ସବୁବେଳେ ଗୋଟେ ଜଣଙ୍କ ଉପରେ ସବୁବେଳେ ନିର୍ଭର କରିବା ପାଇଁ ଚାହୁଁଛେ, ଅଲଗା ଗୋଟେ ଲୋକ ମୋତେ ସମ୍ମାନ ଦଉ, ଅଲଗା ଗୋଟେ ଲୋକ ମୋତେ ସାହାଯ୍ୟ କରୁ, ସବୁବେଳେ ଏଇଟା ଚାହୁଁଛେ ନା, କିନ୍ତୁ ଆମର ସମର୍ପଣ ଭାବନା ଯେମିତି ରହିବ, ଆମର ସମର୍ପିତ ଭାବନା, ଆମର ଚରିତ୍ର ଭାବନା ଯେମିତି ରହିବ, ଆମକୁ ପରମାତ୍ମା ବା ଭଗବାନ କୃଷ୍ଣ ସେଇଭଳି ଭାବରେ ଆମକୁ ଲୋକ ସପୋର୍ଟ, ପ୍ରଭୁପାଦଙ୍କର ଭାବନାଟା ସେଭଳି ଥିଲା। ସେଥିପାଇଁ ସେ ଆମେରିକା ଭଳିଆ ଦେଶକୁ ଗଲା ପରେ ବି 100% ସପୋର୍ଟ ମିଳିଗଲା, ବିଦେଶୀ ଲୋକମାନେ ତାଙ୍କୁ, ଆଜି ମୁଁ ସେ କୋର୍ସ ଛାଡ଼ିଛି, ପ୍ରଭୁପାଦ କହୁଛନ୍ତି ମୋ 70 ବର୍ଷ ହେଇଗଲା, କିନ୍ତୁ ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଏ ଆମେରିକାନ ଯୁବକମାନେ ସମଗ୍ର ବିଶ୍ୱରେ ଦିନେ ପ୍ରଚାର କରିବେ। ଆଉ ପ୍ରଭୁପାଦ କହୁଛନ୍ତି ମୋତେ ବିଶ୍ୱାସ ଲାଗୁଛି, ଏ 2 ଦିନ ତଳେ ମୁଁ ଛାଡ଼ିଥିଲି, ତୁମେମାନେ ବୋଧହୁଏ ବିଦେଶରେ, ତୁମେମାନେ ବୋଧହୁଏ ପୂର୍ବରୁ ଇଣ୍ଡିଆନ ଥିଲ, ତୁମେ ସବୁ ଆସିଛ ବିଦେଶକୁ ମୋତେ ସାହାଯ୍ୟ କରିବା ପାଇଁ। ଏହା ପ୍ରଭୁପାଦ ଏମିତି ଚିନ୍ତା କରୁଥିଲା, ଏଇଟା ଅସମ୍ଭବ କାର୍ଯ୍ୟ, ଏମାନେ ବିଦେଶୀ ସଂସ୍କାରରେ, ଏମାନେ ଦିନ ରାତି ମୁଁ ଯାହା କହୁଛି ପୁରା ଫାୟାର ଅଫ୍ ହେଇକି, କେବେ ଗୋଟେ ଦ୍ୱିଧା ମନୋଭବ କରୁନାହାନ୍ତି ସେମାନେ, କାହିଁକି ଲକ୍ଷ୍ୟ ସ୍ଥିର କରିବାକୁ ପଡିବ। ପ୍ରଭୁପାଦ ଜୀବନରେ ଜଳଦୂତରେ ବସିଛନ୍ତି, ହାର୍ଟ ଆଟାକ୍, ପ୍ରଭୁପାଦ ଆଗରୁ ଜାଣିଥିଲେ ବି ମୋର ପ୍ରୋବ୍ଲେମ ରହିଛି, 70 ବର୍ଷ ନା, ବିଦେଶରେ ପ୍ରଭୁପାଦ ପହଞ୍ଚିଲା ପରେ ପୁଅଙ୍କ ପାଖକୁ ପଠାଉଥିଲେ, କାରଣ ପୁଅ ଜାଣିଥିଲେ ତାଙ୍କର ପୁଅ ସେ ମେଡିସିନ ଦୋକାନଟା କେଉଁଠି କଲିକତାରେ, କାହିଁକି ପ୍ରୋବ୍ଲେମଟା ରହୁଛି ନା, ଜଳବାୟୁଟା ପରିବର୍ତ୍ତନ ହେଇଗଲା। ଆଉ ଏଇ 70 ବର୍ଷ ବୟସରେ ଏତେ ବଡ ଗୋଟେ ଗୁରୁ ଦାୟିତ୍ୱ, ମିଶନ ଆରମ୍ଭ କରିବା ବହୁତ ବଡ କଷ୍ଟ। ଆମର ବର୍ତ୍ତମାନ କିଛି କଷ୍ଟ ନା, ଆମର ଇସ୍କନ ବ୍ରାଣ୍ଡ ଅଛି, ଲୋକ ଇସ୍କନ ଭକ୍ତ, ଯୁଆଡ଼େ ଯିବ ଇସ୍କନ ଭକ୍ତ, ଇସ୍କନ ନାଁ କହିଲେ ତୁମେ ଭିକ୍ଷା ମିଳିବ, ସେତେବେଳେ ତାଙ୍କର ବ୍ୟକ୍ତିତ୍ୱ, ତାଙ୍କର ସମର୍ପଣ ହେଉଛି ତାଙ୍କର ପରିଚୟ। କିଏ କିଏ ବ୍ୟକ୍ତି ତାଙ୍କର ପରିଚୟ ସେ କଣ ଦେଉଥିଲେ, ହରେ କୃଷ୍ଣ, ପ୍ରଭୁପାଦଙ୍କ ପରିଚୟ ଥିଲା ହରେ କୃଷ୍ଣ, ନା ତାଙ୍କୁ ଆମେରିକାରେ ଜାଣିଥିଲେ, ଆମେରିକା କି ପ୍ରଭୁପାଦଙ୍କ ନାଁ ଆମେରିକାରେ ପହଞ୍ଚିବା ପୂର୍ବରୁ କି ଆଡଭର୍ଟାଇଜ୍ କରିଥିଲେ କି ଆମ ଗଭର୍ଣ୍ଣମେଣ୍ଟ ପଠେଇଥିଲା କି ଏଇ ଜଣେ ସାଧୁ ଯାଉଛନ୍ତି ଏଭଳିଆ, ତାଙ୍କର ନାହିଁ, ତାଙ୍କର ପରିଚୟ ଥିଲା ହରେ କୃଷ୍ଣ, ସେ କେବଳ କୃଷ୍ଣ କୀର୍ତ୍ତନ କରୁଥିଲେ, ଆଉ ତାଙ୍କର ସମର୍ପଣ, ତାଙ୍କର ବ୍ୟକ୍ତିତ୍ୱ, ତାଙ୍କୁ ସବୁକିଛି ମିଳିଲା, ଲକ୍ଷ୍ୟ ସ୍ଥିର ଥିଲା ନା। ସେଥିପାଇଁ ସେ ଯେତେ ପ୍ରକାର ଅସୁବିଧା ଆସିଥିଲା ଜୀବନରେ, ପ୍ରଭୁପାଦ ସେ ଲେଟର ଲେଖିଛନ୍ତି, ତାଙ୍କ ବଡ଼ ପୁଅ ଥରେ କହୁଥିଲେ, ମୁଁ ଶୁଣିଛି ଯେ ବାବା ମୋ ପାଖକୁ ପଠେଇଥିଲେ ଯେ ତୁମେ ଯାଅ ସେ ଦୋକାନରୁ ଔଷଧରେ ପଠାଅ, ପ୍ରଭୁପାଦ ସେ ଔଷଧରେ ୟୁଜୁଆଲି କଲକାତାରେ ଥିଲାବେଳେ ନିଅନ୍ତି ସେ ଆୟୁର୍ବେଦିକ ଔଷଧ। ଦୁଃଖ ସୁଖଟାକୁ ଜୀବନରେ ସେମାନେ ଚିନ୍ତା କଲେ, ଲକ୍ଷ୍ୟଟା ସ୍ଥିର ହେଇଗଲା ନା, ମୋତେ ଯିବାକୁ ପଡିବ ଏ ରାସ୍ତାରେ, ଦୁଃଖ ସୁଖ ଆସିବ, ସେଥିରେ କିଛି ଅସୁବିଧା ନାହିଁ, କିନ୍ତୁ ସେଇ ଦୁଃଖ ସୁଖ ସହି ଲକ୍ଷ୍ୟ ପଥରେ ଯିବାଟା ଯୋଉ ଆନନ୍ଦ ଅଛି, ଏଇ ସଂସାରିକର ଏସବୁ ଲାଇଟ୍ ଟକ୍, ବିଭିନ୍ନ ବନ୍ଧୁ ବାନ୍ଧବ, ବିଭିନ୍ନ ସମ୍ପର୍କ, ବିଭିନ୍ନ ଏଥିରେ କଣ ଆନନ୍ଦ ଅଛି, ଗୋଟେ ବିଷାଦ ଜୀବନ। ଆମେ କଣ ଭାବୁଛେ ମୋତେ ଆନନ୍ଦ, ମୁଁ ମୋ ଭକ୍ତିରେ ପାଦ ଦେଇକି ବାହାର ଦୁନିଆରୁ ଆନନ୍ଦ ପାଇବି, ସେଟା ସମ୍ଭବ ହବନି। ଭକ୍ତି ଯୁଗରେ ପାଦ ଦେବାର ଅର୍ଥ କେବଳ ଆମକୁ କୃଷ୍ଣ ହିଁ ଆନନ୍ଦ ଦେଇପାରିବେ, ତାଙ୍କର ତାଙ୍କ ପାଖରେ ଆମ ଜୀବନଟାକୁ ସମର୍ପିତ କରିବାକୁ ପଡିବ। ସୁଖ ରହୁ ଦୁଃଖ ରହୁ ମୁଁ ହଉଛି ଆପଣଙ୍କର, ଏଇଟା ହଉଛି ମିନିମମ୍ ଜିନିଷ, ନହେଲେ ଭକ୍ତିଟା ସବୁଦିନ ପାଇଁ ଆମ ପାଇଁ କଳ୍ପନା ହେଇକି ରହିଯିବ। ଭକ୍ତି କଣ ଭାବୁଥିବ, ହଁ ଏଇଟା ଭକ୍ତି, ଏଇଟା ଭକ୍ତି, ଏଇଟା ଭକ୍ତି, କିନ୍ତୁ ଆମେ ଯାହା ଭକ୍ତି ବୋଲି ଭାବୁଛେ ହୃଦୟରେ ସେତିକି କ'ଣ ଆମ ଆନନ୍ଦ ମିଳୁଛି? ଷୋଳମାଳା ଜପ କଲା ପରେ କ'ଣ ଆମ ମନ କେବେ କହିଦେଉଛି ମୋତେ ମା ଜପ କରି ମୋତେ ଆନନ୍ଦ ଲାଗିଲା, ଭଗବାନ ଦର୍ଶନ କରିଦେଲା ପରେ ଆମ ଅନ୍ତର ସେମିତି ଆନନ୍ଦ ଆସୁଛି? ଆମେ ଭକ୍ତି କରୁଛେ ନା। ଦେଖ ବାହାର ଲୋକ ସେ ଆସି ଗୋଟେ ଦର୍ଶନ କରିଦେବ, ଠାକୁରଙ୍କୁ ପ୍ରଣାମଟେ କରିଦେବ, କ'ଣ କେମିତି ଲାଗୁଛି ତାକୁ? ଖୁସି, କେତେ ସୁନ୍ଦର ଠାକୁର ସଜେଇଛନ୍ତି, ତାଙ୍କୁ ଆନନ୍ଦ ଲାଗୁଛି, କାହିଁକି ଆନନ୍ଦ ଲାଗୁଛି? ତାଙ୍କ ଭିତରେ ଯେଉଁ କୋମଳ ଶ୍ରଦ୍ଧା ରହିଛି ସେ ନିଜକୁ ପାପି ବୋଲି ମନେ କରିଦେଉଛି। ପାପି ଲୋକ ଯାହା ହଉ କେତେ ସୁନ୍ଦର ଭଗବାନ ଭକ୍ତରେ ସେଟା ହେଇପାରିବନି। ଆମକୁ ଆନନ୍ଦ କେବଳ ଭଗବାନ କୃଷ୍ଣ ଦେଇପାରିବେ। ମୁଁ ଏଇ କଥାରେ ଟିକେ ପଳେଇ ଆସିଲି, ସମସ୍ତେ ନନ୍ଦ ମହାରାଜଙ୍କ କଥା କାହିଁକି ଯାଉଥିଲେ ଯଶ ଆଉ କଂସର କଂସ କେଉଁଥିଲେ ମଥୁରାରେ, ମଥୁରାରେ କାହା ସହିତ ସମସ୍ତେ ପରାମର୍ଶ କରୁଥିଲେ ବସୁଦେବଙ୍କ ସହିତ। ଯେଉଁମାନେ ଭଗବାନଙ୍କ ପ୍ରାପ୍ତ ହୁଅନ୍ତି ସେମାନେ ଅତ୍ୟନ୍ତ ଗମ୍ଭୀର, ଯେଉଁମାନଙ୍କର ଫ୍ରିକ୍ଲି ଯେଉଁ ଚଞ୍ଚଳ ଗୁଣ ଦାୟିତ୍ୱ କୌଣସି ଗୋଟିଏ ଦାୟିତ୍ୱ ମାନେ ସେଟା ହେଉଛି ଭଗବାନଙ୍କର, କୌଣସି କାର୍ଯ୍ୟ ଏପଟ ସେପଟ ହବନି ଜୀବନରେ। ଯଦି ଭଗବାନ ଦେଖୁଛନ୍ତି ନା ପ୍ରତ୍ୟେକ କାର୍ଯ୍ୟକୁ, କେବେ ଲଳିତା ବିଶାଖା ସଖୀମାନେ ଯେଉଁ ସେବା କରନ୍ତି, ରାଧାରାଣୀ ଯେଉଁ ସେବା କରନ୍ତି, ସେଠି ତ ଆଲାଓ କରାଯିବନି। ସେଥିପାଇଁ ଗୋଲୋକ ବୃନ୍ଦାବନ ଯିବା ପୂର୍ବରୁ କେହି ଯଦି ଭଗବାନ ଆମେ ତ କୌଣସି ବଦ୍ଧା ଯିବା ଭଗବାନ ପାଖକୁ ଡାଇରେକ୍ଟ ଯାଇପାରେ ନା। କେହି ଭଗବାନଙ୍କ ଗୋଲୋକ ବୃନ୍ଦାବନକୁ ଯେଉଁ ଭଗବାନଙ୍କର ସଖୀ ରୂପରେ ବା ସଖା ରୂପରେ ଯିଏ ଯାଇକି ସେବା କରିବା ପାଇଁ ଚାହୁଁଛି, ଚାହୁଁଛି ତ ନୁହେଁ, ସେ ସେଇ ପ୍ରେମର ସେ ସ୍ଥିତିର ସେ ରସର ସେ ପ୍ରାପ୍ତ ହେଲା ପରେ ତାକୁ ଆଉ ଗୋଟେ ବ୍ରହ୍ମାଣ୍ଡରେ ଗୋପୀ ଗର୍ଭରେ ଜନ୍ମ ଗ୍ରହଣ କରିବାକୁ ପଡିବ। ଆମେ ଯେଉଁ ଭାବୁଛେ ନା ଭଗବାନ ଗୀତାରେ କ'ଣ କହିଦେଲେ, ତେକ୍ତା ଦେହମ ପୁନର୍ଜନ୍ମ ନୈତି ମାମ ଏତି ସହ ଅର୍ଜୁନ, ସର ଛାଡ଼ିଦେଲେ ମୋତେ ପାଇଯିବ। ତୁମେ ପାଇଯିବା ରାସ୍ତାଟା କ'ଣ? ଗୋସ୍ୱାମୀ ମାନେ ସବୁ କହିଲେ, ପ୍ରବଦ ବି ଯଦି ନିତ୍ୟାନ୍ତ ରଚନା କରିଛନ୍ତି, ଯେବେ ଗୋସ୍ୱାମୀ ଚକ୍ର ବାରମ୍ବାର ସବୁ ଟୀକାର ରଚନା କରିଛନ୍ତି। ଏଠି ଆମେ ପ୍ରଥମ ହେଲା ଶ୍ରଦ୍ଧା, ଶ୍ରଦ୍ଧା ଯେଉଁ ଆସୁଛି କୋମଳ ଶ୍ରଦ୍ଧା, ପ୍ରଥମ ହେଉଛି କୋମଳ ଶ୍ରଦ୍ଧା। ଆଗରୁ କହିଛି କିନ୍ତୁ ଆଜି କାହିଁକି ପ୍ରସଙ୍ଗ ଆସିଯାଉଛି, କେତେ ଭକ୍ତ କେତେ ଗମ୍ଭୀର ହେବା ଦରକାର। କୋମଳ ଶ୍ରଦ୍ଧା ମାନେ ସେ ଶ୍ରଦ୍ଧା ଅନ୍ୟକୁ ଦେଖି ଉଦୟ ହୁଏ, ଲୋକମାନଙ୍କର ପ୍ରଶଂସାରେ ଶ୍ରଦ୍ଧାଟା ଉଦୟ ହୁଏ। ଗୋଟେ ଓଡ଼ିଆରେ ଗୋଟେ ଶବ୍ଦ ଅଛି, ତାକୁ ଲୋକ ଦେଖାଣିଆ କୁହନ୍ତି। ଲୋକ କୁହନ୍ତି ଲୋକ ଦେଖାଣିଆ ଭକ୍ତି କରୁଛି, ଲୋକଙ୍କୁ ଦେଖେଇବା ପାଇଁ ଆମର ସେଇଟା, ଲୋକଙ୍କୁ ଦେଖିବା ପାଇଁ ନହେଲେ ବି ଲୋକଙ୍କ ଉତ୍ସାହରେ ଆମେ କେତେ କରନ୍ତି। ବହୁତ ଲୋକ ରହିଲେ କୀର୍ତ୍ତନ କରିବା ପାଇଁ ଭଲ ହେବ, ବହୁତ ଲୋକ ରହିଲେ କଥା କହିବା ପାଇଁ ଭଲ ଲାଗିବ, ବହୁତ ଲୋକ ରହିଲେ ସେବା କରିବା ପାଇଁ ଇଚ୍ଛା ହେବ। ଆଉ କ'ଣ କୁହାଯାଏ? ଲୌକିକ ଭକ୍ତି, ଲୌକିକ ଶ୍ରଦ୍ଧା। ଲୌକିକ ଶ୍ରଦ୍ଧାରେ କ'ଣ ଅଛି? ଉତ୍ସାହରେ ଅନ୍ୟକୁ ଦେଖିକି ଏଇଟା ଆରମ୍ଭ ହେଇଛି। ଯେତେବେଳେ ଆମେ ଯାହା ଆମେ କାହାକୁ ଗୋଟେ ଦେଖିଲେ ଆମର ଶ୍ରଦ୍ଧାଟା ଉଦୟ ହେଉଛି। ଯେତେବେଳେ ତା ନିକଟ ଶ୍ରଦ୍ଧା ନ ରହିବନି ବା ସିଏ ଭକ୍ତି ପଥକୁ ଛାଡ଼ିଦେବ, ତୁମେ ବି ଛାଡ଼ିଦେବ। କିନ୍ତୁ ସମସ୍ତଙ୍କ ଜୀବନ ଏମିତି ଆରମ୍ଭ ହୁଏ, ଆଗେ କୋମଳ ଶ୍ରଦ୍ଧାରୁ, ଶ୍ରଦ୍ଧାଟା କୋମଳ ରହିଛି, ଭଗବାନ ଅଛି ବିଶ୍ୱାସ କରୁଛି କିନ୍ତୁ ଛାଡ଼ି ଦେଇପାରେ, ସେଥିରେ କିଛି ମାନେ ନାହିଁ। ଯେଉଁଟା ନିଷ୍ଠା ସ୍ଥିତିକୁ ନଗଲା ପର୍ଯ୍ୟନ୍ତ ତାର ଭକ୍ତି ଜୀବନର ସ୍ଥିରତା କିଛି ନାହିଁ, ସେ ଯେକୌଣସି ସମୟରେ କିଛି ବିପଦ ପଡ଼ିବ ଛାଡ଼ି ଦେଇପାରିବ, ତାର କିଛି ଅସୁବିଧା ନାହିଁ। ଡକ୍ଟର କହିଦେଲା ମାନେ ତୁମର ନାଇଁ ଆମିଷ ନ ଖାଇଲେ ତୁମର ଅସୁବିଧା ହବ, ଏଇଟା ନ ଖାଇଲେ ଏମିତି ହବ, ସେ କରିଦେବ, ଜପ କରିପାରିବନି, ଏଇଟା କରିପାରିବନି, ସେ ଯାହା ଏକାଦଶୀ ଉପବାସ କରିପାରିବନି, କିଛି କହିଦେଲେ ଜଣେ ଛାଡ଼ି ଦେଇପାରିବ, ସେ ତାର ଅନର୍ଥ ବିଦୃତ ହେଇନି ନା। ଶ୍ରଦ୍ଧା ପରେ ସାଧୁ ସଙ୍ଗ, ସାଧୁ ସଙ୍ଗ ଆଦୁ ଶ୍ରଦ୍ଧା ତତ ସାଧୁ ସଙ୍ଗ, ସାଧୁ ସଙ୍ଗ ମାନେ ସାଧୁ ସଙ୍ଗ ଦୁଇ ପ୍ରକାର। ତ ବହୁତ ପ୍ରସଙ୍ଗ କେବେ ବହୁତ ସେମିନାର ହେଇଛି, ମୁଁ ସଂକ୍ଷେପରେ ଆଜି କହିଦେଉଛି ପ୍ରସଙ୍ଗ ଆସିଛି ବୋଲି। ସାଧୁ ସଙ୍ଗ ଦୁଇ ପ୍ରକାର, ସାଧୁ ସଙ୍ଗ ଦୁଇଟା ଗୋଟେ ଶବ୍ଦ ଯେଉଁ ରହିଛି ସଙ୍ଘ ଆସକ୍ତି, ସାଧୁଙ୍କ ପାଖରେ ଯେଉଁ ସଙ୍ଗ କରିବା, ସାଧୁ ଏ ଶବ୍ଦକୁ ସବୁବେଳେ ଭାଗବତମ ସାଧୁ ମାନେ କାହା କହିବା ପୁଣି ସାଧୁ, ତା ତ ବହୁତ ବ୍ୟାଖ୍ୟା ରହିଛି ଭଗବାନ ସବୁବେଳେ ଭାଗବତମରେ ସାଧୁ ଶବ୍ଦକୁ ସବୁବେଳେ ଭଗବାନ କହିଛନ୍ତି ସାଧୁ ଭକ୍ତ, ସାଧୁ ସଙ୍ଗ ମାନେ ସାଧୁ ଭକ୍ତର ସଙ୍ଗ। ଭକ୍ତ ହେଇଥିବ ସେ କ'ଣ ହେଇଥିବା ଦରକାର? ଭକ୍ତର ବିଶେଷଣ ସାଧୁ ରହିବେ ରହିଛି, କେବଳ ସାଧୁ ରହିବେନି, ଭକ୍ତ ସାଧୁ ସରି ଆମେ ଭକ୍ତ ସଙ୍ଗ ଯେଉଁ କହୁଛେ କେବଳ ଭକ୍ତ ସଙ୍ଗ ନୁହେଁ, ସାଧୁ ଭକ୍ତ ସଙ୍ଗ। ଆମେ ଭକ୍ତକୁ ଘୃଣା କରୁନେ କିନ୍ତୁ ଅସାଧୁ ଭକ୍ତ ଅଛନ୍ତି। ଚକ୍ରବାଦ ଲେଖିଛନ୍ତି ଟୀକାରେ, ପ୍ରଭୁପାଦ ବି ଲେଖିଛନ୍ତି, ପଢ଼ିନେବି ଧ୍ରୁବମହାରାଜ ଚରିତ୍ର ପଢ଼ି ସେ ଟୀକାରେ ପର୍ପୋଟରେ ସବୁ ଲେଖିଛନ୍ତି। ଅସାଧୁ ଭକ୍ତମାନେ ତାର ଆଚରଣ ଠିକ୍ ନାହିଁ, ତାର ବ୍ୟବହାର ଠିକ୍ ନାହିଁ, ତାର ଜୀବନଚର୍ଯ୍ୟା ତାର ସାଧାରଣ ଭୋଜନ ଠିକ୍ ନାହିଁ, ସେ ଅସାଧୁ ଭକ୍ତ, ତାର ସଙ୍ଗ କରିବେ ନାହିଁ। ସଙ୍ଗ କରିବା ଅଲଗା, ଘୃଣା କରିବା ଅଲଗା। ସଙ୍ଗ ମାନେ ଆସକ୍ତି, ତାକୁ ଅତି କ୍ଲୋଜ୍ ଆସୋସିଏସନ୍ ପ୍ରଭୁପାଦ ମହାରାଜ କୁହନ୍ତି ତାଙ୍କ ସହ କ୍ଲୋଜ୍ ଆସୋସିଏସନ୍ କରିବନି ପେ ଓବେସେନ୍ସ କିପ୍ ଡିଷ୍ଟାନ୍ସ ପ୍ରମାଣ କର ବା ପ୍ରଣାମ କର ଦୂରରୁ ରୁହ କାହିଁକି ତାଙ୍କର ଆଚରଣ ଠିକ୍ ନାହିଁ ତେଣୁ ତାଙ୍କର ଆଚରଣ ଯେତେବେଳେ ଠିକ୍ ନାହିଁ ଆମେ ତାଙ୍କ ସଙ୍ଗ କରିବା ତାଙ୍କର ଆଚରଣର କ୍ଲୋଜ୍ନେସ୍ ହେଲେ ବା ନିକଟତର ହେଇଗଲେ ତାଙ୍କର ସଙ୍ଗର ପ୍ରଭାବଟା ଆମ ଉପରେ ପଡ଼ିବ ସାଧୁ ସଙ୍ଗ କୁହାଯାଏ ସାଧୁ ସଙ୍ଗ ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ ଯେତେ ରହିଛି କାଲି ସେ ଷ୍ଟୋରିଟା ପଢ଼ୁଥିଲି ମୁଁ ଆଜି କ୍ଲିପ୍ଟା ଆଜି ସେ ଭିଡ଼ିଓ କ୍ଲିପ୍ଟା ନାହିଁ କାଲି ଅଷ୍ଟ୍ରେଲିଆର ସେଟା 1990 ଗୁରୁଦେବ ସେ ଲେକ୍ଚରଟା ଦେଉଛନ୍ତି ଆସୁଛନ୍ତି କିଛି ଭକ୍ତ ଦର୍ଶନ ସେଟା 25 ମିନିଟ୍ର ଗୁରୁଦେବ ସେଠୁ କେମିତି କହୁଛନ୍ତି ମୋଷ୍ଟ ଇମ୍ପୋର୍ଟାଣ୍ଟ ସାଧୁ ସଙ୍ଗ ଏ ଦୁଇ ଜଣ ଝଗଡ଼ା ଲାଗିଛନ୍ତି ମୁଁ କେବେ ଶୁଣିବି ନଥିଲି ଗୁରୁଦେବ କେଉଁଠୁ ଆଣି କେଉଁଠୁ ପୁରାଣ ପଢ଼ୁଥିବେ କହିଛି ମୁଁ କେବେ ଶୁଣିବି ନାହିଁ ବଶିଷ୍ଠ ଆଉ ବିଶ୍ୱାମିତ୍ର ଭିତରେ ଯେଉଁ ଝଗଡ଼ା ଚାଲିଛି ଦୁଇଜଣ ତ ଝଗଡ଼ା ଚାଲିଛି ନା ଯାଇଥିଲା ସେ ଗୋମାତାଙ୍କ ଦ୍ୱାରା ପରାସ୍ତ ହେଇଗଲେ କିଏ ବିଶ୍ୱାମିତ୍ର ଆଉ ବଶିଷ୍ଠ ଯେଉଁ ଗୋମାତାଙ୍କ ଦ୍ୱାରା ଯେଉଁ ସେବା କଲେ ଏତେ ସୁନ୍ଦର ଭୋଜନ ଦେଲେ ବିଶ୍ୱାମିତ୍ର ଚାହିଁଲେ ଗୋମାତାଙ୍କୁ ନେବା ପାଇଁ ଗୋମାତାଙ୍କ ଶରୀରରୁ ସବୁ ବାହାରିଲା ଗୁରୁଦେବଟା କହିଲେ ଗୁରୁଦେବ ସେଠି କହୁଛନ୍ତି କେମିତି ବୈଷ୍ଣବ କିଭଳି ନନ୍ ଏନଭିୟସ୍ ହେବା ଦରକାର ଏନଭିୟସ୍ନେସ୍ ମାନେ କ'ଣ ମାଶ୍ଚର୍ଯ୍ୟତା ମାଶ୍ଚର୍ଯ୍ୟ ଶୂନ୍ୟ କେମିତି ହେବା ଦରକାର ଏ ସାଧୁ ସଙ୍ଗ ଉପରେ ସେଇଠି କହୁଛନ୍ତି ସେଠି ଏଇଟାକୁ ଲଗେଇକି ଦୁଇଟା କଥା କହୁଛନ୍ତି ମାଶ୍ଚର୍ଯ୍ୟତା କାହାର ଥିଲା ବିଶ୍ୱାମିତ୍ରଙ୍କର ଥିଲା ବଶିଷ୍ଠଙ୍କ ପ୍ରତି କିନ୍ତୁ ବଶିଷ୍ଠଙ୍କର ନଥିଲା ଏମିତି ହେଲା ପରାସ୍ତ ହେଇଗଲେ ପଳେଇଗଲେ ପଳେଇଗଲା ପରେ ଇଏ କ'ଣ ଚେଷ୍ଟା କଲେ ମୁଁ ବ୍ରହ୍ମର୍ଷି ହେବି ତାଙ୍କର ଚଳିଲେ ତପସ୍ୟା ବଶିଷ୍ଠ କହିଲେ ତାଙ୍କର ସ୍ତ୍ରୀକୁ ମୁଁ କେବେ ଶୁଣୁନଥିଲି ଗୁରୁଦେବ ଏଇଟା କହୁଛନ୍ତି ତୁମେ ଟିକେ ଯାଅ ଏଠି ଲୁଣ ନାହିଁ ଆମର ଆଉ ତୁମେ ଟିକେ ଯା ବିଶ୍ୱାମିତ୍ରଙ୍କ ପାଖରୁ ମାଗିକି ଆଣ ତା ଭିତରେ ଶହେ ପୁତ୍ରକୁ ମାରିଦେଇ ସାରିଲେଣି କିଏ ବିଶ୍ୱାମିତ୍ର ସେ ଦେଖୁଛନ୍ତି ବଶିଷ୍ଠ ମତେ ଯେତେବେଳେ ବଶିଷ୍ଠ ଦେଖାଉଛନ୍ତି କଣ କହୁଛନ୍ତି ରାଜର୍ଷି କେବେ ବ୍ରହ୍ମର୍ଷି କହୁନାହାନ୍ତି ବ୍ରହ୍ମା କହିଛନ୍ତି ତୁମେ ସେ ବ୍ରହ୍ମର୍ଷି କହିଦେଲେ ତୁମେ ବ୍ରହ୍ମର୍ଷି ପଦ ପାଇବ ପୁତ୍ର ମରିଗଲାଣି ତୋର ସ୍ତ୍ରୀ କହୁଛି ନାଇଁ ନାଇଁ ମୁଁ କେବେ ଯିବିନି ମୋ ପୁଅ ଶହେ ପୁଅକୁ ମାରିଛି ମୁଁ ଲୁଣ ନଥିଲା ବୋଲି ଆବରଣ ଅଲଣା ଆବରଣ ଖାଇବା ପରୀକ୍ଷା କରୁଛନ୍ତି ତାଙ୍କର କଣ ଲୁଣ ନହେଲେ କଣ ଚଳୁନଥିଲା ଆମ ଭଳିଆ ନା କଣ ସ୍ତ୍ରୀକୁ ପରୀକ୍ଷା କରୁଛନ୍ତି ଯାଅ ଲୁଣ ମାଗି କଣ କାହା ପାଖରୁ ନା ବିଶ୍ୱାମିତ୍ର ଅଛନ୍ତି ସେଠି ତପସ୍ୟା କରୁଛନ୍ତି ପାଖରେ ସେ ବଣ ଭିତରେ କେଉଁଠି ତପସ୍ୟା କରୁଛନ୍ତି ତୁମେ ଯା ତାଙ୍କ ପାଖରୁ ଆଣିବ କହିଲେ ପରୀକ୍ଷା କରୁଛନ୍ତି ତାଙ୍କୁ କହିଲେ ମୁଁ କେବେ ବି ଯିବିନି ସେଠି ବଶିଷ୍ଠ ବୁଝାଉଛନ୍ତି ତାର ତୁମ ହୃଦୟରେ ବିଶ୍ୱାମିତ୍ରଙ୍କ ପ୍ରତି ଆଶ୍ଚର୍ଯ୍ୟତା ଅଛି ତୁମେ ମୋର କେମିତି ସ୍ତ୍ରୀ ହବ ତୁମେ କେମିତି ଜଣେ ଋଷିଙ୍କର ସ୍ତ୍ରୀ ହବ ତୁମ ହୃଦୟରେ ଏ ଜିନିଷ କେମିତି ରହୁଛି ମନା କଲେ ନାଇଁ ନାଇଁ ଏସବୁ ଠିକ୍ ନୁହେଁ ଏସବୁ ଭାବନା ଠିକ୍ ନୁହେଁ ତେଣୁ ଏଇ ଦୁଇ ଜଣଙ୍କର ଝଗଡ଼ା ଏମିତି ଗୁରୁଦେବ କହୁଛନ୍ତି ଏଇ ଦୁଇଜଣଙ୍କ ଝଗଡ଼ା ବହୁତ ବଢି ବଢି ଚାଲିଲା ଆଗକୁ ସେ ଭିଡ଼ିଓଟା ମୁଁ କାଲି ତିଆରି କରୁଥିଲି କ୍ଲିପ୍ଟା ବହୁତ ଝଗଡ଼ା ଆଗକୁ ଚାଲି ଚାଲି ଚାଲିଲା ପରେ ଶେଷଙ୍କ କତିକି ଗଲେ ଯେ ଆମ ଦୁଇ ଜଣଙ୍କ ଭିତରେ ବଡ଼ କିଏ ସମାଧାନ କରନ୍ତୁ ଯେତେବେଳେ ଦୁଇ ଜଣ ଯାକ ଗଲେ ଭଗବାନ ଶେଷ କହିଲେ ଠିକ୍ ଅଛି ତୁମେ ଦୁଇ ଜଣ ଭିତରେ କିଏ ବଡ଼ କ'ଣ ମୁଁ ଧରିଛି ତ କ'ଣ ଧରଣୀକୁ ତୁମେ ଆସି କେହି ଗୋଟେ ଖାଲି 2 ସେକେଣ୍ଡ ବା 2 ମିନିଟ୍ ପାଇଁ ଟିକେ ଧରିଦିଅ ତାପରେ ମୁଁ କହିବି ତୁମ ଜଣ ଭିତରେ ବଡ଼ କିଏ ଆସ ବଶିଷ୍ଠ ବିଶ୍ୱାମିତ୍ର ଆଗ ଆଇଲେ କହିଲେ ବିଶ୍ୱାମିତ୍ର ତୁମେ ତ ଚାହୁଁଛ ନା ଆଗେ ତୁମେ ଆସି କମ୍ପ୍ଲେନ୍ କରୁଛ ଆସ ତୁମେ ଧର ସେ କୋଉଠୁ ଧରିବେ ଧରଣୀକି ଧରିଛନ୍ତି ଧରଣୀ ଧର ଶେଷ ଇଏ କୋଉଠୁ ଧରିବେ ଧରିପାରିଲେ ଇଏ ପ୍ରଥମେ ଚାହୁଁଥିଲା ନା କିଏ ବିଶ୍ୱାମିତ୍ର ବଶିଷ୍ଠ କହିଲେ ମୋର ଧରିବା ଆବଶ୍ୟକ ନାହିଁ ସିଏ ତ ପାରିଲେନି ନା ସେ ପାରିଲେ କି ମୁଁ ପାରିଲେନି ମୁଁ ଗୋଟେ କାମ କହୁଛି ମୁଁ କେବଳ ମୋ ଜୀବନ ଯେତେ ସାଧୁସଙ୍ଗ କରିଛି ମୋ ଜୀବନ ଯେତେ ସାଧୁସଙ୍ଗ କରିଛି ମୁଁ ସବୁ ସାଧୁସଙ୍ଗ ଦଉନି ଗୋଟେ ଫ୍ରାକ୍ସନ୍ କିଛି ମୁହୂର୍ତ୍ତର ମୁଁ ସାଧୁସଙ୍ଗର ଫଳଟା ଦଉଛି ବର୍ତ୍ତମାନ ବିଶ୍ୱାମିତ୍ର ମୁଁ ଏତିକି ସମୟ ତୁମକୁ ଦେଲି ମୋ ସାଧୁସଙ୍ଗର ଫଳ ତୁମେ ଏବେ ଟ୍ରାଏ କର ଟେକ ସେ ସବୁ ଟେକିଲି ଧରଣୀକୁ ଟେକିଲି ସେଠୁ ଗୁରୁଦେବ କହୁଛନ୍ତି ଦେଖ ଆଉ ଆଉ ବଡ କିଏ ବିଶ୍ୱାମିତ୍ର ଆଉ ପଚାରିବେ ଆମ ଦୁଇ ଜଣ ଭିତରେ କିଏ ବଡ ଆଉ ପଚାରିବେ ଶେଷକୁ ଜାଣିଦେଲେ କିଏ ଏତେ ସାଧୁସଙ୍ଗ କରିଛନ୍ତି ଗୋଟେ କିଛି ମୁହୂର୍ତ୍ତର ଫଳ ଦେଲେ କାହାକୁ ବିଶ୍ୱାମିତ୍ରଙ୍କୁ ତାହେଲେ ସେ ତାଙ୍କ ଭିତରେ କେତେ ପାୱାର ଅଛି ସାଧୁ ହଉଛନ୍ତି ଏଇଭଳି ନନ୍ ଏନଭିୟସ୍ ସାଧୁଙ୍କ ହୃଦୟରେ ଯେମିତି ଆଶ୍ଚର୍ଯ୍ୟ ରହିଲା ଈର୍ଷା ରହିଲା ଦ୍ୱେଷ ରହିଲା ସାଂସାରିକ ବୃତ୍ତି ରହିଲା ସେ ଅସତ୍ ସାଧୁ ତାଙ୍କର ସଙ୍ଗଲେ ଆମକୁ କିଛି ଫାଇଦା ମିଳିବନି, ଆଉ ଘୃଣା ବି କରିବେନି, କାରଣ କାଲି ବି ସେ ଭଗବାନ ଡାକିକି ଭଲ ସାଧୁ ହେଇପାରନ୍ତି। ତେଣୁ ଆମେ ସମ୍ମାନ ଦେବା ଦୂରରେ, ଅପରାଧ କରିବାନି, କାରଣ କୌଣସି ଜୀବ ନିକଟରେ ସବୁବେଳେ ମନେ ରଖିବା ଦରକାର, କୌଣସି ଜୀବ କୌଣସି ଭକ୍ତ ତା ମନରେ ଦୁଃଖ ଦେଲା ମାନେ ତାର ହିସାବରେ ପ୍ରତିକ୍ରିୟାଟା ଆମକୁ ଭୋଗିବାକୁ ପଡ଼ିବ, ଦୂର ରହିବା ଦରକାର। ସାଧୁସଙ୍ଗ ସେଠି କହିଛି ଦୁଇଟା, ଅନ୍ତରଙ୍ଗ ସାଧୁସଙ୍ଗ, ବହିରଙ୍ଗ ସାଧୁସଙ୍ଗ। ଶାସ୍ତ୍ର ବହୁତ ବ୍ୟାଖ୍ୟା ଅଛି, ବହୁତ ଆଗ୍ରହ ହେଇଛି, ମୁଁ ଖାଲି ସଂକ୍ଷେପରେ କହିଦେଉଛି। ଏ ଯେଉଁ ଭଗବାନଙ୍କ ପାଖକୁ ଯିବାକୁ ହେଲେ ଆମକୁ ଲେବୁଲଟା କ'ଣ, ଅନ୍ତରଙ୍ଗ ସାଧୁସଙ୍ଗ ମାନେ ସାଧୁସଙ୍ଗଟା ଯେତେବେଳେ ଜୀବନ ହେଇଯାଏ, ଯେମିତି ଅନ୍ତରଙ୍ଗ ବୁଝିବା ତୁମକୁ କଷ୍ଟ ହଉ, ମୁଁ ତା ଡେଫିନେସନ ସ୍ପିରିଚୁଆଲ ଡେଫିନେସନ ବେଶୀ କହିବିନି, କେବଳ ଏତିକି ସ୍ପିରିଚୁଆଲ ଡେଫିନେସନ, ଯେତେବେଳେ ଶ୍ରବଣ କୀର୍ତ୍ତନ ସାଧୁର ଜୀବନଟା ହେଇଯାଏ ସେଟାକୁ ଅନ୍ତରଙ୍ଗ ସାଧୁସଙ୍ଗ କୁହାଯାଏ। ସେ ସାଧୁର ସଙ୍ଗ ବିନା, ଭଗବାନଙ୍କର କଥା ବିନା, ନାମ କୀର୍ତ୍ତନ ବିନା ସେ ବଞ୍ଚିବା ତାର ସମ୍ଭବ ଲାଗେନା। ଯେଉଁଠି ମଦ୍ୟପର, ମଦ୍ୟପର ବାହ୍ୟ କାର୍ଯ୍ୟ କରିଯାଏ କ'ଣ, ସବୁ ବହିରଙ୍ଗ, ଅଫିସ ଯାଉଛି ଯାହା କରୁଛି, କିନ୍ତୁ ତାର ଅନ୍ତରଙ୍ଗ ଜିନିଷଟା କ'ଣ, ଇଣ୍ଟରନାଲ ମୁଡ଼ଟା କ'ଣ, କେମିତି ମୁଁ ପିଇବି, ବାହାରଟା ଜିନିଷଟା କରୁଛି ତ କରୁଛି, ତା ମାନେ ବଞ୍ଚିବା ପାଇଁ ସେ କରୁଛି କରିବ। ସାଧୁସଙ୍ଗଟା ଯେଉଁ ଅନ୍ତରଙ୍ଗ ସାଧୁସଙ୍ଗ ମାନେ ମୋର ସାଧୁର ସବୁବେଳେ, ମୋର ସାଧୁର ସବୁବେଳେ ସାଧୁଙ୍କ ହୃଦୟରେ ଧାରଣ କରିବ, ସାଧୁଙ୍କର ବାକ୍ୟକୁ, ମାନେ ଜଗତରେ ଯେତେ ଜଣ ଆଜି ସଂସ୍କାର ପାଇଛନ୍ତି, ଜଗତରେ ଯେତେ ଜଣ ଲୋକ ଆଜି ଭଲ କଥା ଶିଖିଛନ୍ତି, ଆଉ ଯେତେ ଜଣ ଲୋକ ଆଜି ଭଲ ମଣିଷ ହେଇଛନ୍ତି, ସେ ସାଧୁଙ୍କର ପାଇଁ, କୌଣସି ନା କୌଣସି ସାଧୁଙ୍କ ପାଖରୁ ଶିଖି ଶୁଣିକି ତାଙ୍କର ସଂସ୍କାର ଆସିଛି। ଅନ୍ତରଙ୍ଗ ସାଧୁସଙ୍ଗ ମାନେ ସାଧୁଙ୍କର ଜୀବନ, ଯେତେବେଳେ ଜଣଙ୍କର ଜୀବନ ହେଇଯାଏ, ସାଧୁଙ୍କର ଜୀବନଶୈଳୀ, ତାଙ୍କର ଆଚରଣ, ତାଙ୍କର ସବୁ ତାଙ୍କୁ ଭଲ ଲାଗେ, ପ୍ରିୟତା ଲାଗେ। ଆଉ ସାଧୁସଙ୍ଗର ମୁଖ୍ୟ ହେଲା, ଅନ୍ତରଙ୍ଗ ସାଧୁସଙ୍ଗର ମୁଖ୍ୟ ଲକ୍ଷଣ ହେଲା ଶ୍ରବଣ ଆଉ କୀର୍ତ୍ତନ। ଭଗବାନଙ୍କର କଥା ମୁଁ ଶୁଣିବି, ଭଗବାନଙ୍କର ନାମ କୀର୍ତ୍ତନ କରିବି, ଭଗବାନଙ୍କର ସେବା, ଏଇଟା ଜୀବନ ହେଇଯାଏ, ତା ବିନା ବଞ୍ଚିବାଟା ଭଲ ଲାଗେନି, ଆଉ କିଛି ଜୀବନର ମୂଲ୍ୟ ନାହିଁ ତାକୁ, ଯାହାକୁ ଲାଗେ ସେ ଅନ୍ତରଙ୍ଗ ସାଧୁ। ଏଇ ଅନ୍ତରଙ୍ଗ ସାଧୁ ସଙ୍ଗରେ ଅନର୍ଥ କ୍ରିୟା, ଅନର୍ଥ ଗୁଡ଼ାକ ଯାଏ, ଅନର୍ଥ ସବୁ ରହିଛି, କେତେ ଚାରି ପ୍ରକାର ଅନର୍ଥ ରହିଛି, ସୁକୃତ ଅନର୍ଥ, ଦୁଷ୍କୃତ ଅନର୍ଥ, ଭକ୍ତି ଉତ୍ଥିତ ଅନର୍ଥ, ଅପରାଧ ଉତ୍ଥିତ ଅନର୍ଥ, ଚାରି ପ୍ରକାର ଅନର୍ଥ ରହିଲା, ସର୍ଟରେ ଖାଲି କହିଦେଇଯାଉଛି। ଅନ୍ତରଙ୍ଗ ସାଧୁ ସଙ୍ଗରେ ବହିରଙ୍ଗ ସାଧୁ, ବହିରଙ୍ଗ ସାଧୁ ସଙ୍ଗ ମାନେ ଆସିଲେ କୀର୍ତ୍ତନ ଟିକେ ହେଇଗଲା, ପ୍ରସାଦ ପାଇଲେ, ତାପରେ ଠାକୁରଙ୍କୁ ବାଇବାଇ କରି ଚାଲିବା, ପ୍ରଭୁ ଆପଣ ଏଠି ରୁହନ୍ତୁ, ଚାଲିଲେ, ଆସିଲା ଗୋଟେ ପ୍ରଣାମ, ଗଲାବେଳେ ଗୋଟେ ପ୍ରଣାମ, ଭଗବାନଙ୍କୁ ବିଦାୟ ଦେଇ ଚାଲିଗଲେ, ପୁଣି କୁଆଡେ ଗଲେ, ଆଉ କ'ଣ ତାଙ୍କର ଭାବନା କ'ଣ, ଆଉ କିଛି କିଛି ନାହିଁ ମନ ଭିତରେ ନାହିଁ। ସାଧୁସଙ୍ଗ ମାନେ ଏଇ ଜିନିଷଟା, ସାଧୁସଙ୍ଗ ଜଣେ କରୁଛି ବୋଲି, ଅନ୍ତରଙ୍ଗ ସାଧୁସଙ୍ଗ କରୁଛି ବୋଲି ଜାଣିବେ କେମିତି, ତାର ବୃତ୍ତିଟା ସେଭଳି ହେଇଯିବ, ବୃତ୍ତିଟା କ'ଣ ବୁଝିପାରୁଛନ୍ତି, ତାର ସ୍ୱଭାବଟା, ସେ ଘରକୁ ଗଲେ ବି କୋଉଠି ରହିଲେ ବି ତା ସ୍ୱଭାବଟା ସେ ହେଇଯିବ, କାରଣ ସେ ସାଧୁଙ୍କ ପ୍ରତି ତାର ଆସକ୍ତିଟା ସେଭଳି ବଢ଼ିଯାଇଛି। ତେଣୁ ଅନ୍ତରଙ୍ଗ ସାଧୁ ସଙ୍ଗରେ ଆମର ଏଇଠି ଲାଭଟା ହୁଏ, ଏଇ ଚାରିଟା ଜିନିଷ, ଏଇ ଚାରିଟା ଯୋଉ ଅନର୍ଥ ରହିଲା, ଅନର୍ଥ ରହିଛି ଜୀବର, ଜୀବ ଯେ ଏତେ ଶୀଘ୍ର ଭକ୍ତ ହେଇଯିବ, ସାଙ୍ଗେ ସାଙ୍ଗେ ଗୋଟେ ହାୟର ଷ୍ଟେଜକୁ ପଳେଇଯିବ, ଦିସ୍ ଇଜ୍ ନଟ୍ ପସିବୁଲ, ଆମେ ସହଜା ନୁହେଁ, ବାହାର ଲୋକଟେ ଯେତେ କହୁଛ ପ୍ରବଚନ ଦେଇକି, ଯେମିତି ତୁମେ ରାଧା ରାଧେ କହିଦେବ ପଳେଇଯିବ, ବା କିଏ କହିବ ତୁମେ ଗୌରହରି କହିଦେବ ପଳେଇଯିବ, ୱି ଡୋଣ୍ଟ ବିଲିଭ୍ ଦିସ୍ ଥିଙ୍ଗ, ଆମେ ଏଇଟା ବିଶ୍ୱାସ କରୁନୁ, ଆମେ ତତ୍ତ୍ୱ ଆଚାର୍ଯ୍ୟମାନଙ୍କୁ ବିଶ୍ୱାସ କରୁ, କାହାର ଯଦି ପୂର୍ବ ସୁକୃତ ଥିବ ସେମିତି ମହାନ ପୁରୁଷ ହେଇଥିବ, ଆମେମାନେ ସେମିତି ନୁହଁ, ଆମେ ପରମ୍ପରାରେ ଗୁରୁବର୍ଗ ଯେଉଁମାନେ ଯାହା କହିଛନ୍ତି, ଆମେ ତାକୁ ପଥର ରେଖାବଳି ହୃଦୟ ଭିତରେ ରଖିଛୁ, ଆମକୁ ଏଇ ପ୍ରୋସେସ୍ରେ ଯିବାକୁ ପଡ଼ିବ। ଆଉ ଏଇ ପ୍ରୋସେସ୍ଟା କୃପା ଦ୍ୱାରା ବି ଇଜି ହେଇପାରେ, ଗୋଟେ ଡେରେ ହେଇପାରେ, ଗୋଟେ ଦିନ ଭିତରେ ହେଇପାରେ, ଗୋଟେ ବର୍ଷ ଭିତରେ ହେଇପାରେ, ଗୋଟେ କେତେ ଜୀବନ ବି ଚାଲିଯାଇପାରେ, ଦିସ୍ ଇଜ୍ ଦି ପ୍ରୋସେସ୍। ଗୋଟେ ବିଜୁଳିଟା ମାରିବ, କେତେ ସମୟ ଲାଗିବ ଆଲୋକଟା ଦେବା ପାଇଁ, ଗୋଟେ ଗୋଟେ ଓକେ ଗୋଟେ ଗୋଟେ ସେକେଣ୍ଡ ଲାଗିବ, ତା ଆଲୋକଟା ସବୁଆଡ଼େ ପ୍ରଭାବିତ କରିଦେବ, ଭଗବାନଙ୍କ କୃପା ସେଭଳି, ସେ ଚାହିଁବେ ଗୋଟେ ମୁହୂର୍ତ୍ତରେ ଗୁରୁ ବୈଷ୍ଣବଙ୍କର କୃପା ଆସିଲେ ତୁମ ହୃଦୟଟା ପରିବର୍ତ୍ତନ, କିନ୍ତୁ ଷ୍ଟେପ୍ସ ଆଉଛି, ଏହା ସବୁ ଷ୍ଟେପ୍ସ ଅଛି, ଯେମିତି ଶହେଟା ପେଟଲ କ'ଣ କହିବ, ଗୋଲାପର ସରି ପଦ୍ମର ଫୁଲକୁ ଆମେ ଯଦି ଗୋଟେ ଛୁଞ୍ଚିଟାକୁ ଫୁଟେଇବା କେତେ ସମୟ ଲାଗିବ, ଗୋଟେ ସେକେଣ୍ଡ ଭିତରେ ଛୁଞ୍ଚିଟା ପଡ଼ିଗଲା, କିନ୍ତୁ ସବୁ ଲେୟାର ଦେଖି ସେ ଯାଉଛି, ସମୟ କମ୍ କିନ୍ତୁ ସବୁ ବାକୁଡ଼ା ଦେଇକି ଚାଲିଗଲା। ସେଭଳି ଯେତେ ଷ୍ଟେପ୍ସ ଭକ୍ତିରେ ରହିଛି ସେଗୁଡ଼ା ସବୁ ରହିଥିବ, ସେଗୁଡ଼ା ସବୁ ଅତିକ୍ରମ କରିବା, କିନ୍ତୁ ଅଳ୍ପ ସମୟ ଭିତରେ, କୃପାଠାରୁ ସେଭଳି ଗୋଟେ ନିଡିଲ୍, ସାର୍ପ ନିଡିଲ୍ ଭଳି, ତୀକ୍ଷ୍ଣ ଛୁଞ୍ଚିରେ ଯେମିତି ଆମେ ଫୁଟେଇଦେବା, ସବୁ ସବୁ ପାଖଡ଼ ଅତିକ୍ରମ କଲା କି ନାହିଁ, ସେ ଜୀବନ ଯେତେ ଅନର୍ଥ ରହିଛି, ଯେତେ ଷ୍ଟେପ୍ସ ରହିଛି, ଏଇଟା କଳ୍ପନା ନୁହେଁ, ଦିସ୍ ଇଜ୍ ନଟ୍, ଏଇଟା ଗୋଟେ ସ୍ପେକୁଲେସନ୍। ବହୁତ ଲୋକ ଭାବନ୍ତି ଏତେ କ'ଣ ଗୁଡ଼ା ସବୁ ଅନର୍ଥ, ଏଇସବୁ ଜିନିଷ କ'ଣ କ'ଣ। ଆଚାର୍ଯ୍ୟମାନେ ଏଇଟା କହିଛନ୍ତି ଶାସ୍ତ୍ରରେ, ଏଇଟା ସିଦ୍ଧାନ୍ତ, ତୁମେ ଏଇଟା ଆଭଏଡ୍ କରିଦେବ, ସବୁ ଭୁଲ ଜିନିଷ। ସେଗୁଡ଼ିକ ସବୁ ଯିବ, ତୁମେ ସେ ଯେତେ ସ୍ତରର ସବୁ ରହିଛି ସେ ସ୍ତରକୁ ଅତିକ୍ରମ କରିବ, କିନ୍ତୁ ତୀକ୍ଷ୍ଣ ଛୁଞ୍ଚିରେ ଯେମିତି ଆମେ ପଦ୍ମ ପାଖୁଡ଼ାକୁ ଫୁଟାଉଛୁ, ସେଭଳିଆ ଭଗବାନଙ୍କର କୃପା ଆସିଲା ମାନେ ଇମିଡିଏଟଲି ସବୁ ଷ୍ଟେପ୍ସ ପଳେଇଯିବ। ତେଣୁ ଏଇ ଯେଉଁ ଯଦି ଆମେ ଭଜନକୁ ଗମ୍ଭୀର ଭାବରେ ନ କରିବା, ଆଉ କୃପା ଅଭିଳାଷୀ ନ ହେବା, ଅନ୍ତରଙ୍ଗ ସାଧୁସଙ୍ଗ ନ କରିବା, ଏଇସବୁ ଷ୍ଟେପ୍ସ ଆମେ ଅତିକ୍ରମ କରିପାରିବୁ, ବହୁତ ଦିନ ଲାଗିବ। ଚାରି ପ୍ରକାର ଯେଉଁ ଅନର୍ଥ ରହିଲା, ସୁକୃତ ଉତ୍ଥିତ ଅନର୍ଥ, ପୂର୍ବରେ ଯେ ସୁକୃତିଟା ଆପଣଙ୍କର ବହୁତ ଅଛି, ପୂର୍ବରୁ ପୁଣ୍ୟ ବହୁତ କରିଛନ୍ତି, ଏ ଜନ୍ମରେ ବହୁତ ଧନ ଆସିକି ପହଞ୍ଚିବ, ସମ୍ମାନ ଆସିକି ପହଞ୍ଚିବ, ସୁନ୍ଦର ରୂପ, ରାସ୍ତାରୁ ଭଟକିବାର ସବୁ ସବୁ ରାସ୍ତା ଜୀବନ ଆସିକି ପହଞ୍ଚିବ। ଆପଣ ଚାହୁଁନଥିବେ, ଭକ୍ତିରେ ଗୁଡ଼ାକ ବାଧା, କିନ୍ତୁ ଆସିକି ପହଞ୍ଚିବ, କାହିଁକି ପୂର୍ବର ସୁକୃତି ଅଛି, ଏଇଟା ସୁକୃତ ଅନର୍ଥ। ଜଣେ ଭକ୍ତ ହେଇଗଲା ପରେ ତାକୁ ବହୁତ ପ୍ରଚୁର ଧନ ମିଳୁଛି, ସେ ଧନ ତାକୁ ଭଟକେଇଦେବ। ଧନ କାହାକୁ, ଭଗବାନଙ୍କ ସେବା ଛଡ଼ା କାହାକୁ ଧନ ଶାନ୍ତିରେ ରଖିବାକୁ ଦେଇନି। 10 ଲକ୍ଷ ଆସି ବାବୁଲେ 10 ଲକ୍ଷ ମିଳିଯିବ କାଲି, ତାପରେ କଣ ଚିନ୍ତା ହବ, ଖାଇବା 2 ଘଣ୍ଟା ଡେରି ହେଇଯିବ, କେଉଁଠି ରଖିବି 10 ଲକ୍ଷ ପାଇଁ, ଖାଲି 10 ଦିନ ତୁମେ ଖାଇବା 1 ଘଣ୍ଟା ଡେରି ହବ, କେଉଁ ବ୍ୟାଙ୍କ ରଖିବା, କୋଉ ଟ୍ୟାକ୍ସ ପଡ଼ିବନି, କିଏ ଧରିବ, କୋଉଠୁ ଆଣିଲ, କଣ ଦେଖ, ଧନ କାହାକୁ ସୁଖରେ ଦବନି, କେବଳ ଭଗବାନଙ୍କ ସେବାରେ ସେ ଲଗେଇ ପାରିଲ ଠିକ ସେ, ମାନେ ଯେତିକି ଆବଶ୍ୟକ ସେତିକି ମିଳୁଛି ବାସ ଠିକ। ପୂର୍ବରେ ଯଦି ସୁକୃତି ଥିବ, ପ୍ରଚୁର ଧନ ମିଳୁଛି, ସମ୍ମାନ ମିଳୁଛି, ଭଜନ ହବନି, ଏଇଟା ଅନର୍ଥ। ଆଉ ସୁକୃତ ଅନର୍ଥ ହେଉଛି, ଆଉ ଦୁଷ୍କୃତ ଅନର୍ଥ, ପୂର୍ବରେ ଯଦି ବହୁତ ପାପ ଥାଏ, ଏ ଜନ୍ମରେ ଭକ୍ତ ହେଲା ପରେ ବି ସବୁବେଳେ ରୋଗ, ଅସମ୍ମାନ, ବିବାଦ, ୟା ଭିତରେ ଜୀବନ ଛନ୍ଦି ହେଇଯାଉଥିବ, ଆକୁ ଦୁଷ୍କୃତ ଅନର୍ଥ କୁହନ୍ତି। ଦୁଷ୍କୃତ ଉତ୍ଥିତ ଅନର୍ଥ, ସୁକୃତ ଉତ୍ଥିତ ଅନର୍ଥ, ପୂର୍ବର ଦୁଷ୍କୃତିରେ ଅନର୍ଥଟା ଆସ, ସବୁବେଳେ ଅସମ୍ମାନ, ଭକ୍ତ ହେଇଥିବ ତୁ ଭାଙ୍ଗି ପଡ଼ିବ, ତୁ ଯେତେ ଭଲ କାମ କରୁଥିବ ଲୋକ ତୁମକୁ ପ୍ରଶଂସା କରୁନଥିବେ, ସେ ପୂର୍ବର ଅନର୍ଥ। ଏମିତି ତାଙ୍କର କ୍ୟାରେକ୍ଟର ଖରାପ ନୁହେଁ, କିନ୍ତୁ ୱେ ଅଫ୍ ଡିଲିଙ୍ଗସ୍, ବ୍ୟବହାର, ସେ କେବେ ବି ସବୁ କାମ କରୁଥିବେ କି ସମ୍ମାନ ଦେଉନଥିବେ, ଏସବୁ ଦୁଷ୍କୃତ ଅନର୍ଥ। ସୁକୃତ ଉତ୍ଥିତ ଅନର୍ଥ, ଦୁଷ୍କୃତ ଶାରୀରିକ ବହୁତ ପ୍ରୋବ୍ଲେମ, ବଡିଲି ପ୍ରୋବ୍ଲେମ, ସୁକୃତ ଉତ୍ଥିତ ଅନର୍ଥ, ଦୁଷ୍କୃତ ଉତ୍ଥିତ ଅନର୍ଥ, ତାପରେ ଅପରାଧ ଉତ୍ଥିତ ଅନର୍ଥ, ଅପରାଧରୁ ଏକ ଅନର୍ଥ ଉଦିତ ହୁଏ। ଅପରାଧ ଉତ୍ଥିତ ଅନର୍ଥ ମାନେ ଏ ନାମ ଅପରାଧ ଆମେ କରୁଛେ, ଦଶ ପ୍ରକାର ନାମ ଅପରାଧ ରହିଛି, ସେବା ଅପରାଧ, ବୈଷ୍ଣବ ଅପରାଧ, ଏଇଟା ଅପରାଧ ଉତ୍ଥିତ ଅନର୍ଥ। ଭକ୍ତି କଲା ମାନେ ଗୋଟେ ପଟକୁ ସାବଧାନ ସବୁବେଳେ ରହିବାକୁ ପଡ଼େ, ଅପରାଧ ଆମେ ଯେମିତି ସେମିତି ଭକ୍ତି କରିଦେଲେ ହବନି, ନାମ ଅପରାଧ ହେଇଗଲା ମାନେ ଆମ ନାମ କରିବାକୁ ସ୍ପୃହା ହବନି, ନାମ କଲାବେଳେ ଇତର ମନ ନାମ କରୁଛେ ମାନେ ପରେ ଧ୍ୟାନ ଦେଇକି ନାମ କରିବାକୁ ପଡ଼ିବ। ଆଉ ବୈଷ୍ଣବ ଅପରାଧ ପୁରା ଆହୁରି ଭୟଙ୍କର, କେଉଁ ବୈଷ୍ଣବ କ'ଣ କରୁଛି କ'ଣ ନାହିଁ ଆମେ ସେ ବିଷୟରେ ଚିନ୍ତା କରିବା ଦରକାର ନାହିଁ, ପ୍ରତ୍ୟେକ ବ୍ୟକ୍ତି ତାର ସଂସ୍କାର ନେଇ କାର୍ଯ୍ୟ କରୁଛି, ତାକୁ ସଂଶୋଧନ କରିବାର କାର୍ଯ୍ୟ ଗୁରୁ ନେଇଛନ୍ତି, ଜଣେ ବୈଷ୍ଣବର ଦାୟିତ୍ୱଟା ତା ଗୁରୁ ନେଇଛନ୍ତି, ତୁମେ ତାଙ୍କର ଗୁରୁ ନୁହଁ, ତୁମେ ତାକୁ କିଛି କହିବା ଆବଶ୍ୟକ ନାହିଁ। ଯଦି କହିବାକୁ ଯିବ ଗୁରୁଦେବ କୁହନ୍ତୁ, ଯଦି କହିବା ପାଇଁ ତୁମେ ଚାହୁଁଛ କ'ଣ ବୈଷ୍ଣବର ଦୋଷ ଦେଖୁଛ, ପବ୍ଲିକରେ ତୁମେ କିଛି କହିପାରିବେନି, କିଛି କହିପାରିବେନି, ଏକାକି କହିବ, କେହି ନଥିଲା ବେଳେ କହିବ, କେମିତି କହିବ ଗୁରୁଦେବ କୁହନ୍ତୁ, ତା ଗୋଡ଼ ତଳେ ପଡ଼ିବ ଆଗେ ଯାଇ, ଆଜ୍ଞା ଆପଣ ଜଣେ ବୈଷ୍ଣବ, ମୋର କହିବାର ଅଧିକାର ନାହିଁ, ମୁଁ କହିବା ପାଇଁ ଏଥିପାଇଁ ଚାହୁଁଛି ଆପଣ ଏଇ ଦୋଷଟାକୁ ଠିକ କରନ୍ତୁ, ନହେଲେ ଏଥିରେ ଆପଣଙ୍କର କ୍ଷତି ହେଉଛି, ସଂସ୍ଥାର କ୍ଷତି ହେଉଛି, ଗୁରୁଙ୍କର କ୍ଷତି ହେଉଛି, କହିବାର ପ୍ରୋସିଜର ବି ଏଇଆ, ଜଣେ ଏସବୁ ପ୍ରୋସିଜରକୁ ଫଲୋ କରିବା ବି ଆଜିକାଲି କଷ୍ଟ, କାହିଁକି କୌଣସି ଯିବାକୁ ଯେବେ ମୁଁ ଉଦ୍ଭାଗ ନ ଦେବି, କଷ୍ଟ ନ ଦେବି, ଠିକ ଜଣେ ଠିକ କହିଦେଲେ ଯେ ସିଏ ଭଗବାନଙ୍କୁ ପାଇଯିବ, ଇଏ ଆମ ରାସ୍ତା ନୁହେଁ, ଜଣେ ଠିକ କହିଦେଉଛି ସବୁ କଥା ଠିକ କହୁଛି, ତାର ଅର୍ଥ ନାହିଁ ସେ ଭଗବାନଙ୍କୁ ପାଇଯିବ, ଭଗବାନ ପାଇବାକୁ ଗଲେ ଭକ୍ତି କରିବାକୁ ପଡ଼ିବ। ତୁମେ ଠିକ ସବୁବେଳେ ଯଦି ତୁମେ ଠିକ କହିପାରିବ, ଯିବ ହେଉଛି ଭୁଲ, ତୁମେ ଯଦି ଏତେ ଠିକ ସତ୍ୟବାଦୀ ଲୋକ ଜଗତକୁ ଆସିଛ କାହିଁ, ତୁମେ ଏଇ ପଏଣ୍ଟରେ ଠିକ, ଏଇ ପଏଣ୍ଟଟା ଯୋଉ କହୁଛ ବର୍ତ୍ତମାନ ଠିକ, କିନ୍ତୁ ହୋଲ୍ ଲାଇଫରେ ତୁମେ ଯାହା କରିବ ସେଟା ଠିକ ବୋଲି ତୁମେ ଗ୍ୟାରେଣ୍ଟି ଦେଇପାରିବନି, ତ ସେଟା ତୁ କରିଦେବ ତାନ୍ତୁ ଭଗବାନ ଜଣେ ସବୁବେଳେ ଠିକ କହିପାରିଲା, ନୀତି କହିପାରିଲା, ବହୁତ ଲୋକଙ୍କୁ ଯା କୁହନ୍ତି ପ୍ରିନ୍ସିପଲ ଦେଖେଇ ପାରିଲା, ତା ଅର୍ଥ ଏହା ନୁହେଁ ଯେ ସେ ଜଣେ ଭଗବାନଙ୍କ ଶୁଦ୍ଧ ଭକ୍ତ, ତା ଅର୍ଥ ଏହା ନୁହେଁ। ଶୁଦ୍ଧ ଭକ୍ତ ଜାଣନ୍ତି ସମୟ କାଳ ପରିସ୍ଥିତି ହିସାବରେ କେଉଁ ବ୍ୟକ୍ତିରେ କ'ଣ ଅଧିକାର, ସେଟାକୁ ତାକୁ ସେଇ ହିସାବରେ ୟୁଜ୍ କରିବେ। ତୁମେ ଠିକ ଭୁଲ ବିଚାର କରିଦେଇକି ଯେ ତୁମେ ଏଇଟା ଭୁଲ ଏଇଟା ଠିକ, ସେ ଭୁଲ ଠିକର ବିଚାର ତୁମେ ବଡ଼ ହେଇପାରିବନି, ଅପରାଧ ସେଥିପାଇଁ କରିବା ଉଚିତ ନାହିଁ। ଭଜନ କେତେ ହଉଛି ଦେଖ, ଅଧିକ ଭଜନ ସରି ଅପରାଧ କେତେ ହଉଛି ଦେଖ, ଭଜନ କରିବା ପାଇଁ ତୁମେ ଦେଖନି। ସେଥିପାଇଁ ଧାମବାସୀ ମାନଙ୍କୁ ଆମର ଆଚାର୍ଯ୍ୟ ମାନେ ମନା କରୁଛନ୍ତି ତୁମେ ଧାମକୁ ବେଶୀ ଯାଅନି, ତୁମେ ଗଲା ମାନେ ଧାମକୁ ଧାମ ଅପରାଧ କରିବ। ଧାମକୁ ଧାମରେ ଯୋଉ ବୃନ୍ଦାବନର ମାୟାପୁର ଯୋଉମାନେ ତାଙ୍କର ସବୁବେଳେ ଦେଖିବ, ଭକ୍ତ ସଂଘ ବହୁତ ଭକ୍ତ ଦେଖିଲେ ନା, ଆଉ ବହୁତ ଭକ୍ତଙ୍କର ବହୁତ ପ୍ରକାର ସ୍ୱଭାବ, ସେଗୁଡ଼ା ଦେଖିଲା ମାନେ ତୁମର କ୍ରିଟିସାଇଜ୍ ମେଣ୍ଟାଲିଟି ଆସିବ ହିଁ ଆସିବ, ଗ୍ୟାରେଣ୍ଟି ବହୁତ ଆସିବ। ଆଉ ଧାମରେ ଭେଟ ଭଗବାନ ସହିବେନି, ବୈଷ୍ଣବ ଅପରାଧ କରିବେନି। ସୁକୃତ ଉତ୍ଥିତ ଅନର୍ଥ, ଦୁଷ୍କୃତ ଉତ୍ଥିତ ଅନର୍ଥ, ଅପରାଧ ଉତ୍ଥିତ ଅନର୍ଥ, ଆଉ ଭକ୍ତି ଉତ୍ଥିତ ଅନର୍ଥ, ଭକ୍ତିରୁ ଗୋଟେ ଅନର୍ଥ ଆସିବ। ଭକ୍ତି କଲା ମାନେ ସମ୍ମାନର ଆଶା ଆସିବ, ଲାଭ ପୂଜା ପ୍ରତିଷ୍ଠା, ଭକ୍ତି ଉତ୍ଥିତ ଅନର୍ଥ କୁହନ୍ତି। କେହି ସଂସାରରେ ଦୋକାନ ଲାଗି ଯେତେବେଳେ ଚାଉଳ କିଣୁଛ ସମ୍ମାନ ଖୋଜୁଛ, ଫ୍ଲାଇଟ୍ରେ ଯେତେବେଳେ ଟିକେଟ୍ କାଢିଛ, ଏ ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ରେ ଟିକେଟ୍ କାଢିଲା ପରେ ବି ଆପଣ ଲାଇନ୍ ଦେଇ ଠିଆ ହେବାକୁ ପଡ଼ିବ। ଗୋଟେ ସ୍ତ୍ରୀ ଲୋକ ଯଦି ଆପଣଙ୍କ ଆଗରେ ଅଛି ନା, ଆପଣଙ୍କୁ ପଛରେ ଠିଆ ହେବାକୁ ପଡ଼ିବ, ଆପଣ କହିପାରିବେ ନା ଗୋଟେ ସନ୍ନ୍ୟାସୀ ମୁଁ କ'ଣ ତା ସ୍ତ୍ରୀ ଲୋକଟା ପଛରେ ଠିଆ ହେବି, ନାଇଁ ସେଟା ଆପଣ ମନ୍ଦିର ଭିତରେ ସେଟା ଆପଣଙ୍କୁ କ'ଣ କହିବେ, ମୁଁ ଆଗେ ରହିବି। ଭକ୍ତି କଲା ମାନେ ଗୋଟେ ଜୀବର ଲାଭ ପୂଜା ପ୍ରତିଷ୍ଠା ଆସେ, ତା ସ୍ଥିତି ସେ ଦେଖେନି। ମୁଁ ଜଣେ ଭକ୍ତ କାଳେ ଚିନ୍ତା କରୁ, ମୁଁ ସମାଜରେ ଥିଲେ ମୁଁ କେଉଁ ଚାକିରି ପାଇଥାନ୍ତି, ବା ମୁଁ ଗୋଟେ ବଡ଼ ଚାକିରି ଥିଲେ ମୋତେ କିଏ ସମ୍ମାନ ଦେଇଥାନ୍ତି, ଆମ କିଏ ପଚାରୁଥିଲା, କେଜଣ ସାର କହୁଥିଲ କିରପ୍ରଦେବୀ, କେଜଣ ସାରେ 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 ଭଗବାନଙ୍କୁ ତୁମେ ଏତିକି ବ୍ୟାକୁଳ ଡାକିବ, ତାଙ୍କୁ ଯେତେବେଳେ ବ୍ୟାକୁଳ ଡାକୁଥିଲ ଯେ ଚାକିରି କରିଛି, ସାର କାଲି ଗୋଟେ ଦିନ ଛୁଟି, ସାର ସାର ମୁଁ ଟିକେ ନରମ କଣ୍ଠରେ ହେଠି କଥା କହିବାକୁ ପଡ଼ିବ, ବେକ ଭାଙ୍ଗୁଥିଲେ। କାମ ହଉଛି କିଛି ଦେଖୁଛନ୍ତି ଆପଣ, କିଛି ଦୁନିଆ ବାହାର ଦୁନିଆରେ କେମିତି ଏମିତି କିଛି ବସ୍ କହୁଛନ୍ତି ନା, କଣ କହୁଛନ୍ତି ବସ୍ ନା କଣ କହୁଛନ୍ତି, ବସ୍ ମାଷ୍ଟର, ମାଷ୍ଟର ପାଖରେ ପୁରା ମୁଣ୍ଡ ହାଣିବାକୁ ପଡ଼ୁଛି, ନହେଲେ କାମ ଚଳୁନି, ଆଜ୍ଞା 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 କହିବାକୁ ପଡ଼ୁଛି। କିନ୍ତୁ ଭକ୍ତି ପ୍ରତି ପଳେଇ ଆସ, ଦେଖ ସାଙ୍ଗେ ସାଙ୍ଗେ ତୁମ ଡିମାଣ୍ଡ ନେଚର ଆସିବ, ଲାଭ ପୂଜା ପ୍ରତି ଆକୁ ଭକ୍ତି ଉତ୍ଥିତ ଅନର୍ଥ କୁହାଯାଏ। ଏ ଚାରି ପ୍ରକାର ଅନର୍ଥ ରହିଲା, କଣ ଆମକୁ ଏମିତି କହିଥିଲେ, ଯିଏ କହୁଛି ଆସିକି ମନ୍ଦିରରେ ତୁମକୁ ଅସମ୍ମାନ ହେଇଗଲା, ତୁମ ଘରେ କିଏ ସମ୍ମାନ କରୁଛି ମୋତେ ପଚାର, ଆମେ ବଡ଼ ପରିବାରରେ ଚଳିଛୁ, ବଡ଼ ସଂସ୍ଥାରେ ବି ରହିଛୁ, ସମାଜରେ କିଏ କାହାକୁ ପଚାରେ, ମନ୍ଦିର ଆମେ ପ୍ରଭୁ ବୋଲି ଡାକୁଛନ୍ତି, ସ୍ତ୍ରୀ ଘରେ ସ୍ତ୍ରୀ କ'ଣ କ'ଣ ବ୍ୟବହାର କରି ଜାଣିଛନ୍ତି, ସବୁ ପ୍ରକାର ଏକ୍ସପିରିଏନ୍ସ ଆମ ପାଖରେ ଅଛି, କେହି ପରାସ୍ତ କରିପାରିବେନି। ମୁଁ ଯାହା କହିବି ଖୋଲା 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 କଥା ମୁଁ କହୁଛି, ଆମେ ସମ୍ମାନ ଆଶା ମନ୍ଦିର ଭିତରେ ଯେତିକି କରୁଛେ, ଘରେ ଘରେ କିଏ ପଚାରନ୍ତି ନା, ଝିଅ ବଢ଼ିଯାଉ ନା ପୁଅ ବଢ଼ିଯାଉ ନା, ଆପଣଙ୍କୁ ପଚାରିବେନି କ'ଣ ବାପା ଏମିତି କଥା ଆଶା କରୁଛନ୍ତି, ମାଆ କହିବେ ମାଆ ବାପା କ'ଣ ସବୁବେଳେ ଏମିତି କଥା ଆଶା କରୁଛନ୍ତି, ଆମେ ଗୋଟେ ବାହାରୁ ଯିବୁନୁ, ଆମେ ଖେଳିବୁନୁ, ସେ ଗୋଟେ ପୁରୁଣା ଲୋକ ଭଳିଆ କଥା ଆଶା କରୁଛନ୍ତି, ସେ ମାଆ କହିବି ଝାଡ଼ି ଦେଇଯିବ, ମାଆ ଆସିବ ବାପା ଉପରେ ଝାଡ଼ିଦେବ, ସମ୍ମାନ ଆଶା ତୁମେ ଜଗତରେ କେଉଁଠି କରିପାରିବନି। ବର୍ତ୍ତମାନ ଜଗତ ଏମିତି ହେଇଯାଇଛି, ଆଉ କମ୍ପିଟିସନ କାହିଁକି ଚାଲିଛି ଜଗତରେ, କାହିଁକି ମୁଁ କେମିତି ବଡ଼ ପୋଷ୍ଟ ପାଇଲେ ଲୋକ ମୋତେ ସମ୍ମାନ ଦେବେ, ଏଥିପାଇଁ ସମୟ ଜାଣିନ ବଡ଼ ଅଫିସର ଗୋଟେ ହବା, କାରଣ ଛୋଟ ହେଇଗଲା ମାନେ ନା ଆପଣଙ୍କ ମୁଣ୍ଡ ଭାଙ୍ଗି ଭାଙ୍ଗି ଅଫିସ ହଉ ସ୍କୁଲ ହଉ ଯୁଆଡ଼େ ଯାଆନ୍ତୁ, ମୁଁ ସବୁ ଦେଖୁଛି ନା, ସବୁଆଡ଼େ ମୁଁ ଯାଇକି ଦେଖିଛି, ସେ ଟିଭି ସେଣ୍ଟର ପାଖରୁ ଆରମ୍ଭ କରି ନ୍ୟୁଜ୍ ସେଣ୍ଟର ପାଖରୁ ସବୁଆଡେ ଯୁଆଡ଼େ ଯୁଆଡ଼େ ମୁଁ ରିମାର୍କ କରେ, ବୁଲେ ବସିକି ବୁଲେ, ସେ ଯୋଉ ସବୁ ଫ୍ଲାଇଟ୍ ଟିକେଟ୍ ଗୁଡ଼ାକ ମୁଁ ସବୁ ଦେଖେ, କ'ଣ କେମିତି ବ୍ୟବହାର କରୁଛି, କେମିତି କଥାବାର୍ତ୍ତା କରୁଛି, କେମିତି ତାଙ୍କ ବସ୍ ମାନଙ୍କ ପାଖରେ ସବୁ ମାନିକି ରହିଛନ୍ତି ବସ୍ ମାନଙ୍କ ପାଖରେ, କିନ୍ତୁ ଭକ୍ତି ତୁମେ ଚାଲି ଆସିବ ନା, ଏତେ ସ୍ୱଭାବ ଆଉ ଅନର୍ଥ ଗୋଟେ ଉତ୍ତମ, ସମ୍ମାନ ଦରକାର, ମୋର ଅସମ୍ମାନ ହେଇଗଲା, ଲାଭ ପୂଜା ପ୍ରତିଷ୍ଠା, ଏଇ ଚାରିଟା ହେଲା ଅନର୍ଥ। ତେଣୁ ସୁକୃତ ଉତ୍ଥିତ ଅନର୍ଥ, ଦୁଷ୍କୃତ ଉତ୍ଥିତ ଅନର୍ଥ, ଅପରାଧ ଉତ୍ଥିତ ଅନର୍ଥ, ଭକ୍ତି ଉତ୍ଥିତ ଅନର୍ଥ, ଏ ଚାରିଟା ଅନର୍ଥକୁ ପାର ହେବାର ଅଛି। ଏ ଅନର୍ଥରେ ଏକା ସାଙ୍ଗରେ ଯିବନି, ଡରି ଯିବା କି ଉଚିତ ନୁହେଁ। ଏ ଅନର୍ଥଟା ଭାବସ୍ଥିତି ପର୍ଯ୍ୟନ୍ତ ରହିବ। କେଉଁ ଅନର୍ଥ କେତେବେଳେ ସରେ, କେଉଁ ଷ୍ଟେଜକୁ ଗଲେ, ନିଷ୍ଠା ଷ୍ଟେଜରେ କେଉଁଟା କାହାର ସରିବ, ଆସକ୍ତି ଷ୍ଟେଜରେ କେଉଁଟା ସରିବ, ରୁଚି ଷ୍ଟେଜରେ କେଉଁଟା ସରିବ, ଏ ପାଞ୍ଚ ପ୍ରକାରର ଏପୁଣି ଶେଷ ହୁଏ। କେଉଁ କେମିତି କେମିତି ଯାଏ, ତାର ସବୁ ପରସେଣ୍ଟେଜ କେଉଁ କେଉଁ ପରସେଣ୍ଟରେ ଯିବ, ଆଉ ସବୁ ପ୍ରେମରେ ଆତ୍ୟନ୍ତିକ ହେଇଯିବ, ଆତ୍ୟନ୍ତିକ। ଏକାଦେଶବର୍ତ୍ତିନି, ବହୁଦେଶବର୍ତ୍ତିନି, ପ୍ରାୟିକ, ପୂର୍ଣ୍ଣା, ଆଉ ଆତ୍ୟନ୍ତିକ, କେତେ ଷ୍ଟେପ, ପାଞ୍ଚଟା ଷ୍ଟେପ। ସବୁ ଅନର୍ଥ ଏକା ସାଙ୍ଗରେ ଯିବନି, ସେଥିପାଇଁ ଆମେ ବେଳେବେଳେ ହତାଶ ହେଉଛି, ମୁଁ ଏତେ ଦିନ ଭଜନ କଲେ ମୋ ମନରେ ତ ଏଇଟା ରହୁଛି, ଆଉ କ'ଣ ଠାକୁରଙ୍କୁ ଡାକିବି, ଆରେ ଏଇଟା ଯାଏନି ଏତେ ଶୀଘ୍ର। ତୁମେ କେଉଁ ଷ୍ଟେଜର ଛାକ ଦେଖ, ମନ ଭିତରେ ଆସିବ କେତେ ଜନ୍ମରେ ଏଇଟା ବେପାର, ପୁଣି ମଣିଷ ସ୍ୱର ଧରିଛେ ନା, ବିଭିନ୍ନ ଦୋଷ ଆସିବ। ଆମେ ଠାକୁରଙ୍କୁ ଡାକିଲା ପରେ ଏତିକି ଆସୁଛି, କର୍ମୀ ଲୋକ କଥା କ'ଣ କହିବା। ମେଡିସିନ ଖାଇଲା ମାନେ ମେଡିସିନର ପ୍ରଭାବ କିଛି ରହିବ, ରୋଗର ପ୍ରଭାବ କିଛି ବି ରହିବ, ଏଇଟା ରହିବ ସବୁବେଳେ। ତେଣୁ ଏକାଦଶ ବର୍ତ୍ତିନି, ବହୁ ଦେଶ ବର୍ତ୍ତିନି, ଅଳ୍ପ ଅଂଶ କିଛି ଦଉଛି, ବହୁ କିଛି ଯିବ, କେଉଁଟା କେଉଁ ଷ୍ଟେଜରେ କେତେ ଯିବ ତାର ସବୁ ଅଛି ବିଶ୍ୱନାଥ ଠାକୁର ସବୁ ମାଧୁରୀ କାନ୍ଦମାନେ ବର୍ଣ୍ଣନା କରିଛନ୍ତି। ଆମର ଏତେ କିଛି ଜାଣିବା ଦରକାର, ଖାଲି ସଂକ୍ଷେପରେ ଜାଣିବା ଦରକାର, ଯଦି ଜାଣିବେ କେତେବେଳେ ଜାଣିବେ, ସଂକ୍ଷେପରେ ଜାଣିବା ଦରକାର ଆମେ କେଉଁ କେଉଁ ଷ୍ଟେପ୍ସ ଫଲୋ କଲେ ଆମେ ପ୍ରୋଗ୍ରେସ୍ କରିପାରିବା। ଆଉ ଆଲୋଚନା ହେଲେ ଭଲ ଜାଣିପାରିବେ। ଏକାଦଶ ବର୍ତ୍ତିନି, ବହୁ ଦେଶ ବର୍ତ୍ତିନି, ପ୍ରାୟିକ, ପ୍ରାୟିକ ମାନେ ପ୍ରାୟ ଚାଲିଯାଏ, ଗୋଟେ ପ୍ରାୟ ଶବ୍ଦ ଲାଗେନି, ପୂର୍ଣ୍ଣା, ପୂର୍ଣ୍ଣା ମାନେ ପୂର୍ଣ୍ଣ ହେଇଯାଏ, ଆଉ ନାଇଁ, ପୂର୍ଣ୍ଣା ମାନେ ଜିରୋ, ପୂର୍ଣ୍ଣା ମାନେ ଆଉ ହବ ନାହିଁ ନୁହେଁ, ଜିରୋ ଷ୍ଟେଜକୁ ଆସିଲା। କିନ୍ତୁ ଆଉ ପ୍ରେମ ସ୍ଥିତି ଗଲେ ଆତ୍ୟନ୍ତିକ, ଆତ୍ୟନ୍ତିକ ମାନେ ଆଉ କେବେ ଉଦୟ ହବ ନାହିଁ, ଅନର୍ଥ କେବେ ଆସିବ ନାହିଁ। ଭାବ ଷ୍ଟେଜକୁ ପଳେଇଗଲା ପରେ ଆଟଲିଷ୍ଟ ଅଲମୋଷ୍ଟ ମ୍ୟାଚୁରଡ୍, ସବୁ ମ୍ୟାଚୁରଡ୍ ହେଇଯାଏ, ଆଉ ପତନ ହବନି। ସେଇ ସେଇ ସ୍ଥିତିରେ, ଭାବ ସ୍ଥିତିରେ ଭଗବାନଙ୍କ ସହିତ ସମ୍ବନ୍ଧ ଗୋଟେ ଆସେ, ଯେଉଁ ଭଗବାନ ମୋର ପୁଅ, ଭଗବାନ ମୋର ଝିଅ, ବା ସରି ଭଗବାନ ମୋର ପତି, ଯେଉଁ ଯେଉଁ ରସ ଯାଟା ଆମର ରହିଲା, ଆମର ସେ ଚାରି ରସଟା ସେଇ ଷ୍ଟେଜରେ, ତା ପୂର୍ବରୁ ଜୀବନ ଯେଉଁ ଜିନିଷ ଅଛି ସେ ଠିକ୍ ନୁହେଁ। ସେ ଭାବ ସେ କାମନା କରୁଛି, ପ୍ରଭୁ ମୋତେ ଦିଅନ୍ତୁ, ସେଇଟା ଭଗବାନ କ'ଣ ଚାହୁଁ, ଆମେ ଭଗବାନଙ୍କୁ ପୁଅ ରୂପରେ ପାଇବା ପାଇଁ ଚାହୁଁଛେ, ଭଗବାନ କ'ଣ ଆମକୁ ଚାହୁଁଛନ୍ତି, ସେ ସଖା ରୂପରେ ଚାହୁଁଥିବେ, ଆମେ କେମିତି ଜାଣିବା ଭଗବାନ ଆମକୁ କେମିତି ଭଲ ପାଉଛନ୍ତି। ସେଟା ପ୍ରକଟ କରନ୍ତି, ସେଇ ଭାବ ଷ୍ଟେଜରେ ଭଗବାନ ପ୍ରକଟ କରେ, ସେ ଭାବଟା ହୃଦୟ ଭିତରେ ଆସିବ। କିନ୍ତୁ ଆମେ ଗୋଟେ ଚାହିଁବା ସବୁବେଳେ, ପ୍ରଭୁ ମୁଁ ଆପଣଙ୍କୁ ଏଇ ରୂପରେ ଭଲ ପାଇବା ପାଇଁ ଚାହୁଁଛି, ଦ୍ୟାଟ ୱିଲ୍ ବି କନଫର୍ମ, ସେଟା କନଫର୍ମ ହବ ଭାବ ଷ୍ଟେଜରେ। ଭାବ ସ୍ଥିତି ତୁମେ ନଗଲା ପରେ ଯଦି ତୁମେ ଭାବି ଭାବିକି ରହିଥାଉ, ସେ ତ ସେଟା ଆକ୍ସେପ୍ଟ କଲେ ହବ, କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ଭଗବାନଙ୍କୁ କୌଣସି ଭାବନାରେ ଭାବିବାନି। ଆମ ହୃଦୟ ଭିତରେ ଯେଉଁଟା ସ୍ୱାଭାବିକ ଭାବନା ଆସୁଛି ଆମେ ସେ ଭାବିବା, କିନ୍ତୁ ଆପଣ ଏଇଟା ଗ୍ରହଣ କରୁଛନ୍ତି କି ନାହିଁ ସେଟା ଆପଣଙ୍କୁ ଲାଗେ, କିନ୍ତୁ ମୋର ଇଚ୍ଛା ଆପଣଙ୍କୁ ଏଇଭଳି ଭାବରେ ସେବା କରିବା ପାଇଁ। ତେଣୁ ଦାସ୍ୟଟା ପ୍ରଥମେ ରଖାଯାଏ, ତୁମେ ଦାସ୍ୟ ଭାବରେ ସେବା କରି ଚାଲ, ଆଉ ଅପରାଧ କରନି, କୌଣସି ବୈଷ୍ଣବ ଅପରାଧ କରନି, ନିରପରାଧ ଜପ କର, ସେବା କର, ଆମର ବୈଷ୍ଣବ ନିୟମ ଗୁଡ଼ିକ ପାଳନ କରିକରି ଚାଲ, ଅଟୋମେଟିକ୍ ଏଇ ଭଗବାନଙ୍କର ନାମ ପ୍ରଭାବରେ, ସେବାର ପ୍ରଭାବରେ ତୁମ ହୃଦୟ ଭିତରେ ଭାବ ଉଦୟ ହବ, ଭାବ ଷ୍ଟେଜରେ ତୁମର ଗୋଟେ ଆସିବ ଭଗବାନ ସହିତ ସମ୍ବନ୍ଧ, ପ୍ରଭୁ ମୁଁ ଏଇଭଳି ଭାବରେ ଭଲ ପାଏ। ନିଷ୍ଠା ସରି ତତ ସାଧୁ ଶ୍ରଦ୍ଧା ତତ ସାଧୁ ସଙ୍ଗ, ଦୁଇ ପ୍ରକାର ସାଧୁ ସଙ୍ଗ ରହିଲା, ବହିରଙ୍ଗ ସାଧୁ ସଙ୍ଗ କଲେ କିଛି ଅନର୍ଥ ଯିବନି। ବହିରଙ୍ଗ ସାଧୁ ସଙ୍ଗ ମାନେ କ'ଣ, କେବଳ ନାମ ଲାଭ ପୂଜା ପ୍ରତିଷ୍ଠା ଇତ୍ୟାଦି ଆସିଲେ ଗୋଟେ ଆନୁଷ୍ଠାନିକ, ମାନ ସମ୍ମାନ ମିଳୁଥିବ, ସାଧୁମାନଙ୍କୁ ସଙ୍ଗ କରୁଥିବେ, ପୁଣି ଟିକେ ଅସୁବିଧା ଲାଭ ଆସିବେନି, ଏ ସାଂସାରିକ ବୁଦ୍ଧି ସବୁ ରାଗ ଦ୍ୱେଷ ଏସବୁ ବହିରଙ୍ଗ ସାଧୁ ସଙ୍ଗ। ତତ ସାଧୁ ସଙ୍ଗ ତତ ଭଜନ କ୍ରିୟା ଛାଡ଼ିଦେଇଗଲି, ଓ ଭଜନ କ୍ରିୟା ରହିଲା, ସାଧୁ ସଙ୍ଗ କଲା ପରେ ଭଜନ କ୍ରିୟାରେ ଲାଗିଲି, ଭଜନ କ୍ରିୟା ଏଇଟା ଆମେ ଯେଉଁ କରୁଛେ, ଏଇଟା ଆଦୌ ଶ୍ରଦ୍ଧା ତତ ସାଧୁ ସଙ୍ଗ ତତ ଭଜନ କ୍ରିୟା, ଭଜନ ଆମେ ବି ଭଜନ କ୍ରିୟା ରହିଛେ, ଏଇଟା ଚାଲିବ ପୁରା, ଜପ କରିବା, ଶାସ୍ତ୍ର ଶୁଦ୍ଧାୟ କରିବା, ଶ୍ରବଣ କରିବା, ଭଗବାନଙ୍କୁ ଦର୍ଶନ କରିବା, ଗୁରୁ ପୂଜା, ଶୁଦ୍ଧ ଭକ୍ତଙ୍କର ପୂଜା କରିବା, ସେ ଭଜନ କ୍ରିୟା ଯାଉଛି, ଭଗବାନଙ୍କୁ ଭୋଗ ଅର୍ପଣ କରିବା, ଅଥ ଭଜନ କ୍ରିୟା, ତାପରେ ଅନର୍ଥ ନିବୃତ୍ତି, ତାପରେ ଯେ ଅନର୍ଥ ତୁମେ ଆମେ ଅନ୍ତରଙ୍ଗ ସାଧୁ ସଙ୍ଗ ପର୍ଯ୍ୟନ୍ତ ନ ଆସିଲେ ଅନର୍ଥ କ୍ରିୟା କେମିତି, ଅନର୍ଥ କେମିତି ଯିବ, ଅନର୍ଥ ଗୁଡା ରହିଯାଉଛି, ଏ ଚାରି ପ୍ରକାର ଅନର୍ଥ ରହିଲା, ଅନର୍ଥ ନିବୃତ୍ତି, ତାପରେ ନିଷ୍ଠା। ଭଜନ କ୍ରିୟାଟା ଚାଲିଥିଲେ, ଅନ୍ତରଙ୍ଗ ସାଧୁସଙ୍ଗରେ ଭଜନ କ୍ରିୟା ଚାଲିଥିଲେ, ଅନର୍ଥ ନିବୃତ୍ତି ଚାଲି ଚାଲି ଯାଇଥିବ, ଗୋଟେ ନିଷ୍ଠା ଷ୍ଟେଜ୍ ଆସିବ। ନିଷ୍ଠା ମାନେ ଫର୍ମ ଫେଥ ଯାକୁ ଇଂଲିଶରେ କୁହାଯାଏ। ତ ନିଷ୍ଠା ଆସିଗଲା, ନିଷ୍ଠା ମାନେ ଆଉ କେବେ ଛାଡ଼ିପାରିବ କୌଣସି ପରିସ୍ଥିତିରେ, କୌଣସି ପରିସ୍ଥିତିରେ। ଏ ସୃଷ୍ଟିରେ ବର୍ତ୍ତମାନ ଯଦି ପ୍ରଳୟ ହେଇଯିବ, ସରକାର କହିଦେବ କେହି ତିଳକ ମାରିପାରିବ ନାହିଁ, କେହି ତିଳକ ମାରିପାରିକି ବାହାରକୁ ବାହାରି ପାରିବେନି, ସେ କଣ କରିବ? ସେ କେବେ କେବେ ଠିକ ଅଛି ମୁଁ ବାହାରକୁ ଯିବିନି କିନ୍ତୁ ତିଳକ କରିବି, ହେଟା ଫେତ ନା, ମୁଁ ଛାଡ଼ିପାରିବିନି। ତାର ନିଷ୍ଠା ଆସିଗଲାଣି, ସେ ଛାଡ଼ିପାରିବେନି, ଭଗବାନ ନାମ କେହି କରିପାରିବେନି। ଏଇ ଯେମିତି ବର୍ତ୍ତମାନ ବାଲିରେ ହେଇଛି, ବର୍ତ୍ତମାନ ବାଲିରେ ଗଭର୍ଣ୍ଣମେଣ୍ଟ ବ୍ୟାନ୍ କରିଦେଇ, ତୁମେ କେହି ଫେଷ୍ଟିଭାଲ କରିପାରିବନି, ଏଟା କରିପାରିବେନି, ଗଭର୍ଣ୍ଣମେଣ୍ଟ ବ୍ୟାନ୍ କରିଦେଇଛି, ଗୀତା ଡିଷ୍ଟ୍ରିବ୍ୟୁସନ କରିପାରିବେନି। ଡିବୋଟି ମାନେ ଭିତରେ ମନ୍ଦିର ଭିତରେ କରୁଛନ୍ତି, ଜପ କରୁଛନ୍ତି, କୀର୍ତ୍ତନ କରୁଛନ୍ତି, ସବୁ କରୁଛନ୍ତି, ହାଉସ୍ ପ୍ରୋଗ୍ରାମ ଭିତରେ ଯାଇ ଲୁଚି କରୁଛନ୍ତି। ତେଣୁ ନିଷ୍ଠା ଯେଉଁ ଷ୍ଟେଜ୍, ତା ନିଷ୍ଠା ଷ୍ଟେଜ୍ ମାନେ ସେ ଷ୍ଟେଜ୍ରେ ସେଇ ସ୍ଥିତିରେ ଆଉ ଛାଡ଼ିବାଟା, ଆଉ କିଛି ଭଜନ କ୍ରିୟାଟା ଛାଡ଼ିବା ଅସମ୍ଭବ। ଯାହାର ନିଷ୍ଠା ଆସିନି, ସେ ସବୁକିଛି ନିଷ୍ଠା ଷ୍ଟେଜ୍ ପୂର୍ବରୁ ଆମେ ଭକ୍ତ ବୋଲି କହିପାରିବାନି, ଆମେ ଛାଡ଼ିବି। ବିପରୀତ ଭାବନା, ସରି, ପ୍ରତିକୂଳ ପରିସ୍ଥିତି ଆସିଲେ ଆମେ ଭକ୍ତିକି ଛାଡ଼ି ପାରନ୍ତି, ନିଷ୍ଠା ଆସିନି। ନିଷ୍ଠା ଷ୍ଟେଜ୍ରେ ପ୍ରବାଦ କହନ୍ତି, ନାଓ ୟୁ ଆର୍ ଏ ରେକଗ୍ନାଇଜ୍ ଡିଭୋଟି। ନିଷ୍ଠା ଆସିଗଲା, ତୁ ଗୋଟେ ରେକଗ୍ନାଇଜ୍ ଡିଭୋଟି ହେଲା, ଭଗବାନଙ୍କର କୁହନ୍ତି ଖାତାକୁ ଚଢ଼ିଲା, ଖାତାକୁ ଚଢ଼ାନ୍ତିନି, ଖାତାକୁ ଚଢ଼ା। ଏ ସାର୍ ମାନେ ଆଉ ଆଗରୁ ଥିଲା, ମୁଁ ଏବେ ତ ଜାଣିନି, ଆଗରୁ ଆଗରୁ ନାଁ ଲେଖା କ'ଣ ଥିଲା କି? ଆଗରୁ ଯାଇ କହେ, ସାର୍ ମୋ ପୁଅ ଟିକେ ପାଠ ପଢ଼ିକି ଆସ, ଆଉ ତାକୁ ପଠେଇ ଦିଅ ସ୍କୁଲକୁ, ଆସିକି ସେ ଛୁଆମାନେ ସାଙ୍ଗରେ ପଢ଼ନ୍ତିନି, ସେ ବୁଲଗର ନା କ'ଣ ଆଗରୁ ଆସେ, ବୁଲଗର ଜାଣିଛନ୍ତି, ଆମେରିକାର ଗଭର୍ଣ୍ଣମେଣ୍ଟ ପଠାଉଥିଲା ସେ ଭଙ୍ଗା ଗହମ, ଆମେ ଛୋଟବେଳେ ସେଗୁଡ଼ା ସବୁ ଡିଷ୍ଟ୍ରିବ୍ୟୁସନ୍ ସେତେବେଳେ ଆମେ ଦେଖିଛୁ, ମିଲ୍କ ପାଉଡର୍, କେୟାର୍ ପୁଡ଼ିଂ, ସେଗୁଡ଼ା ଆସୁଥିଲା। ସେ ଛୁଆ ତାର ଆସିବ କୁଳେ ଖାଇକି ଯିବ, ତାର ନାଁ ହେଲେ ଖାଇନି ସ୍କୁଲରେ, ସେ ଆଗେ ସାର୍ କହିବେ ପଠାଅ ଆଗେ, ସେଗୁଡ଼ା ଆମର ବର୍ତ୍ତମାନ ଗୋଟେ ସ୍କୁଲରେ ପଶିଛି। ଆଉ ଏଇ ଯେଉଁ ସେମିତି ସ୍କୁଲ ଛୁଆ ଯେମିତି ବୁଲଗାର ଫୁଲଗାର ଦିଆଯାଏ, ସେ ଯେଉଁ କୋଉଟା କ'ଣ ଏଟା କ'ଣ କହୁଥିଲ, କେୟାର୍ ପୁଡ଼ିଂ ଦିଆଯାଏ, ମିଲ୍କ ପାଉଡର୍ ଦିଆଯାଏ, ସେଭଳିଆ ବିଷୟରେ ପ୍ରସାଦ ଦିଆହେଉଛି ଖାଲି ଆଡମିସନ କରିବା ପାଇଁ, ସ୍କୁଲକୁ ଆସୁ ସିଏ। କିନ୍ତୁ ପ୍ରଥମ ଶ୍ରେଣୀ ପଢ଼ିଲା ପରେ ତାପରେ ପାସ୍ ଫେଲ୍, ତାପରେ ମାଷ୍ଟରର ପିଟାପିଟି, ଏସବୁ ଆରମ୍ଭ, ଆଡମିସନ ହବ ନା ଆଉ। ନିଷ୍ଠା ଷ୍ଟେଜ୍ ହେଉଛି ଆଡମିସନ ଷ୍ଟେଜ୍, ରେକଗ୍ନାଇଜ୍ ଡିଭୋଟି। ସେତେବେଳେ ତୁମେ କୌଣସି ତୁମର ଆଉ କୌଣସି ରେଗୁଲେଟିଭ୍ ପ୍ରିନ୍ସିପଲକୁ ତୁମେ ବ୍ରେକ୍ କରିବା ପାଇଁ ଚାହିଁବନି, ଷୋଳମାଳ ଜପ କରିବାକୁ ପଡ଼ିବ, ଭଗବାନ ପାଇଁଟା କରିବାକୁ ପଡ଼ିବ, ନିଷ୍ଠା ଷ୍ଟେଜ୍ ଆସିଗଲା। ମାନେ ଚଞ୍ଚଳ ମନବୃତ୍ତି ରଖିଲେ ତୁମେ ନିଷ୍ଠା ଷ୍ଟେଜ୍ରେ ଯାଇପାରିବନି, ଏଇଟା କରିବାକୁ ପଡ଼ିବ ନିଷ୍ଠା। ତାପରେ ନିଷ୍ଠା ପରେ ଅଥବା ନିଷ୍ଠା ତ ରୁଚି, ତାପରେ ରୁଚି ଆସିବ, ରୁଚି ନାହିଁ ରୁଚିଟା, ତାର ଡେଫିନେସନ ସବୁ ଅଛି, ତଥା ଆସକ୍ତି, ରୁଚି ପରେ ଆସକ୍ତି ଆସିବ। ରୁଚି ଆଉ ଆସକ୍ତି ଭିତରେ କ'ଣ କ'ଣ ଡିଫରେନ୍ସ, ରୁଚି କ'ଣ, ଆସକ୍ତି କ'ଣ, ତାପରେ ଭାବ, ଏ ସରିଗଲା, ଏ ଭାବ ଷ୍ଟେଜ୍କୁ ଆସିଗଲା ମାନେ ତୋର ମ୍ୟାନିଫେଷ୍ଟ ହବ। ବର୍ତ୍ତମାନ ଆମେ କ'ଣ ପ୍ରାର୍ଥନା କରୁଛେ, ଆଶା ବି କରୁଛେ, କିନ୍ତୁ ଆମ ଜୀବନରେ ଏଇଟା କ'ଣ ପ୍ରାପ୍ତି ହବ କ'ଣ ନାହିଁ, ଭଗବାନ ଆମ ସେବାଟାକୁ କେମିତି ଦାସୀ ଭାବରେ ଗ୍ରହଣ କରିବେ କି ସଖ୍ୟ ଭାବରେ ଗ୍ରହଣ କରିବେ କି ବାତ୍ସଲ୍ୟ ଭାବରେ ଗ୍ରହଣ କରିବେ ମାଧୁର୍ଯ୍ୟ ଭାବରେ ଗ୍ରହଣ କରିବେ, ଆମେ କାମନା କରୁଛେ, କିନ୍ତୁ ସେଇଟା ମ୍ୟାନିଫେଷ୍ଟ ସେ ସମୟରେ ଭାବ ଷ୍ଟେଜ୍ରେ, ତା ପୂର୍ବରୁ କେବେ ହେବେନି। ଭାବସ୍ଥିତି ପୂର୍ବରୁ ସବୁ ଜିନିଷ ସ୍ପିରିଚୁଆଲ ଲାଇଫ୍ ଗୁଡ଼ା ସ୍ପିରିଚୁଆଲ ଜିନିଷ ଗୁଡ଼ା ସବୁ ମ୍ୟାନିଫେଷ୍ଟ ହୁଏ ନା। ଯେମିତି ଆମେ କହୁଛେ ଗ୍ରନ୍ଥ ଭାଗବତ, ଭାଗବତ ହେଉଛନ୍ତି ଭଗବାନଙ୍କର ସ୍ୱରୂପ, ଶବ୍ଦ ଅବତାର, ଆମେ ପ୍ରାମାଣିକ ଶୁଣିଛେ, ସେ ବିଶ୍ୱାସରେ କହୁଛେ, କିନ୍ତୁ ସେ କେମିତି ଶବ୍ଦ ଭଗବାନ ଶବ୍ଦ ରୂପରେ ରହିଛନ୍ତି, ସେ ଭାବ ଷ୍ଟେଜ୍ ବୋଲି ଜଣାପଡ଼େ। ସେଠି ସେଠି ପୁରା ଡାଇରେକ୍ଟ ଭଗବାନ ରେସିପୋକେଟ୍ କରନ୍ତି, ସେ ଭାବ ଷ୍ଟେଜ୍। ଏ ଯେତେ ଷ୍ଟେଜ୍ ସବୁ ରହିଲା, ମୁଁ ଯେମିତି କେଉଁ ଉଦାହରଣ ଦେଉଥିଲି ନା, କ'ଣ ପେଟାଲ୍ସ ଗୁଡ଼ା, କ'ଣ ପଦ୍ମ ଫୁଲ, ଲୋଟସ୍ ପେଟାଲ୍, ଯେମିତି ସେ ପଦ୍ମ ପାଖୁଡ଼ାକୁ ରଖିଲେ ଛୁଞ୍ଚିଟା ପାରିଲେ, କାହିଁକି ଏତେ ଷ୍ଟ୍ରେସ୍ ଦିଆହେଉଛି ଗୁରୁ କୃପା ଉପରେ, ଏଥିପାଇଁ ଦିଆହେଉଛି। ଏସବୁ ଯେଉଁ ଅନର୍ଥ ଷ୍ଟେଜ୍ ଗୁଡ଼ା ସେ ଯିବାକୁ କଳି ଯୁଗରେ ପାର କରି ଯିବା, ବହୁତ କେବଳ ଅନର୍ଥ ଷ୍ଟେଜ୍ରେ ସେ ପଡ଼ିଯିବ, ଆଗେ ତ ଗୋଟେ ଫାଷ୍ଟ ଷ୍ଟେଜ୍ରେ ସେ ଅଟକି ରହିଯାଉଛି, ଏ କୋମଳ ଶ୍ରଦ୍ଧାରେ ରହିଯାଉଛି, ଶାସ୍ତ୍ରୀୟ ଶ୍ରଦ୍ଧା ତାର ଆସିପାରୁ, ସାଧୁସଙ୍ଗ କଲା ପରେ ତା ଶାସ୍ତ୍ରୀୟ ଶ୍ରଦ୍ଧା ଗୋଟେ ଜାଗ୍ରତ ହୁଏନି, ଦୃଢ଼ ବିଶ୍ୱାସ ବି ଆସୁନି, ଏଇଟା ହେଇପାରେ, ଏଇଟା ନ ହେଇପାରେ, ଏଇଟା ବିଶ୍ୱାସ, ଏଇଟା ବହୁତ ଲୋକ ବର୍ତ୍ତମାନ ଯେଉଁ ଷ୍ଟାଣ୍ଡାର୍ଡ ଭକ୍ତମାନଙ୍କର, ତାଙ୍କୁ କହିଲେ ମାନେ ଆରେ ଏମିତି କ'ଣ, ଏମିତି କ'ଣ ସବୁ ଚଳିହବ ମହାରାଜ, କ'ଣ ଏମିତି କଥା କହୁଛନ୍ତି? ଆରେ ଆମେ କମ୍ପ୍ରମାଇଜ୍ କରି କହିବୁନୁ, ତୁମେ କମ୍ପ୍ରମାଇଜ୍ କରିକି ଚଳିପାର। ଡକ୍ଟର କ'ଣ କୁହେ? ଡକ୍ଟର ପଚାରିବେ ତତେ କ'ଣ ଭଲ ଲାଗୁଛି ରେ, ଡକ୍ଟର ପଚାରିବେ ତତେ କ'ଣ ଭଲ ଲାଗୁଛି, ପଖାଳ ଭଲ ଲାଗୁଛି, ହଁ ପଖାଳ ଖାଇଦେଉ ଯା, ସେ ଡକ୍ଟର କି ତୁମ ହିସାବରେ କୁହାଯିବନି, ତୁମେ ନ ମାନିବ ତୁମେ ଖାଇବ କ'ଣ କ'ଣ ଖାଉଛ ଖାଅ, କିନ୍ତୁ ଭାଗବତ ଧର୍ମ ହିସାବରେ ଯେଗୁଡ଼ିକ ସେଗୁଡ଼ିକ କହିବାକୁ ପଡ଼ିବ। ସେଟା ନିରାଟ ସତ୍ୟ, ସେ ସତ୍ୟର ଗ୍ରାହକ ତୁମକୁ ହେବାକୁ ପଡ଼ିବ ଭଗବାନଙ୍କର ଭକ୍ତ ହେଲେ। ଆମେ ଯେତିକି ତୁମର ଲେବୁଲ ହିସାବରେ ତୁମେ ଡାଇଜେଷ୍ଟ କର, ତୁମେ ଯେଉଁ ସ୍ଥିତିରେ ଅଛ ତୁମେ ପ୍ରାଇଭେଟ କନସଲ୍ଟ କର ତୁମର ଗୁରୁଙ୍କ ସହିତ, ବୈଷ୍ଣବଙ୍କ ସହିତ, କିନ୍ତୁ ଆମେ ଯେତେବେଳେ ବ୍ୟାସାସନରେ ବସିବୁ ଆମେ ନିରପେକ୍ଷ କଥା କହିବୁ, ସେଟା ତୁମ ପାଇଁ ଆପ୍ଲିକେବଲ ନୁହେଁ, ସମସ୍ତଙ୍କ ପାଇଁ ଆପ୍ଲିକେବଲ ନୁହେଁ। ତୁମେ ପଚାରିବ ତୁମେ କେଉଁ ସ୍ତରରେ ଅଛ, କିନ୍ତୁ ଭକ୍ତିର ପ୍ରସେସଟାକୁ ତୁମକୁ ଏଇ ପ୍ରାଇସ୍ ଦେବାକୁ ହିଁ ପଡ଼ିବ, ଏଥିରେ କମ୍ପ୍ରମାଇଜ୍ କିଛି ନାହିଁ। ତୁମ ଲେବୁଲ ତୁମେ ଏଟା କରିପାରିବନି, ତୁମେ କେଉଁ ସ୍ଥିତିରେ ଅଛ ଦ୍ୟାଟ୍ ଇଜ୍ ଡିଫରେଣ୍ଟ, ତୁମେ ପ୍ରାଇଭେଟ କନସଲ୍ଟ କରିକି ତୁମ ଲେବୁଲ ଇନ୍ଷ୍ଟ୍ରକ୍ସନ୍ ତୁମେ ନେଇଯାଅ, କିନ୍ତୁ ଭଗବାନଙ୍କ ପାଇଁ ହେଇଗଲେ କଥାଟା ଆଜ୍ଞା, କାହିଁକି କଳିଯୁଗରେ ଏତେ ଷ୍ଟ୍ରେସ୍ ଦିଆହେଉଛି, ଇମ୍ପୋର୍ଟାନ୍ସ ଦିଆହେଉଛି କାହା ଉପରେ, ଗୁରୁତ୍ୱ ଦିଆହେଉଛି କାହା ଉପରେ, କୃପା ଉପରେ? କାହିଁକି ଏଇ ଯେଉଁ ସ୍ଟେଜ୍ ଗୁଡ଼ା ରହିଲା ନା, ଗୋଟେ ଜୀବ ପାଇଁ ଗୋଟେ ଅସମ୍ଭବ ବେଳେ ପ୍ରାକ୍ଟିକାଲ ଲାଗୁଛି, ତାର ବିଶ୍ୱାସ କ'ଣ ଅଛି ଭଗବାନଙ୍କ ଉପରେ? ପୂର୍ବତ କୁହନ୍ତି ନା, ମୁଁ ପୂର୍ବତ ସେ ଉଦାହରଣ, ଏତେ ସୁନ୍ଦର ଉଦାହରଣ ପ୍ରପାତ ଦିଅନ୍ତି, ଯେ ଆମର ଗୋଟେ ବାରିକ ପାଖରେ ମୁଣ୍ଡ କାଟିଲା ବେଳେ, କେଶ କାଟିଲା ବେଳେ ଦେଖିଦେଉଛି ମୁଣ୍ଡ, ସିଏ ଗୋଟେ ଖୁର ଚଲାଉଛି, ସେ ଆମ ବେକ କାଟିବ କି କେଶ କାଟିବ ଆମେ ଜାଣିନି, ଆମେ ଆରାମସେ ଶୋଇଯାଉଛି, ତାର ଗୋଟେ ଏକ ଚୌଥା ଯଦି ବିଶ୍ୱାସ ଆମର ଭଗବାନ ପାଖରେ ହେଇଯିବ ଆମେ ଭଗବାନ ପାଇଯିବା, ଭଗବାନ ମୋତେ ରକ୍ଷା କରିବେ, ଭଗବାନ ମୋର ଭବିଷ୍ୟତ, ଭଗବାନ ହିଁ ମୋତେ ସବୁ କିଛି ଦେବେ, ଭଗବାନ ମୋ ଜୀବନ, ଗୋଟେ ଭକ୍ତର ବିଶ୍ୱାସ ଚାଲିଆସିବ? ସବୁବେଳେ ଯୋଜନା ରହିବ ନା, ସବୁବେଳେ ଯୋଜନା କରିବ, ଏବେ ତାର ଫେତ ନାହିଁ, ଅନଫ୍ଲିଚିଂ ଫେତ ନାହିଁ, ତାର ସେ କ'ଣ ଆଗେ ତ ଗୋଟେ ବିଶ୍ୱାସ ତା ନାହିଁ, ସେ କେମିତି ଯାଇ ସୁସ୍ଥିତି ପାଇବ, ସେଥିପାଇଁ କୁହାଯାଇଛି ନାହିଁ ତୁମେ କେବଳ ସାଧୁଗୁରୁଙ୍କର ସେବା କରି ତାଙ୍କ ଉପରେ ବିଶ୍ୱାସ କର, ଖାଲି ବିଶ୍ୱାସ ସ୍ଥାପନ କର, ତୁମେ ଭଗବାନ ଉପରେ ବିଶ୍ୱାସ କରିପାରିବନି, ଯେ ସାଧୁ ଉପରେ ବିଶ୍ୱାସ କରିବନି ସେ ଭଗବାନ ଉପରେ ବିଶ୍ୱାସ କରିପାରିବନି, ତୁମେ ଭଗବାନଙ୍କୁ ଜାଣିନ, ତୁମେ ଆଜି ବିଶ୍ୱାସ କରୁଛ ପାଣ୍ଡବ ଭଳିଆ ଯଦି କାଲି ଗୋଟିଏ ପାଣ୍ଡବମାନଙ୍କର ଯେତେ ବିପଦ ପଡ଼ୁଛି, ଗୋଟେ ବିପଦ ପଡ଼ିବ ତୁମେ ବିଶ୍ୱାସ ଭାଙ୍ଗିଯିବ, ସାଙ୍ଗେ ସାଙ୍ଗେ ଶୋଇପାରିବନି, କାରଣ ଯିଏ ସାଧୁଙ୍କୁ ବିଶ୍ୱାସ କରୁନି ତାର ବିଶ୍ୱାସ କେବେ ଭଗବତ ବିଶ୍ୱାସ ନୁହେଁ, ଯେ ଯିଏ ପ୍ରଭୁପାଦଙ୍କୁ ବିଶ୍ୱାସ କରୁନି ତାର ବିଶ୍ୱାସକୁ ଆମେ କୃଷ୍ଣ ଚେତନାରେ କେବେ କହିପାରିବୁନି ସେ କୃଷ୍ଣଙ୍କୁ ବିଶ୍ୱାସ କରିଛି ବୋଲି, କେବେ ଆମେ ବିଶ୍ୱାସ କରିବୁ? ସାଧୁ ହିଁ ଭଗବାନଙ୍କୁ ଦର୍ଶନ କରିଛନ୍ତି, ସାଧୁ ହିଁ ଜଗତରେ ଭଗବାନଙ୍କର ସ୍ୱରୂପକୁ ଜାଣନ୍ତି, ତାଙ୍କ ଉପରେ ଯିଏ ବିଶ୍ୱାସ କରିପାରିବ ଭଗବାନ ସେଟା ଜାଣିବେ, ଇଏ ମୋର ଭକ୍ତକୁ ବିଶ୍ୱାସ କରୁଛି, ତାପରେ ଭଗବାନ ଆମକୁ ବିଶ୍ୱାସ କରିବେ, ଆମେ ଭଗବାନଙ୍କୁ ବିଶ୍ୱାସ କରୁଛେ, କେମିତି ବିଶ୍ୱାସ କରୁଛେ କିଏ ଜାଣନ୍ତି? ଭଗବାନ ଜାଣନ୍ତି, ସିଏ ଯେତେବେଳେ ଆମକୁ ବିଶ୍ୱାସ କରିବେ, ଚାକର ମାଲିକକୁ ବିଶ୍ୱାସ କରୁଛି, ସେ ପୁରା ବିଶ୍ୱସ୍ତ ହେଇକି ବିଶ୍ୱାସ କରୁ, ସେ ଏତେ ବେନିଫିଟ ପାଇପାରିବେନି, ମାଲିକ ବିଶ୍ୱାସ କରିନେଲା ଚାକରକୁ, ଚାକର ଯେତେ ଦୁର୍ଗୁଣ ଥିବ କ'ଣ ଆସୁ, ସେ ତା ଦୁର୍ଗୁଣ ଥାଉ, ମାଲିକ ବିଶ୍ୱାସ କରୁଛି ନା, ତମେ ଦେଇଦେବ ହ୍ୟାଣ୍ଡ ଓଭର କରିଦେବ ମନି, ବ୍ୟାଙ୍କ ବାଲାନ୍ସ ହ୍ୟାଣ୍ଡ ଓଭର କରିଦେବ, କେଉଁଟା ଇମ୍ପୋର୍ଟାଣ୍ଟ, ଚାକରର ବିଶ୍ୱାସଟା ଇମ୍ପୋର୍ଟାଣ୍ଟ ନା ମାଲିକର ବିଶ୍ୱାସଟା ଇମ୍ପୋର୍ଟାଣ୍ଟ? ଆମେ କାହା ବିଶ୍ୱାସ କରିବା ପାଇଁ ଚାହୁଁଛେ ବର୍ତ୍ତମାନ? ଆମେ ବର୍ତ୍ତମାନ ଚାକର ବିଶ୍ୱାସରେ ଚାହୁଁଛେ, ମୁଁ ଫେତ୍ କରିବି ଭଗବାନଙ୍କୁ, ଏଇଟା ଭଲ, ଆମେ ବିଶ୍ୱାସ କରୁନା, କିନ୍ତୁ ଏଇଟା କଂକ୍ରିଟ୍ ଫେତ୍ ହେଇପାରିବନି, ଭଗବାନ କାହା କେତେବେଳେ ବିଶ୍ୱାସ କରେ, ତାହେଲେ ଭଗବାନ ଦେଖି ଇଏ ଭକ୍ତକୁ ବିଶ୍ୱାସ କରୁଛି, ସେତେବେଳେ ଭଗବାନ ଆମକୁ ବିଶ୍ୱାସ କରି, ଆମ ପରମ୍ପରାଟା ଏହା, ଆମେ ଭକ୍ତଙ୍କୁ ବିଶ୍ୱାସ ନ କଲେ ଗୀତା ପଢ଼ୁଛେ ପ୍ରଭୁପାଦଙ୍କୁ, ଆଚାର୍ଯ୍ୟମାନଙ୍କୁ ଆଗେ, ସେଥିପାଇଁ ଆଚାର୍ଯ୍ୟମାନଙ୍କ ଟିଚିଂସ ଇମ୍ପୋର୍ଟାଣ୍ଟ, ତାଙ୍କ ଚରିତ୍ର ପଢ଼ିବା ଦରକାର, ତାଙ୍କ ବିଷୟରେ ଜାଣିବା ଦରକାର, କାରଣ ସେମାନେ ଭଗବାନଙ୍କୁ ଦେଖିଛନ୍ତି, ପାଇଛନ୍ତି, ସବୁ ପାଇଛନ୍ତି, ଯେମିତି ପ୍ରଭୁପାଦ ଭଗବାନଙ୍କୁ ଦେଖିଛନ୍ତି, ପାଇଛନ୍ତି, ଏ ଯେମିତି କୃଷ୍ଣ ବଳରାମ ମନ୍ଦିର ଯେଉଁ ବୃନ୍ଦାବନ ଦେଖୁଛନ୍ତି, ଗୋଟେ ଇଣ୍ଟରନ୍ୟାସନାଲ ଟେମ୍ପଲ, ସେ ତା ମନ୍ଦିର କିଛି ଚେଞ୍ଜ କରିପାରେନି, କଲର୍ ବି କିଛି ଚେଞ୍ଜ, ପ୍ରଭୁପାଦ ମନା କରିଥିଲେ, ଦେଖୁଛନ୍ତି ନା ଏବେ କଲର୍, ଆଗରୁ ଗୋଟେ ଅଲଗା କଲର୍ ଥିଲା, ଜାଣିନଥିଲେ ପ୍ରେସିଡେଣ୍ଟ ଚେଞ୍ଜ କରିଦେଇଥିଲେ, କଲର୍ ବି ଚେଞ୍ଜ, ପ୍ରଭୁପାଦ କଲେ ନା ଏଇଭଳି ନନ୍ଦ ଭବନ ଭଳିଆ ରହିବ, ଏଇଭଳିଆ କଲର୍ ସବୁ ଲାଲ ପଥରରେ କଲର୍ ହେଇଛି, କାହିଁ କୃଷ୍ଣ ବଳରାମ କହିଥିଲେ, ମୋର ଗୋଟେ କଦମ, ମୋର ଗୋଟେ ଗଛ ଦେଖିବେ ରାଧା ଶ୍ୟାମସୁନ୍ଦରଙ୍କର ଗୋଟେ ଗଛ ରହିଛି, ତମାଳ ଗଛ ଉଳ ଅଗଣା ଭଳିଆ ହେଇଛି ନା, କୃଷ୍ଣ ବଳରାମ କହିଥିଲେ ତୁମେ ମନ୍ଦିର ଏଠି କରିବନି, ଅଗଣା ଭଳିଆ କରିବ। ଭଗବାନ ଡାଇରେକ୍ଟ କହିଛନ୍ତି ତୁମେ ତାଙ୍କୁ ବିଶ୍ୱାସ କରିବନି, ତୁମର ଭକ୍ତି ହେଇଯିବ, ତୁମେ କୃଷ୍ଣ ବିଶ୍ୱାସ କରିବ ହବନି। ଏଇଟା ସେଣ୍ଟିମେଣ୍ଟ, ଜଣେ ସାଧୁଙ୍କୁ ବିଶ୍ୱାସ କରିବାକୁ ପଡ଼ିବ। ସେତିକି ବିଶ୍ୱାସ ଯଦି ନ ହେଇପାରିବ ଭକ୍ତି ଆଗେଇ ପାରିବନି। ଯେମିତି ଆମେ ଆମେ ଦେଖିଛୁ ଆମେ ସେମିତି ଯୋଗ୍ୟ ଶିଷ୍ୟ ନୁହଁ, କିନ୍ତୁ ଆମର ବିଶ୍ୱାସ ଅଛି ଗୁରୁଙ୍କ ଉପରେ। ଦେଖିଛୁ ଭଗବାନ ତାଙ୍କ ସାଙ୍ଗ କଥା କହିଛନ୍ତି, ଆମେ ସେଇଟା ଦେଖିଛୁ ନା, ଆଉ ଦେଖିଛୁ ଆଉ ସେଇଟା କରିଛନ୍ତି ସାଙ୍ଗେ ସାଙ୍ଗେ, ଆମେ ବିଶ୍ୱାସ କରିବୁ ସେଇଟା। ଆମେ ଆମେ ଗୁରୁଙ୍କ ଉପରେ ବିଶ୍ୱାସ କରିପାରିବୁନୁ, ଗୋପାଳଙ୍କ ଉପରେ ବିଶ୍ୱାସ କରିପାରିବୁନି, କୃଷ୍ଣ ବଳରାମ ଉପରେ ବିଶ୍ୱାସ କରିପାରିବୁନି। ଆମେ କିଏ, ସେ ତାଙ୍କ ସାଙ୍ଗରେ ତାଙ୍କର ସମ୍ପର୍କ ରହିଛି ନା, କାହାର ବିଶ୍ୱାସଟା ବଡ଼, ଆମର ବିଶ୍ୱାସଟା ଭଗବାନ ପ୍ରତି ବଡ଼ କି ଭଗବାନଙ୍କର ଆମ ପ୍ରତି ବିଶ୍ୱାସଟା ବଡ଼? ଯଦି ଭଗବାନଙ୍କର ମାଲିକର ବିଶ୍ୱାସ ଚାକର ପ୍ରତି ହବ, ତାହେଲେ ଚାକର କୌଣସି ଦୋଷ ରହିଲେ ବି ମାଲିକ କିଛି ଦେଖିବନି। ଆମେ ସେଇ ପ୍ରୋସେସରେ ଯାଉଛେ, ଆମ ପ୍ରୋସେସଟା ସେୟା, ସେ ଭଗବାନ କେମିତି ବିଶ୍ୱାସ କରିବେ ଯେତେବେଳେ ଆମେ ତାଙ୍କର ଭକ୍ତକୁ ବିଶ୍ୱାସ କରିବା। ସେତିକି ନ ହେଇପାରୁଛି ଜୀବନରେ, ବହୁତ ଷ୍ଟ୍ରଗଲିଂ, କେବଳ ଆମର ଚାକର ବିଶ୍ୱାସ ଯେମିତି, ତୁମେ ବହୁତ ବିଶ୍ୱାସ କରୁଥିବ ମାଲିକ ଅଳ୍ପ ଟିକେ ଦଉଥିବ, ନା ସେ ବିଶ୍ୱାସ କରୁନି ନା, ଆମର ତାଙ୍କ ଉପରେ ବିଶ୍ୱାସ କରିବା ଦରକାର। ଭଗବାନଙ୍କୁ ଯେଉଁମାନେ ପାଇଛନ୍ତି ତାଙ୍କ ଉପରେ ବିଶ୍ୱାସ କରିବା ଦରକାର, ସେଇଟା ହଉଛି ବଡ଼ ଯୋଗ୍ୟତା, ସେଇଟା ହଉଛି ବଡ଼ ଯୋଗ୍ୟତା। ଆଉ କିଛି ବେଶୀ ଯୋଗ୍ୟତା ଦରକାର ନାହିଁ ଭକ୍ତିରେ, ଦ୍ୟାଟ୍ ଇଜ୍ ପ୍ରାଇମ୍ କ୍ୱାଲିଫିକେସନ୍, ପ୍ରାଇମ୍ ଆଣ୍ଡ୍ ଇମ୍ପୋର୍ଟାଣ୍ଟ ଇମ୍ପୋର୍ଟାଣ୍ଟ ପ୍ରାଇମ୍ ଫ୍ୟାକ୍ଟର୍ସଟା ସବୁଠୁ ଗୁରୁତ୍ୱ ଜିନିଷ। ଜଣେ ଭଗବାନଙ୍କର ଶୁଦ୍ଧ ଭକ୍ତିଙ୍କୁ ବିଶ୍ୱାସ କରିବା ଦରକାର। ସେତିକି ଯେତେବେଳେ ନ ହେଇପାରିବ ସ୍ପିରିଚୁଆଲ୍ ପ୍ରୋବ୍ଲେମ୍, ସ୍ପିରିଚୁଆଲ୍ ପ୍ରୋବ୍ଲେମ୍ ଆଉ କିଛି ନାହିଁ। ସ୍ପିରିଚୁଆଲ୍ ଯେଉଁ କ୍ରୋନିକ୍ ଡିଜିଜ୍ ଗୋଟେ ନାହିଁ, କ'ଣ କୁହାଯାଏ ତାକୁ, ପୁରାତନ ରୋଗ କହୁଥିଲି, ପୁରାତନ ରୋଗ ତାର ଗୋଟେ ନାଁ ଗୋଟେ ଅଲଗା କ'ଣ ଅଛି, କ୍ରୋନିକ୍ ଡିଜିଜ୍ ତାର ଓଡ଼ିଆ, ହଁ ସେଇଟା ହବ ପୁରାତନ ରୋଗ। ପୁରାତନ ରୋଗର ତାକୁ ଅଲଗା ଔଷଧ କିଛି କାମ କରେନି, ବୁଝିପାରୁଛନ୍ତି କି ନାହିଁ? ପୁରାତନ ରୋଗର କ'ଣ କାମ କରିବ, କିଛି କାମ, କେବଳ ରସାୟନ କାମ କରିବ। ଏ ଯେଉଁ ଗ୍ୟାସ ତାପରେ ଏସିଡ୍, ଆଗେ ଏସିଡ୍ ତାପରେ ଗ୍ୟାସ ତାପରେ ଜାଣିନାହାନ୍ତି ଅଲସର, ହଉ ହେଇଗଲ ନା, ତୁ ଅଲସର ହେଇଗଲା ପରେ ଆଉ କ'ଣ କାମ କରିବ? ଆଉ ଗ୍ୟାସ ଔଷଧ କାମ କରିବନି କି ଏସିଡ୍ ଔଷଧ କାମ କରିବନି, ପ୍ରଧାନ ରସାୟନ ଦରକାର। ତ ହଜମ ଶକ୍ତି ନଷ୍ଟ ହେଇଗଲା ନା, ତୁ ରସାୟନ ଦରକାର। ଦେଖୁନ ଆୟୁର୍ବେଦିକ ଗୋଟେ ରସାୟନ ନାହିଁ, ରସାୟନ ଆମର ଏଇଟା ହଉଛି ଭକ୍ତି ଯୋଗର ରସାୟନ ହଉଛି ଏଇଟା, ଶୁଦ୍ଧ ଭକ୍ତଙ୍କ ଚରଣରେ ବିଶ୍ୱାସ, ଏଇଟା ହଉଛି ରସାୟନ। ଆଉ ଡିଜିଜ୍ ପର୍ସନ ଆମେ ନା, ତାଙ୍କ ସବୁବେଳେ ବିଶ୍ୱାସ। ସେଥିପାଇଁ ସେ କ'ଣ ଲେଖିଲେ, ଶୁଦ୍ଧ ଭକ୍ତ ଚରଣ ରେଣ ଭଜନ ଅନୁକୂଳ କାହିଁ ଲେଖିଲେ, ରଚନା କଲେ ଯେ ସେ ପ୍ରସାଦ ଭଗବତ ପ୍ରସାଦ ଏ ଛଏ ଗୋସାଇଁ ଯେ ବାରମ୍ବାର ସବୁ ପୟର ଆପଣ ଦେଖନ୍ତୁ, ବାରମ୍ବାର ସବୁ ଜିନିଷକୁ ରିପିଟ୍ କରାହଉଛି। ଆମେ ବହୁତ କମ ଆମର ବିଶ୍ୱାସ, ଆମେ ଚାକର ହେଇ କ'ଣ ମାଲିକ ବିଶ୍ୱାସ କରିବା, ମାଲିକ ଆମକୁ ବିଷୟ ଟିକେ ବିଶ୍ୱାସ କରିଦେବୁ, ଆମର ଏଇ ପ୍ରୋସେସ୍। ତାହେଲେ ଅନର୍ଥ ନିବୃତ୍ତି ଷ୍ଟେଜ୍ ଯିବା, ତାପରେ ନିଷ୍ଠା, ତାପରେ ରୁଚି, ତାପରେ ଆସକ୍ତି, ତାପରେ ଭାବ। ଏ ଭାବ ଷ୍ଟେଜ୍ ହଉଛି ଯେଉଁଟାକି ଭାବ ପରେ ପ୍ରେମ, ଯେମିତି ଗୋଟେ ଫୁଲ ଦେଖୁଛନ୍ତି ନା, ଫୁଲର ବର୍ଡ୍ସ କ'ଣ କୁହାଯିବ, କଳିକା କଳିକା କଢ଼, କଢ ଓଡ଼ିଆରେ କୁହନ୍ତି ନା କଢ଼, ପ୍ରଥମ ପ୍ରଥମ ଭାରିବ ଟିକେ, ତାପରେ ଟିକେ ଟିକେ ବଢ଼ିବ ସ୍ପ୍ରାଉଟ୍, ଆଗେ ସ୍ପ୍ରାଉଟ୍ ଭର୍ମ ଥିବ, ତାପରେ ଟିକେ ବଢ଼ିଲା କଳିକା ଆସିବ, ତାପରେ ପ୍ରସ୍ଫୁଟିତ ହବ। ଭାବ ଷ୍ଟେଜ୍ରେ ପୁରା ହାଫ୍ ହାଫ୍ କ'ଣ କୁହନ୍ତି, ମାନେ ଅର୍ଦ୍ଧ ଭାବରେ ସେ ପ୍ରସ୍ଫୁଟିତ ହେଇଥାନ୍ତି। ପ୍ରେମ ଷ୍ଟେଜ୍ରେ ପୂର୍ଣ୍ଣ ଆତ୍ୟନ୍ତିକ ସବୁ ଜିନିଷ, ଆଉ ଅନର୍ଥ ପର୍ଣ୍ଣ ତ କିଛି ନାହିଁ। ଏଇ ପ୍ରେମ ଷ୍ଟେଜ୍ ପରେ ପ୍ରେମରୁ ରସ, ଯିଏ ବୈକୁଣ୍ଠ ଧାମକୁ ଯିବେ, ବୈକୁଣ୍ଠର ଯେକୌଣସି ପ୍ଲାନେଟ୍କୁ ଯିବେ, ରାମଙ୍କ ପାଖକୁ ଯାଆନ୍ତୁ, ନୃସିଂହ ପାଖକୁ ଯାଆନ୍ତୁ, ସେ ପ୍ରେମ ଷ୍ଟେଜ୍ ପର୍ଯ୍ୟନ୍ତ ଯିବାକୁ ପଡ଼ିବ। ପ୍ରେମରୁ ପ୍ରେମଟା କେଉଁ ରସକୁ ତୁମର ଯିବ, ଦାସ୍ୟ ରସ କି ସଖ୍ୟ ରସ କି ବାତ୍ସଲ୍ୟ ରସ କି ମାଧୁର୍ଯ୍ୟ ରସ, ସେ ରସଟା ଭାବ ଷ୍ଟେଜ୍ରୁ ସେଇଟା ମ୍ୟାଚ୍ୟୁର୍ଡ ହୁଏ। ପ୍ରେମ ଷ୍ଟେଜ୍ରେ ରସଟା ଭାବ ଷ୍ଟେଜ୍ରୁ ଆରମ୍ଭ ହୁଏ, ପ୍ରେମ ଷ୍ଟେଜ୍ରେ ସେଇଟା ରସଟା ପରିପକ୍ ହୁଏ, ବାତ୍ସଲ୍ୟ ରସ କି ଦାସ୍ୟ ରସ କି ସଖ୍ୟ ରସ। ପୁଣି ଭଗବାନଙ୍କର ଯେଉଁ କୃଷ୍ଣଙ୍କର ଭକ୍ତ ହେଲେ ବି ତୁମେ ଗୋଲକ ବୃନ୍ଦାବନ ଯାଇପାରିବେନି, ଗୋଲକ ବୃନ୍ଦାବନ ତିନିଟା ବିଭାଗ ରହିଛି, ଲକ୍ଷ୍ୟଟା ଆମର କେଉଁଠି, ଏଇ କଥା କହୁଥିଲେ, ଲକ୍ଷ୍ୟ ସ୍ଥିର ହବା ଦରକାର। ଗୋଲକ ବୃନ୍ଦାବନରେ ଗୋଲକ ବୃନ୍ଦାବନ ଦୁଇଟା ପାର୍ଟ, ଏଇଭଳିଆ ଦୁଇଟା ଦେଖିଛନ୍ତି ପଦ୍ମ କ'ଣ କେମିତି ପ୍ରଭୁପାଦ ଚିତ୍ର କରିଛନ୍ତି, ପଦ୍ମପୁଷ୍ପ ଭଳି ପଦ୍ମପୁଷ୍ପର ତାକୁ ଦୁଇଟା ଭାଗ ରହିଛି, ଗୋଟେ କରେ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ଚାଲିଛି, ଗୋଟେ କରେ ଗୌରାଙ୍ଗ ରାଧାକୃଷ୍ଣ ଲୀଳା ଚାଲିଛି। ଦିଟା ଗୋଲକ ବୃନ୍ଦାବନ ଯିବାକୁ ହେଲେ ପୁଣି ଚୈତନ୍ୟ ମହାପ୍ରଭୁଙ୍କର ମାନେ କୃଷ୍ଣଙ୍କର ଯୋଉଠି ଲୀଳା ଚାଲିଛି ସେଠି ତିନିଟା ବିଭାଗ ରହିଛି, ତିନିଟା ବିଭାଗ ଗୋକୁଳ ମଥୁରା ଦ୍ୱାରକା, ଯାହାର କୃଷ୍ଣଙ୍କୁ ଯାହାର କୃଷ୍ଣଙ୍କୁ ଐଶ୍ୱର୍ଯ୍ୟ ଭାବନା ଅଛି, କୃଷ୍ଣ ହେଉଛନ୍ତି ଭଗବାନ, କୃଷ୍ଣ ହେଉଛନ୍ତି ରାଜରାଜେଶ୍ୱର, ସିଏ ଯାଇପାରିବେନି, ରାଧାରାଣୀ ତାଙ୍କ ସେବା ପାଖକୁ ଯାଇପାରିବେନି, ସେ ଗୋକୁଳକୁ ଯାଇପାରିବେନି, ଏଠି ଯାହା ଦେଖୁଛନ୍ତି ଯେମିତି ଦ୍ୱାରକା ମଥୁରା ଗୋଟେ ବିଭିନ୍ନ ସ୍ଥାନରେ ଅଛି, ସେଠି ଗୋଟିଏ ଜାଗାରେ ଅଛି, ସେଇ ସେଇ ପ୍ଲାନେଟ୍ ଭିତରେ ଅଛି, ତାର ଯେଉଁ ଭାବନାଟା ଥିବ, ଯେଉଁ ରସ ଥିବ, ସେ ଯଦି ମାଧୁର୍ଯ୍ୟ ରସର ସାଧକ ହେଇଥିବ, କୃଷ୍ଣଙ୍କୁ ପତି ରୂପରେ ଚାହୁଁଥିବ କିନ୍ତୁ ତାର କୃଷ୍ଣଙ୍କୁ ଭଗବାନ ବୋଲି ଭାବୁଛି, ସେ ଦ୍ୱାରକାକୁ ଯିବ, ଗୋଲକ ବୃନ୍ଦାବନ ଗୋକୁଳକୁ ଯାଇପାରିବେନି, ତିନିଟା ରହିଲା ତା ରସ ହିସାବରେ ସେଠିକି ଯିବ, କେବଳ ମାଧୁର୍ଯ୍ୟରେ ସେଠି ପ୍ରବେଶ କରିବ, କେଉଁଠି ଗୋକୁଳକୁ ରାଧାରାଣୀଙ୍କ ପାଖ, ଆଉ ଗୌଡ଼ିଆ ମାନଙ୍କର ଲକ୍ଷ୍ୟ ହଉଛି ସେଇଟା, ଆମର ଯୋଉ ଗୌଡ଼ିଆ ସମ୍ପ୍ରଦାୟର ଆମର ଲକ୍ଷ୍ୟ ହଉଛି ଅନ୍ତିମ ଲକ୍ଷ୍ୟ ସେଠିକି ଯିବା ପାଇଁ, କିଙ୍କରି କରି ଆର ଖାପନି, ମତେ କିନ୍ତୁ ଦାସୀ କରିକି ରଖ, ଦାସ କରିକି ରଖ, ତେଣୁ ରସଟା ସେଇଠି ଯାଇକି କେଉଁଠି ପ୍ରେମ ପରେ ରସ, ତାପରେ କଣ କରିବା, ସିଧା ଗୋଲକ ବୃନ୍ଦାବନ ଯାଇପାରିବେନି, କୃଷ୍ଣ ଯେଉଁ ବ୍ରହ୍ମାଣ୍ଡରେ ଲୀଳା କରୁଥିବେ, କାରଣ ମୁଁ ଏଇ କଥାରେ କହୁଥିଲି ନା, ଯେଉଁମାନେ ଭଗବାନ ପାଖକୁ ଯିବେ ସେମାନେ କେତେ ଗମ୍ଭୀର, କେତେ ଧୀର, କେତେ ରେସ୍ପନ୍ସିବୁଲ, ଭଗବାନ ପାଖକୁ ଆପଣ ଯିବେ ନା, ଏମିତି ଛଡ଼ା ଯିବନି, ଏଇଠି ଗୋଟେ ବଡ଼ ଚାକିରି କରିବାକୁ ହେଲେ କେତେ ଟ୍ରେନିଂ, କେତେ ଇଣ୍ଟରଭ୍ୟୁ, ଫିଜିକାଲ ଟେଷ୍ଟ, କ'ଣ ଏଇଟା କହୁଛନ୍ତି ଭାଇବା ନା, ଭାଇବା ରିଟର୍ନ, ଆଉ କ'ଣ ପ୍ରାକ୍ଟିକାଲ ସବୁ ନିଆଯାଉଛି, ଗୋଟେ ଚାକିରି କରିବା ପାଇଁ କେତେ ବର୍ଷ ପଇସା ଗୋଟେ କମେଇବ, ଆଉ ଭଗବାନ ପାଖକୁ ଯିବ ନିତ୍ୟ ଭଗବାନଙ୍କର ଦାମ ରହିବ, ତୁମେ ଏମିତି ଖାଲି ପଡ଼େଇ ଦିଆଯିବ, ଇଏ ନାହିଁ, ତୁମର ସେ ରସ ପ୍ରାପ୍ତ ହେଲା ପରେ ବି, ସେ ସେ ରସର ଲୋଭ ହେଲା ପରେ ବି ତୁମକୁ ଗୋପୀ ଗର୍ଭରେ ଜନ୍ମ ନେବାକୁ ପଡ଼ିବ, କୃଷ୍ଣ ଯେଉଁ ବ୍ରହ୍ମାଣ୍ଡରେ ଲୀଳା କରୁଥିବେ, କାରଣ ଗୋଟିଏ ବ୍ରହ୍ମାଣ୍ଡରେ ଏ ଲୀଳା ସହିଯାଉଛି ମାନେ ଆଉ ଗୋଟେ ବ୍ରହ୍ମାଣ୍ଡରେ ଆରମ୍ଭ ହେଉଛି, ଲୀଳା ଶେଷ ନାହିଁ, ଆମର ଏଇ ବ୍ରହ୍ମାଣ୍ଡରେ ବର୍ତ୍ତମାନ କୃଷ୍ଣ ଲୀଳା କରୁନାହାନ୍ତି, ବର୍ତ୍ତମାନ ଆଉ ଗୋଟେ ବ୍ରହ୍ମାଣ୍ଡରେ, ସେଇ ବ୍ରହ୍ମାଣ୍ଡରେ ତୁମେ, ଆମେ ଯଦି ବର୍ତ୍ତମାନ ସ୍ୱର ଛାଡ଼ିକି ଆମର ସେଇ ଇଚ୍ଛା ରହିବ, ବା ଭଗବାନ ଗୁରୁ ବୈଷ୍ଣବଙ୍କ ଦୟାରୁ ଆମେ ପାଇଗଲେ, ପ୍ରେମ ପାଇଗଲେ, କୃଷ୍ଣଙ୍କ ପାଖକୁ ଆମେ ସଖୀ ରୂପରେ, କୃଷ୍ଣଙ୍କର ବା ଲଳିତାଙ୍କର ବିଶାଖାଙ୍କର କାହାନୁଗତିରେ ଆମେ ସଖୀ ରୂପରେ ସେଠି ସେବା କରିବା ପାଇଁ ଆମ ଇଚ୍ଛା ଅଛି, କିଙ୍କର ରୂପରେ ସେବା ଇଚ୍ଛା କରିଛି, ତାହେଲେ ସେ ବ୍ରହ୍ମାଣ୍ଡ ଯାଇ ଜନ୍ମ ହେବାକୁ ପଡ଼ିବ ଗୋପୀ ଗର୍ଭରେ, ଆଉ ସେଠି ସେମାନେ ଟ୍ରେନିଂ ଦେବେ, ଏବେ ସେ ପଦ କ'ଣ ରହିଲା, ଲଳିତା ବିଶାଖା ଆଦି ଯତ ସଖୀ ବୃନ୍ଦ ଆଜ୍ଞା କରିବ ସେବା ଚରଣାର ବିନ୍ଦ, ସେଠି ବି ଆଜ୍ଞା ଅଛି, ଏଠି କ'ଣ ତୁମେ ଆଦେଶ ମାନୁନ, ସେଠି କ'ଣ, ସେଠି କ'ଣ ତୁମେ ସ୍ୱତନ୍ତ୍ର କରିଦେ ଭାବୁଛ, ତୁମେ କ'ଣ ଅଲଗା ମଠ କରିକି ଅଲଗା ମହାରାଜ ହେଇଗଲେ କ'ଣ ତୁମର ସ୍ୱତନ୍ତ୍ରତା ଅଛି ବୋଲି ଭାବୁଛ ନା କ'ଣ, ନା କ'ଣ ଭାବିଲେ, ଆଉ ମୁଁ ଏ ମଠକୁ ଯିବିନି, ମୁଁ ଆଉ ଗୋଟେ ମଠ କରିବି, ତୁ ମଠ କରୁନା, ତୁ ମଠ କରି ମହାରାଜ ହୁଅ, ଯେତେ ବଡ଼ ମହାରାଜ ହୁଅ କି ଗୁରୁ ହୁଅ କି ଯିଏ ହୁଅ, ସେଠି ଗଲା ମାନେ ପୁଣି ସେ ଆଜ୍ଞା ଅଧୀନ ରହିବାକୁ ପଡ଼ିବ, ସ୍ୱତନ୍ତ୍ରତା ନାହିଁ ସେଠି ବିଲକୁଲ, ଆଜ୍ଞା ଏ କରିବ ସେବା ଚରଣ ଅରବିନ୍ଦ, ସେଠି ସେ ଆଜ୍ଞା ଅପେକ୍ଷା କରିଥିବେ, ଦାସୀମାନେ କହିବେ ଆଦେଶ ଦେଲା ମାନେ, ପୁଣି ତୁମେ କୌଣସି ଜିନିଷ ଡାଇରେକ୍ଟ ଆଣିକି ଦାସୀ ସଖିକି ଦେଇପାରିବନି, ତୁମେ ଆଣିକି ଗୁରୁଙ୍କୁ ଦେବ, ଗୁରୁ ରୂପା ସଖିକି ଦେବ, ଇଏ ବଡ଼ ବୈଷ୍ଣବ ଫିଲୋସଫି, ବଡ଼ ଫିଲୋସଫି, ସିଏ ବହୁତ ବଡ଼ ଦର୍ଶନ, ଆମ ଲକ୍ଷ୍ୟ ସେଠି, ତାହେଲେ ଚିନ୍ତା କରି ଜଣେ ଦେଖୁ, ଯଦି ମୋତେ ଏତେ ବଡ଼ ପାଠଟା ଅଛି ତାହେଲେ ମୋତେ କେତେ ଗମ୍ଭୀର ହେବାକୁ ପଡ଼ିବ, ଆଉ ସେଇ ଗୋପୀ ଗର୍ଭରେ ଜନ୍ମ ହେଲା ପରେ ସେଠି ଯୋଉ ନିତ୍ୟ ସିଦ୍ଧ ପାର୍ଷଦ ମାନେ ଲଳିତା ବିଶାଖା ଏସବୁ ଆସିଛନ୍ତି, କାରଣ ଭଗବାନ ଲୀଳା କରୁଛନ୍ତି ନା, ସେଇଠି ତାଙ୍କର ଅଧୀନରେ ତୁମେ ସେବା କରିବ, ସେମାନେ ଯଦି ପାସ୍ କରେଇଦେଲେ ଯିବ, ସେମାନେ ତାଙ୍କ ଇଙ୍ଗିତରେ ତୁମେ ସେବା କରିପାରିଲନି, କାରଣ ସେଠି ବେଶୀ କୁହାଯିବନି, ଏଠି କ'ଣ ଏଇ ଖାଇବାକୁ ଦେଇଥିବ ପାଣି ଦେଇନଥିବ, ଏଠି ପାଣି ଟିକେ ଦେଇନ କିରେ, ଦେଖୁନ ଠାକୁର ପାଣି ଦିଆ ହେଇନି, କାହାକୁ ଲୁଣ ଠାକୁରଙ୍କର ଲୁଣ ଦିଆ ହେଇନି, ଭୁଲି ଯାଉଛି ଆମର, ସେଠି ଭଗବାନ କୃଷ୍ଣ କିଛି କୁହନ୍ତିନି, ରାଧାରାଣୀ କିଛି କହିବେନି, ରାଧାରାଣୀ ଟିକେ ସହିପାରିବେନି, ରାଧାରାଣୀ ଟିକେ ସହିପାରିବେନି ଯଦି କୃଷ୍ଣଙ୍କ ସେବାରେ କିଛି ଅସୁବିଧା ହେବ, ସେଥିପାଇଁ ନିଜେ ଆସିକି ରୋଷେଇ କରନ୍ତି, ରାଧିକାର ପକ୍ୱର୍ଣ୍ଣ ବିବିଧ ବ୍ୟଞ୍ଜନ ପରମ ଆନନ୍ଦେ କୃଷ୍ଣ ଖାଏ ନ ଭୋଜନ କରେ ନ ଭୋଜନ, ରାଧାରାଣୀ ନିଜେ ଆସିକି ରୋଷେଇ କରନ୍ତି, ନଥିଲେ କି ସଖୀମାନେ କାହିଁ ସେ ରୋଷେଇ କରନ୍ତି, ଟିକେ ଯେମିତି କୃଷ୍ଣଙ୍କ ସେବାରେ ହେଳା ନ ହୁଏ, ଏତେ ରେସ୍ପନ୍ସିବୁଲ ସେବା ସେଠି, ସେଠି କୁହାଯିବନି, ଏଠି ଯେମିତି ଏ ଚାମ୍ବର ଦେଉଥିବେ ଆଲର୍ଟ ନଥିବେ, ଆଲର୍ଟ ଆଣରେ ଆଣରେ ଠାକୁର କଥା ହେଇଥିବେ ଦୌଡ଼ୁଥିବେ, ପୂଜାରୀ ଯଦି ଆସିଲେ ଆରତୀ ଆରମ୍ଭ ହେବ ଯଦି ଆସିଲେ ନଥିବ ବତୁଯିବ ନା ଆମେ ବୁଲିଯାଉଛେ ଏଇଟା ନଥିବ ସେଟା ନଥିବ ଆରତୀ କରି ଠିଆ ହେବେ ନା ଆସନ ନଥିବ ସେଠି ସେମିତି ନାହିଁ ସେଠି ସେମିତି ନାହିଁ ପୁରା ସମସ୍ତେ ଭଗବାନ ପାଖରେ ରହିଛନ୍ତି ନା ଚିନ୍ମୟ ଶରୀର ପୁରା ରେସ୍ପନ୍ ଏଇଟା ଏଇଠି ଟ୍ରେନିଂ ଏଇ ବ୍ରହ୍ମାଣ୍ଡରେ ଟ୍ରେନିଂ ହବ ସେମାନେ ତତେ ପାସ୍ କରିଦେଲେ ତୁମେ ପଳେଇଲ କି ଯଦି ବି ତୁମେ ପାସ୍ ନ କରିପାରିଲ ଆଉ ତୁମର ଫଲଡାଉନ୍ ନାହିଁ ପ୍ରେମ ପାଇଯାଇଛ ନା ପୁଣି ତୁମେ ଆଉ ଗୋଟେ ବ୍ରହ୍ମାଣ୍ଡକୁ ଯିବ ସେ ବ୍ରହ୍ମାଣ୍ଡରେ ପୁଣି ଯେତେବେଳେ ଟ୍ରେନିଂରେ ତୁମେ ନ ହେଇଛ ସେଇଠି ସେବା ଶିଖାଯିବ କାରଣ ସେଠି ସବୁ ଇଙ୍ଗିତର ସେବା ସଖୀମାନେ କୃଷ୍ଣ ଆଗରେ ହୋହାଲ୍ଲା ହୁଅନ୍ତିନି ପାଟିମୁଣ୍ଡ କରନ୍ତିନି ବହୁତ କଥା କହିବା ବହୁତ ପାଟିମୁଣ୍ଡ କରିବା ଏସବୁ ଅଭ୍ୟାସ ବିଲକୁଲ ଭଲ ନାହିଁ କାମ୍ ଆଣ୍ଡ କ୍ୱାଇଟ୍ ସଖୀମାନେ ସବୁ ଇଙ୍ଗିତରେ ସେବା କରନ୍ତି ସାଧାରଣ ଚକ୍ଷୁର କୋଣରେ କୁହନ୍ତି ଆଖି କୋଣରେ ଆଖି କୋଣରେ ଇଙ୍ଗିତ କରନ୍ତି ଲଳିତା ବିଶାଖ କ'ଣ କରିବାକୁ ପଡ଼ିବ ଶ୍ୟାମ ସୁନ୍ଦରଙ୍କ ପାଇଁ ସଜା କିଭଳି ହେବା ଦରକାର କିଭଳି ସଙ୍ଗୀତ ସବୁ ଇଙ୍ଗିତରେ କହିବେ ଦେଖିନ ତୁମେ ପ୍ରଧାନମନ୍ତ୍ରୀ ପାଖରେ ମୁଁ ତ ଏଗୁଡ଼ା ଆଗରୁ ପେପର ପେପର ଦେଖି କେବେ ବି ଦେଖିନଥିଲି ଏବେ ସବୁ ଦେଖୁଛି ମୁଁ ଦେଖୁଛି ବହୁତ ଶିଖୁଛି ଆରେ ପ୍ରକୃତରେ ଭଗବାନ ପାଖରେ କାହିଁକି ନୁହଁ ପ୍ରଧାନମନ୍ତ୍ରୀ ପାଖରେ ସେ ଗୁଡ଼ାକ ଠିଆ ହେଇଛନ୍ତି ଯୋଉ କୋଉଟା କ'ଣ ଏଗୁଡ଼ା ବଡିଗାର୍ଡ ଗୁଡା ତ ଦେଖିଲା ମତେ ଖୁସି ଲାଗୁଛି ଏତେ ରିଜର୍ଭ ଦେଖିଛନ୍ତି ନା ପୁରା ରିଜର୍ଭ ଭଗବାନ ପାଖରେ ଯେଉଁମାନେ ଥିବେ ସେମାନେ କେମିତି ହେଇଥିବେ ଚିନ୍ତା କରୁନା ଏଇଠୁ ଆଉ ତୁମେ ଛୁଆଙ୍କ ଭଳିଆ ହଉଛ ତୁମେ କ'ଣ ଭଗବାନ ପାଖକୁ ଯିବ ହୁଲୁହୁଲୁ ହଉଛ ଗୋଡ଼ ଗୋଡ଼ିଆରେ କୁହନ୍ତୁନି ତୁମେ ଏମିତି କ'ଣ ହଉଛ ଭଗବାନ ପାଖକୁ ତୁମେ ଯିବଟି ବହୁତ ରିଜର୍ଭ ହବାକୁ ପଡ଼ିବ ତୁମେ ବହୁତ ଗମ୍ଭୀର ହବାକୁ ପଡ଼ିବ ବୁଝିଥିବ ସେମାନେ ଫଟୋ ଦେଖେ ବେଳେ ବେଳେ ଏସବୁ ଆରେ ଏତେ ବଢ଼ିଆ ସେମାନେ ଟ୍ରେନିଂ କେମିତି ହେଇଛି ଏ ରଷିଆରେ ମୁଁ ଯାଇଥିଲି ସେ ଯୋଉଠି ପୂର୍ବ ଯାଇଥିଲି ଏଟା କ'ଣ ସେ ଜାଗାଟା ଭୁଲି ଯାଉଛି ପାଞ୍ଚ ସାତ ବର୍ଷ ଦଶ ବର୍ଷ ଖଣ୍ଡେ ହେଲାଣି ଯାଇଥିଲି ରଷିଆରେ ସେ ଜାଗାକୁ ସେ ଜାଗାରେ ତାଙ୍କର ଦେଶ ସ୍ୱାଧୀନ ହେଇଥିଲା ତଳେ ତାଙ୍କର ଗୋଟେ ଜାଗାରେ ସେଠି ତାଙ୍କର ଏବେ ବି ଜଳୁଛି କ'ଣ ଧୋନି ମଶାଲ କ'ଣ ସେ ଜାଗାଟା ଦେଖି ପୂର୍ବା ତାଙ୍କର ଗୋଟେ ଅଛି ସେ ଫଟୋଟା ପୂର୍ବା ଦେବୀ ଚାହିଁଛନ୍ତି ଗୋଟେ ମସଜିଦ ଟାଇପ୍ର କିନ୍ତୁ ମସଜିଦ ନୁହେଁ ସେଟା ଗୋଟେ ଫଟୋଟା ବହୁତ ସୁନ୍ଦର ଜାଗା ମାନେ ଅସମ୍ଭବ ଟୁରିଷ୍ଟ ସେଠି ଆଉ ସେଠି ସବୁବେଳେ ମାର୍ଚିଂ ହେଉଛି ହଜାର ହଜାର ମାନେ ହଜାର ହଜାର ନାହିଁ ଶହେ ଦୁଇଶହ ସବୁବେଳେ ତାଙ୍କର ପ୍ୟାରେଡ୍ କରୁଛନ୍ତି କେଉଁମାନେ ସୋଲଜର ମାନେ ସେଠି ଦୁଇ ଜଣ ସୋଲଜର ଅଛନ୍ତି ତାଙ୍କ ମସଲକୁ ଜଗିଛନ୍ତି ସେମାନେ ମଣିଷ କି କାର୍ଟୁନ୍ ଜାଣିପାରିବେନି ସେ ଆଖି ପତା ପକାନ୍ତିନି ମୋତେ ନେଲା ସେ ପଚାରିଲା ହେଲେ ମହାରାଜ କହିଲେ ହେଲେ ମୁଁ ପ୍ରଭୁ ଥିଲି ପ୍ରଭୁ କହିଲେ ଇଏ ଇଏ କ'ଣ ଇ ମଣିଷ ନା ଷ୍ଟାଚୁ ମୁଁ ଷ୍ଟାଚୁ ଦେର୍ ଷ୍ଟାଚୁ ଦେର୍ ନଟ୍ ହ୍ୟୁମାନ୍ ତାକୁ କହିଲି ନ ମୋତେ କହିଲେ ପନ୍ଦର ମିନିଟ୍ ତୁମେ ଠିଆ ହବ କାରଣ ତାଙ୍କର ଟାଇମ୍ ସେ ଜାଣିଛି ଏଇ ଟାଇମ୍ରେ ତାଙ୍କର ଚେଞ୍ଜ ହେବେ ଆଉ ଜଣେ ଦୁଇ ଜଣ ଆସିବେ ତାଙ୍କର ମୁଁ ମୋତେ ବୁଲାଇଲା ପୁଣି ପନ୍ଦର ମିନିଟ୍ ପରେ ଆଣିଲା ସତ ସତ ସେ ବାହାରି ଗଲା ମୁଁ ଆଶ୍ଚର୍ଯ୍ୟ ହେଲେ ମଣିଷ ଟାଇମ୍ ଠିଆ ହେଇଛି ପୁରା ପନ୍ଦର ମିନିଟ୍ ଧରି ଠିଆ ହେଇଛି ଆଖି ପତା ପକଉନି ଆଉ ଟିକେ ତା ଡ୍ରେସ୍ ବି ଗୋଟେ ହଲୁନି ମାନେ ତାକୁ ଦେଖ କେମିତି କେତେ ଗମ୍ଭୀର କାହିଁକି ସେମାନେ ତାଙ୍କୁ କ'ଣ ଅନର୍ ଗାର୍ଡ ଗୋଟେ କୁହାଯାଏ ଗାର୍ଡ ଅନର୍ ସେ ଦେଶ ପାଇଁ ସେଟା ଦଉଛନ୍ତି ସୈନିକମାନଙ୍କ ପାଇଁ ଦଉଛନ୍ତି ସ୍ୱାଧୀନତା ହେଇଛି ତାଙ୍କ ଦେଶ ଆଉ ଦୁଇ ଜଣ ଆସିଲେ ସେଭଳିଆ ଯେଉଁ ଲୋକମାନେ ଥିଲେ ତାଙ୍କୁ ସେମିତି ଗାର୍ଡ ଅନର୍ ଦେଲେ ସିଏ ପଶିଲେ ବାହାରିଲେ ସିଏ ଗୋଟେ ସେମିତି ଠିଆ ହେଇଗଲେ ସେଠୁ ଦେଖିବା ପାଇଁ ହଜାର ହଜାର ଲୋକ ମାନେ ମୁଁ ଏଇ କହିବା କଥା ଗୋଟେ ସାଧାରଣ ଜଗତର ପଦବୀ ପାଖରେ ପଦବୀ ପ୍ରାପ୍ତ ଲୋକ ପାଖରେ ଯିଏ ରହୁଛି ସେ କେତେ ରିଜର୍ଭ ସେମାନେ କଥା ଭାଷା ଚଳିଚଳନ ସେମାନେ କେତେ ରିଜର୍ଭ ଆମେ ଭଗବାନଙ୍କ ପାଖରେ ରହୁଛେ ଆମେ ଭଗବାନ ପାଖକୁ ଯିବା ଆଉ ଛୁଆଙ୍କ ବେଳେ କେମିତି ହେଲେ ହବ ଛୋଟ ପିଲାବେଳେ ଗୋଟେ ଏଇଟା କେମିତି ହବ କଥା ଭାଷା ଆଚରଣ ଏସବୁ ଏମିତି ହେଲେ କେମିତି ଭଗବାନ ତାଙ୍କୁ ପାଇବେ ହବନି କେବେ ବି ହେଇପାରିବେ ଭାବନି କେବେ ବଦଳିଯିବ ବୋଲି ଜୀବନ କେବେ ବଦଳି ଯାଏ ନା ଅଟୋମେଟିକ କେବେ ବଦଳେ ନା ଜୀବନକୁ ବଦଳେଇବାକୁ ପଡ଼େ ଯିଏ ନିଜେ ବଦଳେଇ ପାରେ ନା ଆମେ ଆମ ହାତରେ ବି କିଛି ନାହିଁ ଆମେ କ'ଣ ବଦଳେ ଆମ କର୍ମ ହିସାବରେ ଜନ୍ମ ହିସାବରେ ଭଗବାନ ବାରମ୍ବାର ମୁଣ୍ଡ ପିଟିକି ପ୍ରାର୍ଥନା କରିବାକୁ ପଡ଼େ ମୋତେ ଯଦି ଆପଣ ନ ବଦଳେଇବେ ମୁଁ କେମିତି ଆପଣଙ୍କୁ ପାଇବି ଆପଣ ପାଖରେ ମୋତେ ରଖିବେ ଆପଣ କେମିତି ମୋତେ ରଖିବେ ମୁଁ ଯିବି କେମିତି ଆପଣଙ୍କ ପାଖରେ କେମିତି ସେବା କରିବି ସେ ବ୍ରହ୍ମାଣ୍ଡରେ ପହଞ୍ଚିଲା ପରେ କହୁଥିଲି ନା ଗୋପୀ ଗର୍ଭରେ ଜନ୍ମ ନେଲା ପରେ ସେଠି ଯେତେବେଳେ ଲଳିତା ବିଶାଖା ବା ସଖା ଯଦି ସଖା ଭାବୁଥିବ ତାହେଲେ ସଖାମାନଙ୍କ ସହିତ ସେମାନେ ତାହେଲେ ଆପ୍ରୁଭ୍ କରିବେ ତାର ପରେ ସେ ସ୍ୱର ଛାଡ଼ିଲେ ଏ ବ୍ରହ୍ମାଣ୍ଡରୁ ତୁମେ ଗଲ ଭଗବାନ ପାଖରେ ଯାଇ ପହଞ୍ଚିବ, ପ୍ରଭୁଙ୍କ ପାଖକୁ ଯିବା ପାଇଁ ଏ ହେଉଛି ରାସ୍ତା। ଏଇ କଥା ମୁଣ୍ଡରେ ଆଜି ପଶିଗଲେ ନନ୍ଦ ମହାରାଜ ଏତେ ଗମ୍ଭୀର, ସମଗ୍ର ବ୍ରଜବାସୀ ମାନେ ଯାଉଛନ୍ତି ନନ୍ଦଙ୍କୁ ପଚାରିବା ପାଇଁ, କାହିଁକି ନନ୍ଦ ଏତେ ଗମ୍ଭୀର, ବସୁଦେବ ଏତେ ଗମ୍ଭୀର ଥିଲେ ଆଉ ଏତେ ସୁନ୍ଦର ତାଙ୍କ ସ୍ୱଭାବ, ବସୁଦେବଙ୍କୁ ଦେଖିଲା ମାନେ କଂସ ସ୍ୱଭାବ ବଦଳି ଯାଉଥିଲା। କେହି ବି ସଂସାର ଏମିତି ଜଣେ ନାହାନ୍ତି, କେହି ବି ଜଣେ ଏମିତି ନାହାନ୍ତି ଯେ ବସୁଦେବଙ୍କୁ ବିଶ୍ୱାସ ନ କରିବ। ଭଗବାନ ସେଥିରେ ବସୁଦେବଙ୍କର ପରିଚୟ ଦିଅନ୍ତି, ସବୁବେଳେ କୁହନ୍ତି ବସୁଦେବ ସୁତ ହିମା ବାସୁଦେବ ବଦନ୍ତି ବସୁଦେବ ସୁତ ହିମା, ଭଗବାନ ସେବେଳେ ବାସୁଦେବ ବାସୁଦେବ କୁହନ୍ତି, ସରି ବସୁଦେବ ବସୁଦେବ କୁହନ୍ତି, ମୋ ପିତାର ନାମ ବସୁଦେବ, କାହିଁକି ବସୁଦେବଙ୍କ ନାମ କୁହନ୍ତି। ବସୁଦେବ ବହୁତ ଗମ୍ଭୀର ଆଉ ବହୁତ ପରଫେକ୍ଟ, ନହେଲେ କଂସ କଣ ପ୍ରଥମ ପୁତ୍ରକୁ ନେଇ ଯେତେବେଳେ ଦେଇଦେଲେ ନା, କଂସ ଭଳିଆ ଲୋକର ହୃଦୟ ତରଳିଗଲା, ପ୍ରଥମ ପୁତ୍ରକୁ ଦେଇଦେଲେ କଂସ କତରା ନାହିଁ, ମୋର ପ୍ରଥମ ପୁତ୍ର ସହିତ କଣ କାମ ଅଛି, ମୋର ଅଷ୍ଟମ ପୁତ୍ର ସହିତ କାମ ଅଛି। କାରଣ କଂସ ଆଶ୍ଚର୍ଯ୍ୟ ହେଇଗଲା, ଜଗତର ସତ୍ୟବାଦୀ ଥାଇପାରନ୍ତି କିନ୍ତୁ ଏଭଳି ସତ୍ୟବାଦୀ ଲୋକ ଜଗତରେ କିଏ ନା, ଧାର୍ମିକ ଲୋକର ହୃଦୟକୁ ପରିବର୍ତ୍ତନ କରିବା ବଡ଼ ଜିନିଷ। ସେଥିପାଇଁ ଏ ଜଗତରେ ବହୁତ ସାଧୁ ଅଛନ୍ତି, ସେମାନଙ୍କ ପ୍ରଣାମ, ତାଙ୍କ ଚରଣରେ ପ୍ରଣାମ, କିନ୍ତୁ ଆମେ ପ୍ରଭୁପାଦଙ୍କୁ ଯେଭଳି ହୃଦୟରେ ସ୍ଥାନ ଦେବୁ ଅନ୍ୟମାନଙ୍କୁ ଦେଇପାରିବୁନି, ଘୃଣା ବି କରିବୁନୁ, କାରଣ ତାଙ୍କର ଅଧିକାର ଆମଠୁ ଶହ ଶହ ଗୁଣ ଆମେ ତାଙ୍କ ଚରଣ ତଳେ ରହିବୁ, ସେମାନେ ବହୁତ ମହାନ, କିନ୍ତୁ ପ୍ରଭୁପାଦଙ୍କୁ ଯେଉଁ ସ୍ଥାନ ଦେବୁ ଏଠି ଭାରତରେ ଯିଏ ରହିଛି ଜାଣିପାରିବନି, ସେଠି ଟିକେ ଶାସ୍ତ୍ର ପଢ଼ିଲେ ଯାଇ ବିଦେଶରେ ଯାଇ ବୁଲିକି ଦେଖିକି ଆସୁ ବିଦେଶରେ ପ୍ରଭୁପାତ କ'ଣ କରିଛନ୍ତି, ତାହେଲେ ସେ ଜାଣିପାରିବ ପ୍ରଭୁପାତ କ'ଣ। କାହିଁକି ତୁମେ ଭାରତର ଭାରତୀୟ ଲୋକମାନଙ୍କୁ ନେଇକି ଧାର୍ମିକ ଲୋକମାନଙ୍କୁ ନେଇକି ସେ ଗୀତା ଭାଗବତ ପଢ଼ୁଥିଲେ ତାଙ୍କୁ ଦିବଦ କହି ଆମିଷ ଛଡ଼େଇଦେ ତାଙ୍କୁ ତୁ ଭକ୍ତ କରିଦେଇପାରିବ, ତୁମର ତୁମେ ଯାଅ ଗୋଟେ ନାସ୍ତିକ ଲୋକ ବିଦେଶରେ ଲୋକମାନଙ୍କୁ 10,000 ବିଦେଶ ଫ୍ରେଶ ଫ୍ରେଶ ବିଦେଶୀ ମାନଙ୍କୁ ଧରିକି ଏତେ ବଡ଼ ମିଶନ ଯେଉଁ କରିଛନ୍ତି ତା ଅସମ୍ଭବ, କେହି ବି ଆଜି ପର୍ଯ୍ୟନ୍ତ କେହି ଜଣେ ବି ସକ୍ସେସ ହେଇପାରୁନାହାନ୍ତି, ଜଗତରେ ଯେତେ ବଡ଼ ସାଧୁକୁ ପଠାଓ କେହି ପାରୁନାହାନ୍ତି। ତାଙ୍କର କଥା ତାଙ୍କର ଯେଉଁ ସମର୍ପଣ ତାଙ୍କର ଯେଉଁ ଭଗବାନ ଭଗବତ ଆବିଷ୍ଟ ସିଏ ଭଗବତ ଆବିଷ୍ଟ ସମ୍ପୂର୍ଣ୍ଣ ଭଗବାନଙ୍କର ଶକ୍ତି ପାଇଥିଲେ, ନହେଲେ ଜୀବ ହୃଦୟକୁ ପରିବର୍ତ୍ତନ କରିବା ଏ ହଜାର ହଜାର ଭାରତ ଭୂମିରେ ତୁମେ ଯାହାକୁ ପରିବର୍ତ୍ତନ କରୁଛ ତାର କ'ଣ ଅଛି। ବର୍ତ୍ତମାନ ଇସ୍କନର ସବୁଠୁ ବଡ଼ ପ୍ରୋବ୍ଲେମ, ମହାରାଜ ମାନଙ୍କର ସବୁଠୁ ବଡ଼ ଚିନ୍ତା ବିଦେଶରେ ଯେତେ ଜଣ ଭକ୍ତ ହଉଛନ୍ତି କେଉଁମାନେ ହଉଛନ୍ତି, ଭାରତୀୟ ହଉଛନ୍ତି। ବିଦେଶରେ ଯେତେ ମନ୍ଦିର ଚାଲିଛି ଆମ ଟେମ୍ପଲ ଗୁଡ଼ା ମୋଷ୍ଟଲି ସଣ୍ଡେ ଫିଷ୍ଟ କଲେକ୍ସନ ସବୁ ଇଣ୍ଡିଆନ କମ୍ୟୁନିଟି, ବହୁତ କମ ଲୋକାଲ ଡିଭୋଟ ହଉଛନ୍ତି। ସେଥିରେ ସବୁ ମହାରାଜଙ୍କୁ ବର୍ତ୍ତମାନ ଚିନ୍ତା ଲୋକାଲ ଡିଭୋଟ କେମିତି ବଢେ, କାରଣ ପ୍ରଭୁପାଦ କହିଥିଲେ ତୁମେ ଲୋକାଲ ଡିଭୋଟ ନେଇ ମନ୍ଦିର ଚଲେଇବ କି କରିପାରୁନା, ସେଥିପାଇଁ ପ୍ରଭୁପାଦଙ୍କ ପାଶ୍ଚାତ୍ୟ ଦେଶ ତାରଣୀ ସବୁଦିନ ପାଇଁ ରହିଯିବ, ବଦଳି ପାରିବେନି, ଆମ ଛୁଆପିଲା ବଦଳି ପାରୁନା, ଭକ୍ତ ଛୁଆକୁ ଦେଖୁନାହାନ୍ତି କଣ ହେଲାଣି ସିଏ, କିନ୍ତୁ ପ୍ରଭୁପାଦ ତାଙ୍କ ହୃଦୟକୁ ନିଧାୟକବାଦୀ, ସେମାନେ ନିଧାୟକ ହୃଦୟବାଦୀ ଭୌତିକବାଦୀ ତାଙ୍କ ହୃଦୟକୁ ପରିବର୍ତ୍ତନ କରିଦେଇଥିଲେ ଭଗବାନଙ୍କର ଶୁଦ୍ଧ, ସେଇ କୃପାଟା ଆମର ଦରକାର ସେଇ ଭକ୍ତମାନଙ୍କ ପାଖରେ, ସେଇ ଶୁଦ୍ଧ ଭକ୍ତମାନଙ୍କ କୃପା ଆମର ଆବଶ୍ୟକ। ଆମେ ଅଭିମାନରେ ଯେ ଅନ୍ୟ ସାଧୁମାନଙ୍କୁ ଅବମାନନା କରିବା ବା ନିଚ ଦୃଷ୍ଟିରେ ଦେଖିବା ତାହା ନୁହେଁ, କିନ୍ତୁ ଆମ ହୃଦୟରେ ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ଆସନ ରୁହେ, ଯେଭଳି ଗୋଟେ ସତୀ ନାରୀ ସେ ତା ସ୍ୱାମୀ ଯେତେ ଖରାପ ହେଲେ ବି ସେ କ'ଣ କରିବ, ତା ପାଇଁ ତାର ଗୋଟେ ସ୍ୱତନ୍ତ୍ର ଆସନ ଥାଏ, ଅଲଗା ଯେତେ ସୁନ୍ଦର ପୁରୁଷ ଦେଖିଲେ ବି ସେ ତାଙ୍କୁ ଘୃଣା କରେନି ତାକୁ ଅପମାନନ କରେନି, କିନ୍ତୁ ତାର ସ୍ୱାମୀ ପାଇଁ ତାର ତା ହୃଦୟରେ ଗୋଟେ ସ୍ୱତନ୍ତ୍ର ଆସନ ଥାଏ, ସେ ତାକୁ ସତୀ କୁହାଯାଏ। ସତୀ ଅର୍ଥ ଏ ନୁହେଁ ଯେ ମୋ ସ୍ୱାମୀକୁ ଭଲ ପାଇବା ଅନ୍ୟକୁ ଘୃଣା କରିବା, ଭକ୍ତିର ପଥରେ ଏଇଟା ନୁହେଁ ଯେ ଆମେ କେବଳ ଆମର ଗୁରୁଙ୍କୁ ଭଲ ପାଇବା ଅନ୍ୟମାନଙ୍କୁ ଘୃଣା କରିବା, ନା ପକ୍ଷୀ ଆକାଶ ଆକାଶରେ ଆକାଶ କେତେ ଅନନ୍ତ, ଯେଉଁ ପକ୍ଷୀ ତାର ଯେତେ ଉଡ଼ିପାରିବ, ପାରା କେତେ ବାଟ ଉଡ଼ୁଛି, ଘରଚଟିଆ କେତେ ବାଟ ଉଡ଼ୁଛି, ବଣି କେତେ ବାଟ ଉଡ଼ୁଛି, ଦେଖ ଚିଲ କେତେ ବାଟ ଉଡ଼ୁଛି, ଯିଏ ଯେତେ ବାଟ ପଡ଼ିଲା ସେତେ ଉଡ଼ିପାରିଲା, ଯାହାର ଯେତିକି ସାମର୍ଥ୍ୟ ସେତେ ବଡ଼ ସାଧୁ ହେଉଛି, କିନ୍ତୁ ଆମର ଗୁରୁଙ୍କର ସମ୍ପ୍ରଦାୟ ଆଚାର୍ଯ୍ୟ ଏମାନଙ୍କ ପ୍ରତି ସମ୍ପ୍ରଦାୟ ପ୍ରତି ଆଚାର୍ଯ୍ୟମାନଙ୍କ ପ୍ରତି ଏକ ସ୍ୱତନ୍ତ୍ର ଅଭିମାନ ଏଇଟା ଯଦି ନ ରହୁଛି ୟୁ ଆର୍ ଏ କ୍ରୋନିକ୍ ଡିଜିଜ୍ ପର୍ସନ୍, ତୁମ ରୋଗ ହେଇଯିବ, ଏ ସ୍ପିରିଚୁଆଲ ରୋଗ ତୁମକୁ ସବୁ ଖାଇଦେବ, ଏଇଟା ସ୍ପିରିଚୁଆଲ କ୍ୟାନ୍ସର, ଏଇଟା ସ୍ପିରିଚୁଆଲ କ୍ୟାନ୍ସର, ତୋର ସ୍ୱତନ୍ତ୍ର ଅଭିମାନ ରହୁନି, ତେବେ ଆଉ କାହିଁକି ସେଠି ରହିପାରିବେନି, ସେ ସ୍ଥାନରେ କେହି ରହିପାରିବେନି। ସେଥିପାଇଁ ଗୁରୁଦେବଙ୍କର ଗୋଟେ ଲେକ୍ଚର ଅଛି, ନୋ ୱାନ୍ ଇଜ୍ ଲାଇକ୍ ମାଇ ସ୍ପିରିଚୁଆଲ ମାଷ୍ଟର। ଏଇଟା ଅହଙ୍କାର ନୁହେଁ, ସେଇଟା ସ୍ୱତନ୍ତ୍ର ସ୍ଥାନ ତାଙ୍କ ହୃଦୟରେ। ସେଠି ଅବମାନନା, କୌଣସି ସାଧୁଙ୍କୁ ଅବମାନନା ହେବନି। ଯେତେବେଳେ କୌଣସି ସାଧୁଙ୍କୁ ତୁମେ ଅବମାନନା ନ କରିପାରୁଛ, ତୁମେ ଏଇ ପୋଜିସନକୁ ଯାଇପାରିବ। ତୁଳନା କରିବା ସାଧୁମାନଙ୍କୁ ତୁଳନା କରିକି ଯେ ମୋ ଗୁରୁ ବଡ଼ ହୃଦୟ ରଖିବା, ନାଇଁ 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 ନାଇଁ, ଏଇଟା ସ୍ୱାଭାବିକ। ସେଇଟା ଭଗବାନ ତୁମକୁ ତୁମର ନିଷ୍ଠା ହିସାବରେ ଭଗବାନ ସେ ସ୍ଥିତି, ସେତେବେଳେ ତୁମେ କ୍ୟାନ୍ସର ଆଉ କ୍ୟାନ୍ସରର ଆକ୍ରାନ୍ତ ହେବନି, ନହେଲେ ଏଇଟା ହେଉଛି ସ୍ପିରିଚୁଆଲ କ୍ୟାନ୍ସର। ଆଉ ତୁମେ ତ ଅଡ଼ୁଆ ହେଇଯିବ, ତୁମର ସବୁ ଆଉ ସବୁ ଅଡ଼ୁଆ ହେଇଯିବ। ଆଉ କୃପା କେଉଁଠି ମିଳିବ? କୃପା ତ ମିଳିଲେ ନ ମିଳିଲେ ସବୁ ଏଇ ଅନ୍ନ ଥୋଡ଼ା ରହିଲା ରହିଲା, ଭଜନ ଚାଲିଥିବ ସବୁ, କିନ୍ତୁ ବହୁତ ପ୍ରକାର ଚିନ୍ତା, ବହୁତ ପ୍ରକାର ଭାବନା, ବହୁତ ପ୍ରକାର ସମସ୍ୟା ଦେଇକି ଆମ ଜୀବନ ଚାଲିଥିବ, ଭଜନ ବି ଚାଲିଥିବ। ସେଇ କୃପାଟି ଆମର ଆବଶ୍ୟକ ଅଛି। ଆଉ ଏଇ କଥା ମୁଁ ଆଣିକି ପଳେଇ ଆସିଲି, ବସୁଦେବ ଦେବକୀ ଏ ସରି ନନ୍ଦ ମହାରାଜଙ୍କ କଥା ମନରେ ପଡ଼ିଗଲା। କେତେ ଗମ୍ଭୀର, ଆଜି ସମସ୍ତେ ଯାଉଛନ୍ତି ଅତ୍ୟନ୍ତ ଜ୍ଞାନବାନ ଗମ୍ଭୀର ନନ୍ଦଙ୍କ କତିକି ଯାଇ ପହଞ୍ଚନ୍ତି। କୃଷ୍ଣ ଭଗବାନ କି ନାହିଁ ନନ୍ଦ କୁହ, ଆମକୁ ସନ୍ଦେହ ଲାଗୁଛି। ନନ୍ଦ ମହାରାଜ ଏମିତିକି ବହୁତ ବଡ଼ କେମିତି ନୁହନ୍ତି, କିନ୍ତୁ ଯିଏ ଭଗବାନ ଭଲ ପାଉଛନ୍ତି, ଯେଉଁମାନେ ଭଗବାନ ତାଙ୍କର ଜୀବନ, ତାଙ୍କ ପାଖରେ କ'ଣ ଜ୍ଞାନର ଭାବ ଅଛି? ଆମେ ବହୁତ କିଛି କଥା କହିପାରୁଛେ, କିନ୍ତୁ ପୂର୍ବ ବହୁତ ବହୁତ ବେଶୀ କିଛି କଥା କହିପାରୁନଥିଲେ। ବହୁତ କିଛି ଜାଣିନାହାନ୍ତି ବୋଲି କ'ଣ ନୁହେଁ, ଜ୍ଞାନର ସବୁ ମୋ ଜୀବନରେ ମୁଁ ତ କିଛି ପଢ଼ିନି, କିନ୍ତୁ ମୁଁ ଯେଉଁ ଶାସ୍ତ୍ର ହାତ ମାରିଛି ମୁଁ ପୂର୍ବତ ବହି ପଢ଼ିଛି, ପୂର୍ବଟା କହିଛନ୍ତି। ମୁଁ ଯେତିକି ଶାସ୍ତ୍ର, ଯେଉଁ ଯେତେ ଟୀକା ଟିପ୍ପଣୀ ଯାହା ସବୁ ଯେଉଁଠୁ ହାତ ମାରିଦେଇଛି ତାର ଏସେନ୍ସ ମୁଁ ଯେତେବେଳେ ପ୍ରବଦ ପରଫେକ୍ଟ ପଢ଼ୁଛି, ଆରେ ପ୍ରବଦ ଏଠି ଏଇଟା କହିଛନ୍, ଏଠି ଏଇଟା କହିଛନ୍, ସେ କେଉଁଠି ଲେଖିଛନ୍ତି ସେଟା ତ ବାଟ କି ପାଇବେନି। କେଉଁଠି ଭାଗବତ ସିଦ୍ଧାନ୍ତ ଚତୁର୍ଚିତାନ୍ତ ଥିବ, ସେ ଟିକାର ସବୁ ଜିନିଷ ସବୁ ସ୍ୱାଧାୟ କରିଦେଇଛି, କିନ୍ତୁ କହିଛନ୍ତି ବହୁତ ସ୍ୱଳ୍ପ। ସେଇଟା ହଉଛି ପୁରା ଶବ୍ଦ ବ୍ରହ୍ମ, କେବଳ ଜୀବକୁ ସମ୍ବନ୍ଧ ଜ୍ଞାନ ଦେବା ପାଇଁ, ଏତେ ଷ୍ଟୋରି କହିବା, ଏତେ ଜିନିଷ କହିବା, ଏତେ କିଛି ନାହିଁ, ପୁରା ଷ୍ଟ୍ରେଟ୍। ତୁ ହରେ କୃଷ୍ଣ ଜପ କର, ତୁମେ ହଉଛି କୃଷ୍ଣଙ୍କର ଦାସ, ଏଇ ଲାଇଫ୍ରେ କୃଷ୍ଣଙ୍କୁ ପାଇବା ପାଇଁ ଚେଷ୍ଟା କର, ଯେତେ ଯାହା ସବୁ ଅଛି ସବୁ କୃଷ୍ଣଙ୍କ ପାଇଁ ୟୁଜ୍ କର, ସିମ୍ପଲ୍ ଫର୍ମୁଲା, ସେଇଟା ଆମର ଆବଶ୍ୟକ ଅଛି। ବର୍ତ୍ତମାନ ସେଥିପାଇଁ ତତ୍ତ୍ୱ ଶ୍ରବଣ କଲେ ନିରାଶ ବି ହେଇଯିବେ, ଆଜିକାଲି ତତ୍ତ୍ୱ କଥା କହିଲେ ଲୋକ ଡରିଯିବେ, ପ୍ରଭୁ ଜାଣନ୍ତି ନା, ଆଚାର୍ଯ୍ୟ ଜାଣିଛନ୍ତି, ତାଙ୍କୁ ବେନିଫିଟ୍ ଦେବାର ଆମର ଅଛି, ବେନିଫିଟ୍ ଦେଲେ ସେମାନେ କିଛି କରିପାରିବେ। ସେଥିପାଇଁ ଏ ସରଳ ରାସ୍ତା, ରାସ୍ତାଟା ବହୁତ ସରଳ, କିନ୍ତୁ ଆମେ ହେଉଛୁ ଜଟିଳ, ଆମେ ହେଉଛୁ ଜଟିଳ। ପ୍ରଥମ ହେଲା ଏଇଟା ସାଧୁ ଉପରେ ବିଶ୍ୱାସ, ଏଇଠି ତୁମ ଜୀବନ ଆରମ୍ଭ ହବ, ସେଇଠୁ ଶ୍ରଦ୍ଧାଟା ମ୍ୟାଚ୍ୟୁର୍ଡ ହୁଏ, ନହେଲେ ଶ୍ରଦ୍ଧାଟା ତୁମର ହବନି। ଯେତେବେଳେ ସାଧୁ ଉପରେ ତୁମେ ବିଶ୍ୱାସ କରିପାରୁନ, ସାଧୁର କଥା ଉପରେ କେମିତି ବିଶ୍ୱାସ କରିବ? ତୁମ ମନ ଭିତରେ ଆଉ ଗୋଟେ ପଥ ରହିବ, ଏଇଟା ତୁମେ ଏଇଟା ଭଲ ପାଉନ ନା, ତୁମେ ଏଇଟା ଭଲ ଲାଗୁନି, ସାଧୁ ପଥଟା ଭଲ ଲାଗୁନି, ତାହେଲେ ତୁମେ ତୁମର ଶ୍ରଦ୍ଧାର ବିଶ୍ୱାସଟା କେଉଁଠି ଆସିବ? ତୁମ ମନ ଉପରେ ତୁମେ ବିଶ୍ୱାସ କରୁଛ, ଏଇଟା ତ ଆମର ପ୍ରୋବ୍ଲେମ୍ ଅଛି। ଆଉ ଆଗକୁ କ'ଣ ଯିବା? ସେଠି ଅଟକିକି ରହିଗଲେ ନାଇଁ, ଫେତ୍ ମାନେ ଏଇଟା। ଆଉ ଏଇଭଳି ଭାବରେ ଜଣେ ଭଗବତ ପ୍ରାପ୍ତି ହୁଏ, ଏଇଟା କ୍ରମ, ସେଥିପାଇଁ ଆମକୁ ବହୁତ ଗମ୍ଭୀର ହେବାକୁ ପଡ଼ିବ, ସମୟ ନଷ୍ଟ କରିବାନି। କର୍ତ୍ତବ୍ୟ ତ ଅଛି ସମସ୍ତଙ୍କୁ ସଂସାରରେ ଯିଏ ରହିଛନ୍ତି ତାଙ୍କ ସ୍ଥିତି ହିସାବରେ, ସବୁବେଳେ ମନେ ରଖିବା ଦରକାର, ଯେତେବେଳେ ଜଣେ ଗୌଡ଼ ବୈଷ୍ଣବ ସିଦ୍ଧାନ୍ତ କୁହନ୍ତି, ସେଟା ସମସ୍ତଙ୍କ ପାଇଁ ଯେ ସବୁ ବ୍ୟକ୍ତି ଯେ କରିପାରିବେ ତାହା ନୁହେଁ, କିନ୍ତୁ ସିଦ୍ଧାନ୍ତଟା ସବୁବେଳେ ରହିବ, ଯିଏ ଯେଉଁ ଲେବୁଲ୍ରେ ରହିଛି ସେ ତାଙ୍କର ତାଙ୍କର ଗୁରୁଙ୍କ ସହିତ ପରାମର୍ଶ କରିବେ, ଉନ୍ନତ ବୈଷ୍ଣବ ସହିତ ପରାମର୍ଶ କରିକି ତାଙ୍କ ସ୍ଥିତି ହିସାବରେ ସେ ଚାହିଁବେ କେମିତି ଲକ୍ଷ୍ୟସ୍ଥଳରେ ମୁଁ ପହଞ୍ଚିବି। ଲକ୍ଷ୍ୟଟା ହେଉଛି ଏହା, ଲକ୍ଷ୍ୟଟା ଏଇଟା। ଆଉ କେତେ ବୁଝେଇକି ଆଉ ଗୋଟେ ଲୋକ କହିବ ତୁ ଏମିତି କର, ସେମିତି କର, ଏମିତି କର, ଏଇଟା କ'ଣ କ'ଣ କୁହାଯିବ? ଆମେ ଆଡ଼ଜଷ୍ଟମେଣ୍ଟ ଶିଖେଇ ପାରିବା, ସେଇଟା ଗୋଟେ ଗୋଟେ ଅଲଗା ଲାଇନ, ପ୍ରିଚିଂ କଲାବେଳେ ଆଡ଼ଜଷ୍ଟମେଣ୍ଟ କରାଯାଏ, କିନ୍ତୁ ଆଡ଼ଜଷ୍ଟମେଣ୍ଟ କରୁଛି କେଉଁଥି ପାଇଁ? ଏମ୍ ପାଇଁ ନା। ଆଉ ସ୍ୱାମୀ ସ୍ତ୍ରୀ ଦିନ ଆଡ଼ଜଷ୍ଟମେଣ୍ଟ ଯେଉଁ କରୁଛି କେଉଁଥି ପାଇଁ? ଫ୍ୟୁଚର୍ରେ ମୋର ପିଲାଟା ହେଲେ ସେ ଜବ୍ ଫବ୍ କଲେ ଆମର ପ୍ରୋବ୍ଲେମ୍ ସଲ୍ଭ ହେଇଯିବ। ଆଡ଼ଜଷ୍ଟମେଣ୍ଟର ଅର୍ଥ ହେଉଛି ଏହା, ତାର ସଫିସିଏଣ୍ଟ ମନି ନାହିଁ, ଗୋଟେ ଭଡ଼ା ଘରେ ରହୁଛନ୍ତି, ଆଡ଼ଜଷ୍ଟମେଣ୍ଟ ସେ କରୁଛନ୍ତି କାହିଁକି? ତାର ଏମ୍ଟା ମୋ ପିଲାଟା ପାଇଗଲେ ଗୋଟେ ଜବ୍ ପାଇଗଲେ ମୋର ପ୍ରୋବ୍ଲେମ୍। ଆମର ଯେଉଁ ଆଡ଼ଜଷ୍ଟମେଣ୍ଟ ଶିଖା ହେଉଛି ଭକ୍ତିରେ, କେବଳ ତୁମେ ତୁମର ମେଟେରିଆଲ ପ୍ରୋବ୍ଲେମଟା ସଲ୍ଭ କର, କିନ୍ତୁ ଅଲ୍ଟିମେଟ୍ ହେଲା 100% କୃଷ୍ଣଙ୍କୁ ଚରଣରେ ଶରଣଗତ, ସେଟା ନହେଲେ ହବନି। ଆଉ ଆମେ ସବୁ ଧରିବା, ସ୍ତ୍ରୀ ଛୁଆ ପିଲା ସଂସାର ସମସ୍ତଙ୍କୁ ମ୍ୟାନେଜ୍ କରିକି ମୁଁ କୃଷ୍ଣଙ୍କୁ ଶୁଦ୍ଧ ଭକ୍ତି କରିବି, ସେଇଟା ଆମେ କହିପାରିବୁନି, ସେଇଟା ମୁଁ କହିପାରିବିନି, ଆମ ଗୁରୁଦେବ ଆମକୁ ଶିଖେଇ ନାହାନ୍ତି। ଆମ ଗୁରୁଦେବ ଏମିତି ଥିଲେ, ସ୍ତ୍ରୀ କହିବା ମାୟା ବୋଲି। ଯଦି କୌଣସି ଶିଷ୍ୟ ସେ ଗୁରୁ ଗୋଟେ ଦିନ କ୍ଲାସକୁ ଆସିନାହାନ୍ତି ଗୁରୁଦେବ କିରେ, ତୁ ସେ ମାୟା କଥା ରହୁଛୁ ଆଉ, ହୁଏର ସେ ସ୍ତ୍ରୀ ହଉଛି ଗୁରୁଦେବଙ୍କର ଶିଷ୍ୟା। କାହିଁକି ନା ଶିଷ୍ୟ ବର୍ତ୍ତମାନ ଗୁରୁଙ୍କ ସମ୍ବନ୍ଧଟାକୁ ଶିଥିଳ କରିଦେଇକି ସ୍ତ୍ରୀ ପାଇଁ ରହିଗଲା ଘରେ। ଗୁରୁଦେବ ଯେ ଷ୍ଟ୍ରିକ୍ଟ ଥିଲେ, ବର୍ତ୍ତମାନ ଗୋଟେ ଗୋଟେ ଦିନ ବି କିଏ ରହିପାରିବେ ତାଙ୍କ ପାଖରେ, ଗୋଟେ ଦିନ ବି ଚଳିପାରିବେ। ଏମିତି ଶିଖେଇଛନ୍ତି ସେମିତି, କଣ ଆସିଲନି, କୁଆଡେ କୁଆଡେ ଗଲ, କାହିଁକି ଆସିଲନି, କଣ ହେଲା, ନା ଆଜ୍ଞା ଆମର ଘର କାମ ରହିଲା। କଣ କଣ ମାୟର ଚାକିରି କରିବୁ, ମାୟର ଚାକର କରୁଛ, ଖଟୁଛ, ଭଲ ଲାଗୁଛି ତୁମକୁ, ତ ତୁମ ଚାକିର ସସ୍ପେଣ୍ଡ କରିଦବ, ଏଠି ସସ୍ପେଣ୍ଡ କିଏ କରିବ, ଏଠି କୃଷ୍ଣ କଣ ତୁମକୁ ସସ୍ପେଣ୍ଡ କରି, ସେ ଆସୁନା ଆଉ, ଭଗବାନ କଥା ଶୁଣିଲ ନା, ଗୋଟେ ଦିନ କଥା ନ ଶୁଣିଲେ ବାଣ ବାଜିବ, ଗୋଟେ ଦିନ କଥା ନ ଆସିଲେ ବାଣ ବାଜିବ। ଆଜିକାଲି କାହାକୁ ଡାକି ଡାକି ହେଲେ ବି ଲୋକ ଯିବେନି, ସେସବୁ ଜଗତ ବଦଳି ଯାଉଛି, ସମୟ ବଦଳି ଯାଉଛି। ଭକ୍ତି, ଭଗବାନଙ୍କର ଭକ୍ତି ପାଇବାକୁ ହେଲେ ଏଭଳି ଗମ୍ଭୀର ଆମକୁ, କାହିଁ ସାଧୁମାନଙ୍କର ଲକ୍ଷ୍ୟ ନୁହେଁ ଯେ ସ୍ତ୍ରୀକୁ ଘୃଣା କରିବା, ଲକ୍ଷ୍ୟ ହେଲା ତୁମେ ଗମ୍ଭୀର ହୁଅ, ତୁମେ ଭଗବାନ ପ୍ରତି ଆସକ୍ତି ବଢ଼ାଅ। କାରଣ ସ୍ୱାମୀ ସ୍ତ୍ରୀ ଉଭୟ ଦୁଇ ଜଣ ଯଦି ଭଗବାନ ପ୍ରତି ଗୁରୁଙ୍କ ପ୍ରତି ଆସକ୍ତି ବଢ଼େଇଲେ ଲାଭ କ'ଣ ହବ, ଦୁଇ ଜଣଙ୍କ ଲାଭ ହବ ନା। ଆମର ଆସକ୍ତି ଯେତେବେଳେ ଅନ୍ୟ ପ୍ରତି ରହୁଛି ସେଇଟା ହେଲା ଆମର ଦୁଃଖର କାରଣ। ଘୃଣା ନାହିଁ ଭକ୍ତିରେ, ଗୋଟିଏ ଜିନିଷ ସବୁବେଳେ ମନେ ରଖିବାକୁ ପଡିବ, ଯେତେବେଳେ ମନା କରାଯାଉଛି ଆସକ୍ତି କର ନା ଆସକ୍ତି କର, କ'ଣ ଭାବିଲେ ବୁଝ ନା ନାହିଁ, ବୁଝେଟା ହେଲା କ'ଣ, ଘୃଣା ଆମେ କରୁନି, ଆମକୁ ମନା କରେନି ଯେ ମକୁ ଭଲ ନୁହେଁ, ମଣ୍ଟୁ ଭଲ ନୁହେଁ, ଏଇଟା ଭଲ, ଆମର ଘୃଣା କରେ, ଆମକୁ ଭଗବାନ ତାର ଦେଇଛନ୍ତି, ସେ ଭଲ ବନ୍ଧୁ ଖରାପ, ତାଙ୍କ ପାଇଁ ମୁଁ ଯାହା କରିବା କଥା କଲି, ଘୃଣା କରିବାର ନାହିଁ, ଆଉ ଆସକ୍ତି ବି ବଢ଼େଇବାର ନାହିଁ, ତାଙ୍କ କର୍ମ ଫଳ ସେ ଭୋଗିବେ ମୁଁ ଯାହା କରିଛି, ଆଉ ମୁଁ ଭଗବାନଙ୍କୁ ଏତିକି ପ୍ରାର୍ଥନା କରି ପ୍ରଭୁ ଏ ସଂସାର ଆପଣଙ୍କର, ଆପଣ ଚଳ ଫିନିଶ, ଏଇଟା ସିମ୍ପଲ ପନ୍ଥାଟା ବହୁତ ସରଳ ଦେଇଛି ଆଚାର୍ଯ୍ୟ, ଆମେ ତାକୁ ଜଟିଳ କରିଦେଉଛି। ଘୃଣା ନାହିଁ, ସ୍ୱାମୀ ସ୍ତ୍ରୀ ଦି ଜଣ ପୁଣି ତାଙ୍କ ପାଖରେ ଗୋଟେ ପିଲାଟା ଆସିକି ବୈଷ୍ଣବଟା ହୋଇଥାଏ, ପୁଅଟା ବୈଷ୍ଣବ ଅଛି, ଝିଅଟା ବୈଷ୍ଣବ ଅଛି, ସେ କେମିତି ଘୃଣା କରିବେ, ଘୃଣା କଲେ ସେଟା ଅବେଳା ହେଲେ କାହାର ଅବେଳା ହବ, ସ୍ୱାମୀ ଯଦି କହିବ ସ୍ତ୍ରୀଟା ହଉଛି ମାୟା, ତା ଛୁଆଟା ହଇରାଣ ହେଲା କି ନାହିଁ, ନାଇଁ ନାଇଁ, ବୁଝିବାକୁ ପଡିବ କେଉଁ ପରିସ୍ଥିତିରେ କଣ କୁହାଯାଉଛି, କାହିଁକି ଗୁରୁ କହୁଛନ୍ତି, କାହିଁକି ଗୁରୁ ତାଙ୍କୁ ବୁଝାଉଛନ୍ତି, କାରଣ ଗୁରୁ ଜାଣିପାରୁଛନ୍ତି ଯେ ଏହାର ଆସକ୍ତିଟା ସ୍ତ୍ରୀ ପ୍ରତି ରହୁଛି, କାରଣ ଭଗବାନଙ୍କ ସେବାଟାକୁ ଅବହେଳା କରିଦେଉଛି, କଥାଟାକୁ ଅବହେଳା କରିଦେଉଛି। ଗୁରୁଦେବ ଯେ ଡାକି ଡାକି ସବୁ କହୁଥିଲେ, ସେ ଜଣେ ଅଛନ୍ତି ପ୍ରଭୁ, ତାଙ୍କର ନିଜର ଘର ଥିଲା, ତା ନିଜ ଘରକୁ ବିଲ୍ଡିଂ ଗଲେ, ସେତେବେଳେ ସେ ଇଞ୍ଜିନିୟର ଚନ୍ଦ୍ରଶେଖରପୁରରେ ଗୋଟେ ବିଲ୍ଡିଂ ଗଲେ, ସେ ଗୋକୁଳାନନ୍ଦ ପ୍ରଭୁ ବୋଲି ଆମର ଅଛନ୍ତି, ଏବେ ବି ଅଛନ୍ତି, ବୟସ ହେଇଗଲା, ଆଉ ସେ ମଧ୍ୟ ଦିନେ କହୁଥିଲେ, ସେ ରୁହନ୍ତି ମନ୍ଦିର ପାଖରେ ଭଡ଼ା ଘରେ, ତାଙ୍କ ଘର ନିଜ ଘର ହେଇଗଲା କୋଉଠି, ଚନ୍ଦ୍ରଶେଖରପୁରରେ, ତାହେଲେ ଆପଣ ନିଜ ଘରକୁ ଯିବା ପାଇଁ ଚାହିଁବେ ନା ନିଜ ଭଡ଼ା ଘର ରହି, ସେତେବେଳେ କ'ଣ ନିଜ ଘର ସମସ୍ତେ କରି ଭୁବନେଶ୍ୱର ରହିବା ପାଇଁ ଚାହାନ୍ତି, ଆଉ ଇଞ୍ଜିନିୟର ସେତେବେଳେ ସିଏ ଯେତେବେଳେ ଗୁରୁଦେବ ଆସି କହିଲେ, ଗୁରୁଦେବ ଆମର ନିଜ ଘର ହେଟା ହେଇଗଲା, ଆମେ ସେଠି ନାଇଁ ନାଇଁ ସେଠି ଯାବି, ସେଟା ଭଡ଼ା ଲଗା, ଏଇଠି ରୁହ ଭଡ଼ା ଘର ରୁହ, କାହିଁକି ଏଇଟା ମନ୍ଦିର ପାଖ, ତୁମେ ସେଠି ପଳେଇଲେ ପୁଣି ମାୟାର ରହିବ, ଯାଇକି କୁଆଡ଼ାକୁ ଆସିବ, ଦେଖାଦେବନି ଆଉ, ଗୁରୁଦେବ ନା ଯାଇପାରିବନି, ମୁଁ ମନା କଲେ ଯାଇପାରିବନି ଆଉ, ବର୍ତ୍ତମାନ ଆସି ଗୁରୁଙ୍କୁ କହିବେ, ଗୁରୁଦେବ ମୁଁ ସେଠିକି ଏଇଟା ସେ ତାଙ୍କ ଘରେ ଫିକ୍ସ କରି ଆସି, ଗୁରୁ ଖାଲି ସାଙ୍କସନ୍ ମାରିବାର ଅଛି, ତୁମେ କାହାକୁ କିଛି କହିପାରିବନି ବର୍ତ୍ତମାନ, କାହିଁ ତୁମେ କହିଲେ ଅଡ଼ୁଆରେ ପଡ଼ିବ, ସେ ତୁମକୁ ବଦନାମ କରିବେ, ଆଜ୍ଞା ମୋତେ ଗୁରୁଦେବ କହିଲେ ମୁଁ ଅସୁବିଧାରେ କହିଲି, ସେତେବେଳେ ସେମିତି ନାହିଁ, ଗୁରୁଦେବ ଯାହା ଗୁରୁଦେବ କଲେ ନାହିଁ ତୁମେ ଯାଇପାରିବନି, ତୁ ମନା କଲେ ତୁମେ ଯାଇପାରିବନି, ସେ ଘରେ ଭଡ଼ା ଦିଅ, ସେ ଘର ଭଡ଼ାର 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 ଚାଲିଗଲା, ତୁମକୁ ଏ ମନ୍ଦିର ପାଖରେ ରହିବାକୁ ପଡ଼ିବ, ତୁମେ ମନ୍ଦିରକୁ ଆସିବ, ଭଗବାନ କଥା ଶୁଣିବ, ତାପରେ ଅଫିସ ଯା, ସେମାନେ ସକାଳୁ ଉଠିବେ, ଗୃହସ୍ଥ ଲୋକ ଆସିବେ, କ୍ଲାସ ଶୁଣିବେ, ନଅଟା ବେଳକୁ ଯିବେ, ଘରେ ଖଣ୍ଡେ ଖାଇଦେଇ ସାଙ୍ଗେ ସାଙ୍ଗେ ଅଫିସ ଦୌଡ଼ି, ସାଙ୍ଗେ ସାଙ୍ଗେ ଅଫିସ ଦୌଡ଼ି, ସାଧୁ କଣ ଚାହାନ୍ତି, ତୁମର କେମିତି ମଙ୍ଗଳ ହଉ, ତୁମକୁ କଣ୍ଟ୍ରୋଲ କରିକି ଧନ ପାଇବା ପାଇଁ ସାଧୁର ଲକ୍ଷ୍ୟ ନୁହେଁ, ଇଏ ଗୋଡ଼ିଏ ବୈଷ୍ଣବର ପ୍ରିନ୍ସିପଲ ନୁହେଁ, ସାଧାରଣ ଲୋକମାନେ ସାଧୁକୁ ଏଥିପାଇଁ ଭୟ କରନ୍ତି, ଯେ ଗୁରୁ ଶବ୍ଦ ଶୁଣିଲେ କାହିଁ ଲୋକ ଡରୁଛନ୍ତି କି, ଇସାରା ଦିଗରୁ ଲୋକ ମୋତେ କୋଉ ବାବା ହବା କଥା କୁହନି, ଲୋକ କାହିଁ ଡରୁଛନ୍ତି, ଲୋକ ଡରୁଛନ୍ତି ଯେ ସାଧୁମାନେ କଣ ଚାହୁଁଛନ୍ତି ବର୍ତ୍ତମାନ, ଲୋକମାନେ ଲୋକମାନଙ୍କର ସାଧୁମାନଙ୍କ ପ୍ରତି ଭୟ କାହିଁକି, ନା ସାଧୁମାନେ କେବଳ କଥା ଗୁଡ଼ାକ କହିକି ଲୋକଙ୍କର ମାଇଣ୍ଡ ୱାଶ କରି ତାଙ୍କୁ କଣ୍ଟ୍ରୋଲ ରଖି ତାଙ୍କ ପଇସା ଗୁଡ଼ାକ ଧନ ଆଉ ସ୍ତ୍ରୀକି ଭୋଗ କରୁଛନ୍ତି, ସାଧାରଣ ଲୋକମାନଙ୍କର ଆଇଡିଆଟା ଗୋଟେ ଏଇଟା, ଏଇଟା ତ ସିନ୍ଧାଟା ସତ୍ୟ କଥା ମୁଁ ଖୋଲି କହୁଛି ଆଉ, କ'ଣ ଗୌଡ଼ିଆ ବୈଷ୍ଣବ ପ୍ରିନ୍ସିପଲ ଏଇଟା ନୁହେଁ, ସାଧୁ କାହାକୁ ବ୍ୟବହାର କରେ ନା, ସାଧୁ ତାକୁ ଭଗବାନଙ୍କ ବ୍ୟବହାରରେ ଲଗାଏ। ଗୁରୁଦେବ କୁହନ୍ତି ସାଧୁ ଚାହିଁଲେ ସେ ଭିକ୍ଷମାଗି ବୃନ୍ଦାବନରେ ରାଧାକୁଣ୍ଡ ରହିପାରିବେ, ସାଧୁ ଚାହିଁଲେ ସବୁଆଡ଼େ ରହିପାରିବେ, ଆମ ପାଇଁ ଗୋଟେ ଏସେନ୍ସିଆଲ ନୁହେଁ ଯେ ଏସି ରୁମ୍ ଦରକାର, ଏତେ ଗୋଟେ ବିଲ୍ଡିଂ ଦରକାର, ଯେଉଁଠି ବି ସେଠି ରହିବ। ଏଇଟା ଯାହା ବନାଯାଇଛି ଗୋଟେ ବଦ୍ଧ ଜୀବ ପାଇଁ ବନାହେଇଛି। ସେମାନେ ଆସିବେ, ଭଗବାନଙ୍କୁ ଦର୍ଶନ କରିବେ, ତାଙ୍କ ଦୁଃଖ ଜଣେଇବେ। ସାଧୁରେ ଏଠି କିଛି ଆବଶ୍ୟକ ନାହିଁ, କିନ୍ତୁ ସମାଜ ଦେଖିବ ସବୁବେଳେ ଅଲଗା ଦୃଷ୍ଟି। ସେ ସାଧୁଙ୍କ ଉପରେ ସାଧୁଙ୍କୁ ଆମେ ବୁଝିପାରିଲେ, ସୁତ ଭକ୍ତଙ୍କୁ ବୁଝିପାରିଲେ, ସେତେବେଳେ ଆମେ ଭଗବାନଙ୍କୁ ବୁଝିବା ପାଇଁ ସମର୍ଥ ହେବା। ସେଇଟା ଆମ ଜୀବନର ଲକ୍ଷ୍ୟ, ସେଇଟା ହିଁ ଲକ୍ଷ୍ୟ। ଯଦି ଜୀବନର ଲକ୍ଷ୍ୟ କ'ଣ କୁହାଯାଏ, ଭଗବତ ପ୍ରାପ୍ତି ଜୀବନର ଲକ୍ଷ୍ୟ, ପ୍ରଥମ ହେଲା ଶୁଦ୍ଧ ଭକ୍ତ ପ୍ରାପ୍ତି ଜୀବନର ଲକ୍ଷ୍ୟ। ତାଙ୍କ ପାଖରେ କେମିତି ପହଞ୍ଚିପାରିବି, ତାଙ୍କ ହୃଦୟରେ କିଭଳି ଏକ ସ୍ୱତନ୍ତ୍ର ସ୍ଥାନ ମୁଁ ତିଆରି କରିପାରିବି, ତାଙ୍କ ପାଦରେ କିଭଳି ମୁଁ ସମର୍ପିତ ହୋଇପାରିବି, ଆଉ ତାଙ୍କର କଥା, ତାଙ୍କର ଜୀବନଶୈଳୀ ମୋର ଜୀବନ ଯେତେବେଳେ ହେଇଯିବ। ଏଇଟା ନ ହେଇପାରିଲା, ଆରମ୍ଭ ହେଲା କ୍ୟାନ୍ସର ଆଉ ସ୍ପିରିଚୁଆଲ କ୍ୟାନ୍ସର। ତୁମେ ସବୁ 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 ଚାଲିଥିବ, କିନ୍ତୁ କ୍ୟାନ୍ସର ଯେମିତି ଧୀରେ 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 ସେଭଳିଆ ଭକ୍ତି ସବୁ କରୁଥିବ ଚାଲିଛି, କାରଣ ତୁମର ମତି ରହୁନି କେଉଁଠି, ଜଣେ ଶୁଦ୍ଧ ଭକ୍ତଙ୍କ ପାଖରେ। ସେଥିପାଇଁ ସେ ଲେଖିଲେ ଶୁଦ୍ଧ ଭକ୍ତ ଚରଣ ରେଣୁ, କାଲି ଯେଉଁ ପଡ଼ିଥିଲା ଭଜନ ଅନୁକୂଳ, କାଲି ଯେଉଁ କଥା ପଡ଼ିଥିଲା ନା, ଏ ଅନୁକୂଳ ଶବ୍ଦଟା ସେଥିପାଇଁ ସେ ରଖିଲେ। ଆନୁକୂଲ୍ୟ ସେ କୃଷ୍ଣ ଅନୁଶୀଳ ନା, ସେଠି ଅନୁକୂଳ ଶବ୍ଦ ରଖିଲେ। କାହିଁକି ନା, ଆମେ ଯେତେ ଭକ୍ତି କଲେ ବି ଆମର ହିସାବରେ ଆମେ କରୁଛେ, ଆଉ ଆମର ଅଲଗା କାମନା ରହିଛି। ଏ ଶୁଦ୍ଧ ଭକ୍ତ ଶବ୍ଦ ଲାଗୁଛି, ଅନ୍ୟ ବିଳାସିତା ଶୂନ୍ୟ, ତାଙ୍କର କିଛି କାମନା ନାହିଁ, ସେ କେବଳ ଗୋଟେ କାମନା, କିନ୍ତୁ ଭଗବାନଙ୍କ ସେବାଟା ଠିକ ସେ ଚାଲିବ, ଭଗବାନ କେମିତି ସୁଖରେ ରହିବ, ବାସ୍ ସେଇଟା ତାଙ୍କରି ପାଖରୁ ଶିଖିବାକୁ ପଡିବ। ହରେ କୃଷ୍ଣ, ଜୟ ଗ୍ରନ୍ଥ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ କୌର ପ୍ରେମାନନ୍ଦେ ହରିହରି।